नमो भगवते वासुदेवाय। श्रीमद् भगवत गीता द्वितीय अध्याय मान श्रवण करथले भक्ति जगर प्रारंभिक सोपान जो निष्काम कर्म जग के भूमिकार करा जाए बस भक्ति जगरे साधक बुद्धि कौन हवा दरकार अव्यवसायत्मिका बुद्धि कर्मी ज्ञानी मानकर ये परवर्त श्लोक कहरे भक्ति जगर व्यवसायत्मिका बुद्धि स्थिर बुद्धि स्थिर बुद्धि अर्थ केवल ही जहाँ चक्रपाद विश्वनाथ चक्र ठाकुर सिद्धांत होती गुरु वैष्णव गुरुदेव उपदिष्ट हिसाब से जीवन को व्यतीत करने निर्देश उपदेश मंत्र उपासना पद्धति ये शास्त्र सार बोली जाना बेले बेले शास्त्र प्रति आम महत्व बुद्धि शास्त्र भगवान स्वरूप परमात्मा स्वरूप अभिन्न शब्द ब्रह्म किंतु शास्त्र अधिकार विचार भूली जाए शास्त्र गोटे अधिकार अच्छे शास्त्र जब भागवत दशम स्कंद रासलीला कथा प्रसंग वर्णना कर पंचाध्याय भागवत पांचटी अध्याय कल रासलीला तो रास पंचाध्याय कह जाए भागवत सार ही सेटा प्रेम प्रेम प्रसंग सेटा से अधिकार कौन बुझाक पड़ो अधिकार विहीन जीव स्वामी भक्ति ठाकुर आदि महाजन मैंने सब बेले अधिकार उपरे प्राधान्य दे कर्माधिकार यहाँ के भक्ति अधिकार प्रवेश कर अधिकार कर्म तो कर्माधिकार को भक्ति अधिकार जीवाक आचार्य प्रिंसिपल फॉलो कर मन इच्छा कि उपरू जापर आम जाने भक्ति गोटे गरीब लोकटा सी के चेषा कर करोड़पति हो पारे से जाने कोटे टाँग कौट मिले से जाने गोटे ट्राक्टर किणीदे एमती करदे ये करदे मैं लख लक्ष जाने कौनटा हाँ तक ना ना से ट्राए कल पारे कर्माधिकारी क्या भक्ति अधिकारी को जापर आ कल जुगर सब मन रखा पड़ो 99% 9 होती कर्माधिकारी प्रायत कर्माधिकारी से आचार्य मैंने वर्णाश्रम सिस्टम गोटे आडप्ट कर तुम्हें डायरेक्ट श्रवण कीर्तन जो कौन दो प्रकार भक्ति कथा साक्षात भक्ति आम कर मन इंद्रिय भोग लालसा रही मान सम्मान आशा रही पूजा प्रतिष्ठा रही कुसंस्कार रही चित्तवृत्ति स्थिर नुहे इंद्रिय मान स्वभाव भोग लालसा ना भी जाड्यता अच्छी जड़ता स्पिरिचुअल जिस किसी भल लगे आलस्य लगे फल्ट फाइंडिंग नेचर खाली दोष जी व्याख्या शास्त्र जी जीवर अंतकरण दोष देखते शुण जन पगला हो कल युग सब आप्लिकेबल कल युगर एत मान व्यक्ति मंद सुमंद मत मंद भाग्य ही उपद्रुता लास्ट उपद्रुता कहले चक्रपाद टीका लिखते उपद्रुता ना ना रोग शोक उपद्रव सब मुंड परिवेश जहा देह भी जहा संस्कार भी सैया संग भी सैया सब कल युगर केवल गोटे जिनस महाप्रभु देखते कल युगर केवल महाप्रभु दयाटा आया केवल सरल चित्तर जड़े भक्ति ठाकुर लिखले ना सरल सरल तो हेलो ना केवल केवल सरल चित्तर जड़े केवल भगवान नाम करके गौर नित्यानंद भक्त संग कर तो किसी आशा अच्छी ना होपफुल केस होपलेस केस किसी आशा करा जाए ना कौनटा हम गोटे जीवता संस्कार को नहीं जीवन में कौन आनीपर सी इच्छा कले भी आसपेयरिंग कले भी मुझे बहुत भक्ति करी एमती रही वृंदावन रही कि रुपुर रही गोटे घर सी किसी कर प्राक्टिकाली सी किसी कर देख परीक्षा कर अधिकार हूँ सब बड़े अधिकार निर्णय को आचार्य मैंने बहुत प्राधान्य दे भूमि शक्ति ना आम कौन जिते बड़े विजय डाले कौन डाओ भूमिटा को उर्वर करवाक पड़े उर्वर भूमि से चली गोपीनाथ भट्ट गोपन गोपीनाथ पट्टनायक आ सार्व भट्टाचार्य सी कहे ना उसर भूमि जैसे बीज रोपण अरे तुम महाप्रभु को तुम कौन कह उसर भूमि बीज पकड़े जमी किसी हमने से भाला हमने अधिकार बहुत बड़ जिन आ गुरु वैष्णव मान गोटे कौन तत्व तो बहुत रही खाली पढ़ी तो कथा कहला निजर जहाँ जी से जन से कहटा भल शास्त्र पढ़ले भी आप 10 घंटा पढ़ले आपर मुझे 10 घंटा पढ़े मुझे कहीपरि कि शास्त्र जो रहस्य गुड़ी केवल दया जना पड़ो ना कि जना पड़ोन सुख भाई कहले गुरुदेव प्रो बाछा कह पैरेट भाया कह रिसाइड कले कौन हम गुरु वैष्णव कौन गोटे दया से जार स्वानुभव जी कृपाटा पाई बुझीपे तार अधिकार निजर पर आसे କୌଣସି ଇନ୍ଦ୍ରିୟ ଅଭ୍ୟାସରେ ଏଠି କିଛି କାମ ହେବନି। ଆମେ ଯୋଗୀ ଜ୍ଞାନୀ ନୁହନ୍ତି, ଇନ୍ଦ୍ରିୟମାନଙ୍କର ବୃତ୍ତିକୁ ଆମେ ଅବରୁଦ୍ଧ କରିଦେଇପାରିବା କିନ୍ତୁ ଉନ୍ନତ ରସ ଦେଇପାରିବାନି। ସେଥିପାଇଁ ସେ କହିଲେ ପରମ ଦୃଷ୍ଟ ନିବର୍ତ୍ତନେ, ଅବରୁଦ୍ଧ କରିଦେଇପାରିବା, ବେଶୀ ଖାଉଛେ କମ୍ ଖାଇପାରିବା, କମ୍ ବେଶୀ ଶୋଉଛେ କମ୍ ଶୋଇପାରିବା, ଏଗୁଡ଼ା କରିଦେଇପାରିବା। ମାନେ ବୈରାଗ୍ୟ ପାଇଁ ଯେଉଁଗୁଡ଼ା ଦରକାର ଆମେ କରିଦେଇପାରିବା, ଭୋଗ ବୁଦ୍ଧିଟାକୁ ଭୋଗର ବୁଦ୍ଧିକୁ ବି ଆମେ ରୋକିପାରିବା, କିନ୍ତୁ ଗୋଟିଏ ଜିନିଷକୁ ମନେ ରଖିବାକୁ ପଡ଼ିବ, ଉନ୍ନତର ସେଟାକୁ ଆମେ ଇନ୍ଦ୍ରିୟମାନଙ୍କୁ ଦେଇପାରିବାନି, ଭକ୍ତିବୃତ୍ତିଟାକୁ ଆଣିପାରିବାନି। ଏଥିପାଇଁ ଏ କାହିଁକି ଆଣିପାରୁନା, ଆମ ଅଧିକାରଟା ବା ଭୂମିଟା ନାହିଁ। ସେଥିପାଇଁ ଏ ଆଚାର୍ଯ୍ୟମାନଙ୍କର ଏଇଟା ଗୋଟେ ଅବଦାନ ରହିଲା, ଆଚାର୍ଯ୍ୟମାନଙ୍କର ଯେଉଁ ଅବଦାନଟା ଏଥିପାଇଁ ରହିଲା, ତାଙ୍କ ପାଖରେ କୃପା ଶକ୍ତି ରହିଲା ନା, ସ୍ୱରୂପ ଶକ୍ତିର ସେମାନେ ଅଧିକାରୀ। ଆଉ ଉନ୍ନତ ରସଟା ସେଇ ଉନ୍ନତ ସ୍ୱାଦ ରସ ବା ଲାଦିନୀ ଶକ୍ତିର ଯେଉଁ ବୃତ୍ତିଟା, ସ୍ୱରୂପ ଶକ୍ତିର ବୃତ୍ତିଟା ରହିଲା, ସେଇଟା ଯଦି ସରଳତାରେ ଆଉ ତାଙ୍କ ସେ ପ୍ରସନ୍ନ ହେଇଯାନି, ସେଇଟା ଟ୍ରାନ୍ସଫର ହୁଏ ଗୋଟେ ଜୀବର ହୃଦୟ ଭିତରୁ। ଗୋଟେ ତୁମର ମୁଁ ଯେ କହିପାରିବିନି, ମୁଁ ସେଗୁଡ଼ା ସେ ପୁରୁଣା ଆମର ଯେଉଁ ମୋବାଇଲ ଗୁଡ଼ା କ'ଣ, ସେଇଟା ସେ ବାଲିରୁ ଗୋଟେ ଆଣିଛି ପୁରୁଣା ମୋବାଇଲ, ବାଲିର ସବୁ କ'ଣ ସେ ଫେରଣାର ମାନେ ଆସିବେ, ତାଙ୍କର ଯେତେବେଳେ ପଇସା ପତ୍ର ସରିଯିବ ସେ ମୋବାଇଲ ବିକି ଦେଇ ପଳେଇବେ। ମୁଁ ତାଙ୍କ ରହିବାର ଅଛି ହୋଟେଲରେ, ତମକୁ ଭଲ ଲାଗେ ସେ ଟୁରିଷ୍ଟ ପର୍ସ, ସେଠୁ ସେ ଗୋଟେ ପିଲାଟା ଆଣିକି ମୁଁ ତୁ କିନ୍ତୁ ଆଣିଲୁ କ'ଣ, ସେ ହ୍ୱାଟ୍ସଆପ୍ ଫର୍ସ ଟିକେ ଦରକାର, ତୁ ଆଣ, ସେ ମୋତେ ଦେଇଥିଲା ଗୋଟେ ପୁରୁଣା ମୋବାଇଲ, ସେ ଯେ ମ୍ୟାକ୍ ଗୁଡ଼ା ଯିଏ ବ୍ୟବହାର କରୁଛି ଜାଣିଛନ୍ତି, ଆପଲର ମ୍ୟାକ୍ରେ ସେ କ'ଣ ଆପଲକୁ ଆପଲ ଟ୍ରାନ୍ସଫର ହୋଇଯାଏ। ତୁମେ ଯଦି ସବୁ ଏୟାର କ'ଣଟା କହୁଛ, ଗୋଟେ କ'ଣ ବ୍ଲୁଟୁଥ୍ ଗୋଟେ ଅଛି, ସେ କ'ଣ ତାର କ'ଣ ସମାନ କମ୍ପାନୀ, ତୁମେ ଯେତେବେଳେ ଗୋଟେ ଭିଡ଼ିଓ ବି ତାର ଟ୍ରାନ୍ସଫର କରିଦେଇପାରିବ, ତାର ଏୟାର ଡ୍ରପ୍, ତା ନାଁ ହେଉଛି ଏୟାର ଡ୍ରପ୍, ମ୍ୟାକ୍ବୁକ୍ରୁ ଆଇପ୍ୟାଡ୍ରୁ ମୋବାଇଲରୁ ତିନିଟାକୁ ଏକ ସାଙ୍ଗରେ ତୁମେ ଯାଇ ପଟପଟ କରିଦେବ, ସେ ତାର ସେଠିକି ଟ୍ରାନ୍ସଫର ହେଇ ପଳେଇବ। ଏଇ ଯେଉଁ ଭିଡ଼ିଓ ଗୁଡ଼ା ଏଡିଟିଂ ମୁଁ କରୁଛି, ଏ ଗୋଟେ ଗୋଟେ ଭିଡ଼ିଓକୁ 2GB 3GB ଭିଡ଼ିଓ ବି ପଳେଇବ, ସେଠିକି କିଛି ଟ୍ରାନ୍ସଫର କରିବା କୋଡ଼ ଦରକାର ନାହିଁ, କାହିଁକି ସେ ସମାନ କମ୍ପାନୀର। ମୁଁ ଏ ଉଦାହରଣଟା କାହିଁକି ମୁଁ ଦେଖିଦେବ ମୋର ମଙ୍ଗଳ ବେଳେ, ଏଇଟା ସମାନ କମ୍ପାନୀର, କମ୍ପାଟେବୁଲ ତାର କୁହନ୍ତୁ, ତାର ସଫ୍ଟୱେୟାର ସବୁ କମ୍ପାଟେବୁଲ ଅଛି, ସେ ଏ ଜିନିଷରୁ ସେଠିକି ଟ୍ରାନ୍ସଫର କରିଦେଉଛି, କାରଣ ସମାନ ଧର୍ମୀ। ସେଭଳିଆ ଗୁରୁ ବୈଷ୍ଣଙ୍କର ଯେଉଁ କୃପାଟା, ସ୍ୱରୂପ ଶକ୍ତିର ଯେଉଁ ବୃତ୍ତିରେ ତାଙ୍କ ହୃଦୟରେ ଅଛି, ରାଧାରାଣୀଙ୍କର କୃପାଟା ଯେଉଁ ରହିଛି, ନିତ୍ୟାନନ୍ଦ ପ୍ରଭୁଙ୍କର ଯେଉଁ କୃପା ରହିଛି, ସେଟା ଜୀବ ହୃଦୟକୁ ଟ୍ରାନ୍ସଫର କେମିତି ହବ, ସମାନ ଧର୍ମୀ ହେଲେ ତାଙ୍କ ହୃଦୟରେ। ସେଥିପାଇଁ ଗୁରୁଦେବ କୁହନ୍ତି ଗୁରୁକୃଷ୍ଣଙ୍କର ଯେଉଁ ହୃଦୟରେ ସମ୍ପତ୍ତି ରହିଛି ତାର ଅଧିକାରୀ ହେବାକୁ ହେଲେ ଗୁରୁକୃଷ୍ଣଙ୍କର ମନୋଭାବଟାକୁ ବୁଝିବାକୁ ପଡିବ, ନହେଲେ ହେଇପାରିବନି। ଆମର ଲକ୍ଷ୍ୟଟା ହେଉଛି ଆଉ ଯେଉଁ ଏଇଥିରେ ଅଧିକାରଟା ପରିବର୍ତ୍ତନ ହୁଏ, ଯେଉଁ ଅଧିକାରଟା ଆମର ଗୋଟେ ମନ ଲାଗୁନି, ଜଣକୁ ମନ୍ଦିରରେ ରହିବ ଜଣେ ତଥା କହିବ ମୋର ଭଲ ଲାଗୁନି, ଜଣେ ଘରେ ରହିବ ସେ କହିବ ମୋର ଭଲ ଭକ୍ତି କରିବାକୁ ଇଚ୍ଛା, ସମୟ ଥିଲେ ବି ଭକ୍ତି କରିବାକୁ ଇଚ୍ଛା ହେବନି, ଜଣଙ୍କୁ ସମୟ ଅଛି ସେ ତା ଭୋଜନ କରିବାକୁ ଇଚ୍ଛା ହେବନି, ଜଣଙ୍କର ସମୟ ଅଛି ଗ୍ରନ୍ଥ ପ୍ରଭୁପାତ କେତେ ଗ୍ରନ୍ଥ ଲେଖିଛନ୍ତି, କେତେ କନ୍ଭରସେସନ୍, କେତେ କଥା କହିଛନ୍ତି, ଆମେ ତ ବେଳକୁ ସେବା କରିକି ଆମେ ଦିନ ଗଲା, ଏମିତି ଯୁକ୍ତି ଏମିତି ସୁନ୍ଦର କନ୍ଭରସେସନ୍ ସବୁ କଥାବାର୍ତ୍ତା କୁ ମୁଁ ପଢ଼ିଛି କନ୍ଭରସେସନ୍, କିନ୍ତୁ ଶୁଣିଲା ବେଳକୁ ମୋତେ ନୂଆ ସବୁ ଲାଗୁଛି, କାରଣ ବହୁତ ବେଳେ ନୂଆବେଳେ ପଢ଼ିଥିଲି ନୂଆ ମାନେ ସବୁବେଳେ ତ ବହୁତ କେତେ କଥା ମାନେ ଆମେ ଗୋଟେ ଜ୍ଞାନୀ ଗୁଡ଼ାକ ଯେ ଯେଉଁମାନେ ଜ୍ଞାନୀ ତାଙ୍କର ଆମର ଏତେ ନଲେଜ୍ ହାୟର ନୁହେଁ, ନଲେଜ୍ ନୁହେଁ, ମୁଁ ସବୁ କନ୍ଭରସେସନ୍ ପଢ଼ିଛି, କିନ୍ତୁ ଏଇ ଶୁଣିଲା ବେଳକୁ ମୋତେ ଏମିତି ଲାଗୁଛି କନ୍ଭରସେସନ୍ ଫାଇଲ୍ ଗୋଟେ ଥିଲା ମୋ କତରେ ପୁରୁଣା ହାର୍ଡ ଡିସ୍କ ବା ଟ୍ରାନ୍ସଫର କରି ଦେଖେ ପୂର୍ବ ସବୁ କ'ଣ କହୁଛନ୍ତି, ଏମିତି ଡିଫିଟ୍ କରୁଛନ୍ତି, ଏମିତି ଭଗବାନଙ୍କର କଥା ସବୁ କହୁଛନ୍ତି, କେତେ ଗ୍ରନ୍ଥ ପଢ଼ିଛି, କେତେ ଭଜନ ପଢ଼ିଛି, କେତେ ଶାସ୍ତ୍ର ପଢ଼ିଛି, ପ୍ରଭୁପାଦଙ୍କ ଶାସ୍ତ୍ର କେତେ ପଢ଼ନା ତୁମେ ସିଷ୍ଟମ ଟିକେ, ଗୋଟେ ଜଣକୁ କହିଲେ ତାକୁ ଇଚ୍ଛା ହଉନି, କାହିଁ ହଉନି, ଆମେ ତ ଘର ଛାଡ଼ିଲେ ଭକ୍ତି କରିବା ନେଇ, ଘରଟା ଛାଡ଼ିବାର କାରଣଟା କ'ଣ, ଭକ୍ତି କେବଳ ଭକ୍ତିରେ ଲଗେଇବା ପାଇଁ, ପୁଣି ପୁଣି ଗୋଟେ ଭକ୍ତି କରିବା ପାଇଁ ଇଚ୍ଛା କାହିଁ କହୁନି, ସଂସ୍କାର କ'ଣ, ଅଧିକାରଟା ନାହିଁ, ଅଧିକାରଟା ନାହିଁ, ଅଧିକାରଟା ବିଲକୁଲ ଗୋଡ଼ି ଗୋଡ଼ି ଧରୁଛନ୍ତି ଆଉ ଆଚାର୍ଯ୍ୟମାନେ ଆମର ଗୁରୁଦେବ ତାପରେ କୁହନ୍ତି, ଭକ୍ତି ଠାକୁର ତାକୁ କୁହନ୍ତି, ଜୀବଗୋସ୍ୱାମୀ ସେଇଟା କୁହନ୍ତି, ଆଉ ଅଧିକାରଟା ପରିବର୍ତ୍ତନ କେବଳ ଆଚାର୍ଯ୍ୟଙ୍କ କୃପାର ହବ, ଆଚାର୍ଯ୍ୟଙ୍କ କୃପାର କେମିତି ମିଳିବ, ଏଇ କହିଲେ ପୁରା ତାଙ୍କର ଉପଦେଶରେ ଆମକୁ ଯିବାକୁ ପଡିବ, କାହିଁକି ଭଗବାନ ଆନୁଗତ୍ୟକୁ ଭଲ ପାଆନ୍ତି, ଏ ଗୋଟେ ଜିନିଷ ମୁଁ ରଖିବ, ଆନୁଗତ୍ୟ ଧର୍ମ ହେଉଛି ବୈଷ୍ଣବ ଧର୍ମ, ବୈଷ୍ଣବ ଧର୍ମର ସଫଳତା ହେଉଛି ଆନୁଗତ୍ୟ ଉପରେ ନିର୍ଭର କରେ। କାହିଁକି ଭଗବାନ ଭଲ ପାଆନ୍ତି, ଆମେ ଗୁରୁଙ୍କୁ ମାନିବା, ଗୁରୁ କନିଷ୍ଠ ଅଧିକାର ହୁଅନ୍ତୁ, ମଧ୍ୟମ ଅଧିକାର କରି ଉତ୍ତମ ଅଧିକାର ହୁଅନ୍ତୁ, ଗୁରୁଙ୍କୁ ମାନିବା ଅର୍ଥ ପରମ୍ପରାର ଶିକ୍ଷାକୁ ଆମେ କ'ଣ କରୁଛେ, ଅନର ଦେଉଛେ। ଏ ଯେଉଁ ଦେଖୁଛ ସବୁ ପାର୍ଟି ଗୁଡ଼ାକର ଅଛନ୍ତି, ମୁଁ ତ ଏଇଟା ମୋର ଆଗରୁ ତ ଜ୍ଞାନ କିଛି ନଥିଲା, ମୁଁ ସମାଜ ବିଷୟରେ କିଛି ଜାଣିନି, ଏ ଭୁବନେଶ୍ୱର ମ୍ୟାନେଜମେଣ୍ଟକୁ କ'ଣ ଟିକେ ବସିଲି ବୋଲି ପୂଜ୍ୟପା ଚାରୁ ମହାରାଜଙ୍କର ସେ ମୋତେ ପ୍ରଭୁପାଦ ଶିଶୁ ଅନୁରୋଧ କଲେ ବୋଲି ତାପରଠୁ ମୁଁ ପେପର ପଢ଼ିବା ଦେଖିଲି, ମୁଁ ପେପର କେବେ ପଢ଼ିନି, ମୋର ସବୁଠୁ ମାନେ ଘୃଣା ଥିଲା ପେପର ପ୍ରତି, କିନ୍ତୁ ଆଜିକାଲି ତ ଗଭର୍ଣ୍ଣମେଣ୍ଟ ଲ କରୁଛି ମନ୍ଦିର ଗୁଡ଼ାକରେ କ'ଣ କେତେବେଳେ ନିୟମ କରିବ, କେଉଁଠି କ'ଣ ହବ, କେଉଁଠି ଡ୍ରେନ୍ ଯିବ, କେଉଁଠି କ'ଣ, ଏ ଗୁରୁଦେବ ସମାଧି ଭାଙ୍ଗିଲା, ସେଗୁଡ଼ାକ ସବୁ ମୋତେ ଆଗରୁ ଜଣାପଡ଼ିଲା, ସେଇଟା ସବୁ ସେଥିରେ କେଉଁ କଥା କହୁଥିଲେ ପଳେଇଲି ମନେ ପଳେଇଲା ସେଠି ଗୋଟେ, ହଁ ଆନୁଗତ୍ୟଟା, ଆନୁଗତ୍ୟଟା କ'ଣ, ନା ପରମ୍ପରାର ଆନୁଗତ୍ୟଟା କାହିଁକି ଆନୁଗତ୍ୟଟା ମୁଁ କ'ଣ ଦେଖୁଛି, ଏଇ ଯେଉଁ ହାଇକମାଣ୍ଡର କଥା କହୁଥିଲି ଦଳ ଗୁଡ଼ା, ଯେଉଁ ଆମର କଂଗ୍ରେସ ପାର୍ଟି ହଉ, ତାଙ୍କର ଗଣ୍ଡଗୋଳ ଚାଲିଛି, ତାଙ୍କର ଯେଉଁ ହାଇକ କ'ଣ କହୁଛନ୍ତି ଏଇଟା କମାଣ୍ଡର, ତାଙ୍କୁ କ'ଣ କହୁଛନ୍ତି ତାକୁ ହାଇକମାଣ୍ଡର, ତା କତି କନ୍ସଲ୍ ଏଠିକାର ସେ ପୁଣି ରିପ୍ରେଜେଣ୍ଟ ରଖୁଛି, ତାକୁ ଯାକୁ ପଠାଉଛି, ସେ କ'ଣ କହୁଛି, ଇଏ ଏଠିକାର ଯିଏ ଲିଡର ସମସ୍ତେ ତା ଆନୁଗତ୍ୟ ରହୁଛ ନା, ସେ ହାଇକମାଣ୍ଡର ହେଲା ବିଜେପିର ଜଣେ ଅଛନ୍ତି, ସେଭଳିଆ ଓଡ଼ିଶାରେ ସବୁ ଦେଶରେ ଅଛନ୍ତି, ତାଙ୍କୁ ତୁମେ ଯେତେବେଳେ ପ୍ରଧାନ ମୁଖ୍ୟମନ୍ତ୍ରୀ ହେଲେ ବି ତୁମେ କ'ଣ କରିବ, ତା ନିର୍ଦ୍ଦେଶ ଚାଲିବ, ତୁମର ବ୍ୟକ୍ତିଗତ କ'ଣ ପ୍ରୋବ୍ଲେମ୍ ରହିଛି ନରେ, ତୁମେ ଦଳର ରହିଛ ମାନେ ଦଳର ଶୃଙ୍ଖଳାଟାକୁ ମାନିବାକୁ ପଡ଼ିବ, ସେଥିରେ ହାଇକମାଣ୍ଡର କହିବ ମାନେ ଚେଞ୍ଜ କର ମାନେ ଚେଞ୍ଜ କରାହବ, ଦଳ ତ ବାହାର କରିଦିଆ ହବ, ତୁମେ ଦଳ ଭିତରେ ରହିପାରିବନି, ତୁମେ ଯିବ ଆମର କଂଗ୍ରେସ ହଉ ବିଜେପି ହଉ ବିଜେଡ଼ି, ସେ ମୁଖ୍ୟମନ୍ତ୍ରୀ ହେଇଛି, ତାକୁ ହାଇକମାଣ୍ଡର ପୁରା ତାଙ୍କ ଦଳର ନେତା ଯିଏ ସେ ଆକୁ ଆଗ ଖାଇବନି ମୁଖ୍ୟମନ୍ତ୍ରୀ, କ'ଣ ହବ ତାକୁ ଚେଞ୍ଜ କରାଯିବ, ସାଙ୍ଗେ ସାଙ୍ଗେ ଚେଞ୍ଜ କରାଯାଇଛୁ, ଗୋଟେ ଦଳ ଭିତରେ ଭୌତିକ ଦଳ ରାଜନୈତିକ ଦଳ ଭିତରେ ତାଙ୍କର ଆନୁଗତ୍ୟ ଦେଖ, ଶୃଙ୍ଖଳା ଦେଖ, ଆଉ ଆମର ଇଣ୍ଡିଭିଜୁଆଲ ମେଣ୍ଟାଲିଟି କେଉଁଠି ଗୋଟେ ଅଛି, ଇଣ୍ଡିଭିଜୁଆଲ ମେଣ୍ଟାଲିଟି ମାନେ ଦଳ ତିଆରି କରିବ, ଇଣ୍ଡିଭିଜୁଆଲ ମେଣ୍ଟାଲିଟି ମାନେ ଯେମିତି ଯେଉଁମାନେ କହୁଛନ୍ତି କେଉଁ ପାର୍ଟିରେ ଆମେ ରହିବୁ, ସେ କ'ଣ କରୁଛନ୍ତି ସ୍ୱାଧୀନ ପ୍ରାର୍ଥୀ, ସ୍ୱାଧୀନ ପ୍ରାର୍ଥୀ କ'ଣ କରିବେ, ହାଲ୍ଲା ଗୁଲା କରି 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 କିଛି କରିପାରିବେନି, ସ୍ୱାଧୀନ ପ୍ରାର୍ଥୀ ଜିତିଯିବ ଅତି ବେଶୀରେ, ସେ ଜିତିଯିବ, ସ୍ୱାଧୀନ ପ୍ରାର୍ଥୀ ଗୋଟେ ଜିତନ୍ତିନି, ଜିତିଯାନ୍ତି, ଜିତିଗଲେ କ'ଣଟା ହେବେ, ସେ କେଉଁ ପାର୍ଟିରେ ନୁହନ୍ତି, ସେ ଠିଆ ହେଲେ ହାତ ଟେକିଲେ ତାଙ୍କର ଭୋଟିଂ ନାହିଁ, ଖାଲି ମୁହଁ ଶୁଖେଇ ଶୁଖେଇ ଆସିବେ, ଆଉ କୌଣସି ସାଂସଦ ତାଙ୍କର ହେଇପାରିବନି, କାରଣ ଉପର ତ ରହିଲେ ସେ କେଉଁ ଦଳରେ ନାହିଁ, ଆଉ ତାର ଯାହା MLA MP ଫଣ୍ଡକୁ ଦୁଇଟା ଆସିବ କଲା, କିଛି ସେ କରିପାରିବନି, ସେ କେଉଁ ଦଳରେ ନାହିଁ, ସେ ତାଙ୍କୁ ସ୍ୱାଧୀନ ପ୍ରାର୍ଥୀ କୁହାଯାଏ, ଅସନ୍ତୁଷ୍ଟ ନେତାମାନେ ସ୍ୱାଧୀନ ପ୍ରାର୍ଥୀ ହୁଅନ୍ତି, ସେଭଳିଆ ତୁମେ ଅସନ୍ତୁଷ୍ଟ ହବ ଗୁରୁ ବୈଷ୍ଣବ ପରେ ତୁମେ ସ୍ୱାଧୀନ ହେଇଯିବ, ଏଇଟା ତ ପ୍ରିନ୍ସିପଲଟା ମୋତେ ଦେଖାଉ ସବୁ, ଆଉ ତୁମେ ପ୍ରିନ୍ସିପଲକୁ ଭଲ ପାଉନ, ପରମ୍ପରାକୁ ଭଲ ପାଉନ, ତୁମେ ଗୋଟେ ସ୍ୱାଧୀନ ପ୍ରାର୍ଥୀ, ସ୍ୱାଧୀନ ପ୍ରାର୍ଥୀ କ'ଣ ହାଲ୍ଲାଗୁଲା କରିକି ଗୋଟେ ଭୋଟ ପାଇବ, ହଁ ଜଗତ ଗୋଟେ ବହୁତ ବଡ଼ ଭୋଟ ପାଇବ, କିନ୍ତୁ ତୋଦ୍ୱାରା କିଛି କାମ ହବନି, କିଛି ହବନି, ଯେଉଁଟା ସ୍ୱାଧୀନ ପ୍ରାର୍ଥୀ ଯେଉଁ ଏରିଆରେ MLA MP ହେଉଛନ୍ତି ତା ରୋଡ଼ର କିଛି ସାଂକ୍ସନ୍ ବି ଦେବନି, ତାହେଲେ ତ ସେ ଜାଣିଛି ଏଟା ସ୍ୱାଧୀନ ପ୍ରାର୍ଥୀଟା, ଆଉ ସେଠି ଟୋଟାଲ ବିଡ଼ିଓକୁ ମନା କରିଦେବ, ହଇରାଣ କର ଦିଅନି, ବିଲ୍ ପାସ୍ କରାନି, 5 ବର୍ଷ ପଡ଼ିବା ପଡ଼ିବ ତା ଫିଲ୍ଡ, ସେଭଳି ଯେଉଁ ସ୍ୱାଧୀନ ମନୋଭାବଟା ଆସେ ଆନୁଗତ୍ୟ ବିହୀନ ହେଲେ, ସେଇଟା ଭଗବାନ ଭଲ ପାଆନ୍ତିନି, ଏମିତି ନାହିଁ ଯେ ମୁଁ ପରମ୍ପରାରେ ବହୁତ ଜିନିଷ ଦେଖେଇଦେବି, ତାଙ୍କର ଗୁରୁ ଉନ୍ନତ ନଥିଲେ, ସେ କନିଷ୍ଠ ଅଧିକାର ଆସିଥିଲେ, କି ସେମାନେ ଆନୁଗତ୍ୟକୁ ଭଲ କରୁଥିଲେ ବୋଲି ତାଙ୍କୁ ସବୁ ଉତ୍ତମ ଅଧିକାରୀଙ୍କ ସଙ୍ଗ ମିଳିଛି, ଦେଖ ଭକ୍ତିନ ଠାକୁରଙ୍କର ସେମାନେ ତ ସବୁ ମହାଜନ, ସେମାନଙ୍କର ଗୁରୁବର୍ଗଙ୍କୁ ଦେଖ, କବିରାଜଙ୍କର ଗୁରୁବର୍ଗଙ୍କୁ ଦେଖ, କିନ୍ତୁ ବୈଷ୍ଣବ ଧର୍ମ ପ୍ରତି ତାଙ୍କର ଯେଉଁ ଆନୁଗତ୍ୟ, ପରମ୍ପରା ପ୍ରତି ଯେଉଁ ଆନୁଗତ୍ୟ, ତାଙ୍କୁ ଆଜି ଉତ୍ତମ ଅଧିକାରୀଙ୍କ ପାଖରେ ଆଜି, କବିରାଜ କ'ଣ ଥିଲେ, ସେ ଘରେ ରହୁଥିଲେ, ତାଙ୍କ ଗୁରୁଙ୍କ ନାମ କେବଳ ପରମ୍ପରା କେବଳ ପରମ୍ପରା ଫଲୋ କରି ତାଙ୍କ ନାମ ଆରେ ଗୁରୁଙ୍କ ନାମ ସେ ମେନ୍ସନ୍ କରିନାହାନ୍ତି, ଲୋଚନଦାସ ଠାକୁରଙ୍କ ସହିତ ଲିଙ୍କ ଯେଉଁ ପରମ୍ପରା ସବୁ ରହିଛି, ଯେତେ ଯେଉଁ ଭକ୍ତମାନେ ରହିଛନ୍ତି, କେଉଁଠି କେଉଁଠି କ'ଣ ଆମର ଆଚାର୍ଯ୍ୟମାନେ ଭାଇ ସ୍କୁଟି ନାଇଟିଲେ ସବୁ ଇଏ କରିଛନ୍ତି ନା, ପୁରା ତର୍ଜମା କରି ଦେଖିଛନ୍ତି, ଯେଉଁ ପରମ୍ପରାରେ ଏକ ଶୁଦ୍ଧ ଭକ୍ତଙ୍କର ଶୁଦ୍ଧ ଭକ୍ତି ଭଗବାନଙ୍କୁ ପାଇଥିବା ଲୋକଙ୍କର ଯଦି କୌଣସି ଜିନିଷ ବି, କାରଣ ତାଙ୍କର ନିଜ ନିଜର ଭଜନର ଗୋଟେ କିଛି ରୁଚି ରହିଛି, ବିଚାର ରହିଛି, ସେଇଟା ଚୈତନ୍ୟ ମହାପ୍ରଭୁ ଧାରା ସହିତ ମିଶୁନି, ସେ ପାର୍ଟକୁ ଡିଲିଟ୍ କରିଦିଆଯାଇଛି ଆମର ପରମ୍ପରା, କାରଣ ସେଇ ଅଂଶଟାକୁ ତୁମେ ଗ୍ରହଣ କରନି, ସେଇଟା ସମାଜରେ ପ୍ରଚାର କରନି, କାହିଁକି ସେ ଜଣେ ଜଣେ ଉନ୍ନତ, ତାଙ୍କୁ ସେ ରସଟା ଭଲ ଲାଗୁଛି, ସେ ସେଟା କରିଛନ୍ତି, ସେଟା ମହାପ୍ରଭୁଙ୍କର ପ୍ରିନ୍ସିପଲ୍ ସହିତ ଆଡପ୍ଟ ହେଉଛି କି, ସେଟା ହବନି, ସେଟା ଧରିବେନି, ତାର ଖୋଲି କହୁନି, ଆମେ ସବୁ ଦେଖୁଛୁ ଠାକୁର ଭକ୍ତିମ ଠାକୁର ଭକ୍ତିମ ଠାକୁରଙ୍କର ଆର୍ଟିକଲରୁ ସେ କେଉଁ କେଉଁ ଜିନିଷ, କେଉଁ ଆଚାର୍ଯ୍ୟଙ୍କର କେଉଁ ଜିନିଷ କହିଛନ୍ତି, ଏଇ ଜିନିଷଟା ଏଇଟା ଏଇଟା ସମାଜ ପାଇଁ ଠିକ ନୁହେଁ, ତାଙ୍କ ଭାବ ପାଇଁ ଠିକ, ଏଇଟା ମହାପ୍ରଭୁଙ୍କ ସହିତ ମିଶୁନି, ତେଣୁ କହିବାର ତାତ୍ପର୍ଯ୍ୟ ହେଉଛି ଆମର ସବୁବେଳେ ଆନୁଗତ୍ୟଟା ରହିବ ପରମ୍ପରା ଆଚାର୍ଯ୍ୟଙ୍କ ପ୍ରତି, କାହିଁକି ସେଇଟାକୁ ଭଗବାନ ଦେଖୁଛନ୍ତି ଇଏ କେତେ ଓବିଡିଏଣ୍ଟ, ଷ୍ଟୁଡେଣ୍ଟର ଗୋଟେ ବଡ଼ ଶିଷ୍ୟର ଗୋଟେ ଭଲ ଗୁଣ ହେଲା, ମୁଁ ଦେଖିଛି, ମୁଁ ମୋର ଜୀବନ ଦେଖିଛି, ଆମେ ଯେତେବେଳେ ସବୁ ଲିଡର ଯେତେବେଳେ ହେଇଗଲୁ ଆମକୁ କଷ୍ଟ ହେଲା, ଏହିପରି ତାଙ୍କୁ ଗୋଟେ ମଠ ଚଳୁଛି ଆମକୁ କଷ୍ଟ ହେଉଛି, କିନ୍ତୁ ଆନୁଗତ୍ୟରେ ଯେତେ ସୁଖ ଲିଡର ସେତେ ସୁଖ ନାହିଁ, ଆମେ ଥିଲୁ ନା ସବୁ, ଆମେ ଯେତେବେଳେ ସବୁ ଏଇ ମଦନ ପ୍ରିୟାଙ୍କ ସାମ୍ନାରେ ସବୁ ଥିଲୁ, ସେ କହିଦେବେ ଆମେ ଏଇଟା କରିଦେବୁ ମାନେ ଆମକୁ ସକ୍ସେସ୍ ଲାଗିବ, ଯେ ମୁଁ କହିଛି ମୁଁ ଏଇଟା କରିଦେବି, ଏଇ ଗଦିଗିରି ମୁଁ ଯାଉଛି, ସେ ଅଛନ୍ତି ଆମର ଚୈତନ୍ୟ ମହାରାଜ ଅଛନ୍ତି, ସେ ତାଙ୍କୁ କହିବେ କେତେ ଜଣ ରୋଷେଇ ହବ କ'ଣ କରିବା, ତାଙ୍କୁ ପଚାରିଦେ ସେ ଯାହା କହିଦେବେ ସେଇଟା ମୁଁ କରିଦେବି, ମୋତେ ବହୁତ ଭଲ ଲାଗେ, ଆରେ ଏଥିରେ ତ ଆନନ୍ଦ ଅଛି, ଜଣକୁ ପଚାରିଦେଇ କରିବାର ଗୋଟେ ଆନନ୍ଦ ରହିଛି, କିନ୍ତୁ ନିଜେ କରିବାକୁ ହେଲେ ତୋ କଥା କିଏ ମାନୁନଥିବ, ତୋ ଆଇଡ଼ିଆ ସହିତ କାହାର ମିଶୁନଥିବ, କି ତୁମେ ଯାହାର ଆନୁଗତ୍ୟ ଗୋଟେ କାମ କରିଦେଲ ତୁମକୁ ଭଲ ଲାଗିଲା, କାରଣ ତୁମେ ପରଫେକ୍ଟଲି କରିଦେଲ ନା, ତୁମକୁ ସାଟିସ୍ଫାକ୍ସନ୍ ମିଳେ, କ'ଣ କରିବା ବୋଲି ପଚାରିଦେଲେ ନା ଏଇଟା ଏମିତି କରିବା, ଠିକ୍ ଅଛି ଭଲ, ସେ ଶିଷ୍ୟ ହବାଟା ଭଲ, ସେଥିପାଇଁ ଆମର କେହି ଗୁରୁ ହେଇନାହାନ୍ତି, ପରମ୍ପରା ଯଦି ପରମ୍ପରାକୁ ଦେଖାଯିବ, ଆମେ ଗୁରୁ ପୂଜା କଲେ ବି ସେମାନେ ଶିଷ୍ୟ ଲେଖିଲେ ନା, ସେ ତାଇ ଶିଷ୍ୟ ହେଇ ଥାକିବ ସର୍ବଦା ନାଲଇବ ପୂଜା କା, ତାଙ୍କ ଆନୁଗତ୍ୟଟା ଏତେ ସୁନ୍ଦର ଆନୁଗତ୍ୟ ଆମର ଗୁରୁ ପରମ୍ପରାରେ, ଆମ ଗୁରୁବର୍ଗ ମାନେ ପୁରା ଶିଷ୍ୟ ହେଇକି ରହିଛନ୍ତି ସବୁବେଳେ, ସେଥିପାଇଁ ସେ ଗୁରୁ ହେଇଯାନ୍ତି। ଆମର କ'ଣ ଉଲ୍ଟା, ଆମର ଉଲ୍ଟା, ସେଥିପାଇଁ ଆମେ ଶିଷ୍ୟ ହେଇପାରୁନି। ତାଙ୍କର ଆନୁଗତ୍ୟଟା ଏତେ ପୁରୁଣା ଆନୁଗତ୍ୟ ରହେ, ସେଇଟା ଗୁରୁଙ୍କର ସେବା, ଗୁରୁଙ୍କର ଧନ, ଗୁରୁଙ୍କର ଲୋକ, ସବୁ ଗୁରୁଙ୍କର ବୋଲି ଭାବନ୍ତି। ଗୁରୁଙ୍କ ନିର୍ଦ୍ଦେଶରେ ମୁଁ କାର୍ଯ୍ୟ କରୁଛି, ସବୁ ତାଙ୍କୁ ଏଇଟା ଲାଗେ। ଏଇଟା ଗୋଟିଏ ବୈଷ୍ଣବ ଧର୍ମ କ'ଣ, ଇଏ ପଦ୍ମପତ୍ରର ଜଳ ନଲାଗିଲା ଭଳିଆ କାମ ହିଁ, ଏ ସଂସାର ଜିନିଷ ଏଇଟା ନୁହେଁ। ବହୁତ ମାନେ ହାୟର କନସିୟସନେସ୍ ଜିନିଷ, ଏଇଟା ସ୍ପିରିଚୁଆଲ ଜିନିଷଟା, ଏଇଟା ରିଭିଲିଂ ଜିନିଷଟା। ଆଉ ଜଣେ କେମିତି ଗୋଟେ ଇନ୍ଦ୍ରିୟ ମନ ଧରିକି ସେ ମଠ ଚଳୁଥିବ, ମନ୍ଦିର ଚଳୁଥିବ, ଲକ୍ଷ ଲକ୍ଷ ଟଙ୍କା ତାଙ୍କ ଦିଗ ଆସୁଥିବ, ତାଙ୍କ ତ ଶିଷ୍ୟ ଅଛନ୍ତି, ସେ ପ୍ରବଚନ ଦେଉଥିବ, ଶାସନ କରୁଥିବ, ସବୁ କରୁଥିବ, କିନ୍ତୁ କ'ଣ ଭାବୁଥିବ, ମୁଁ ଶିଷ୍ୟ, ଏଇଟା କଣ୍ଟ୍ରାଡିକ୍ଟରୀ ହେଉଛି, ଏଇଟା କଣ୍ଟ୍ରାଡିକ୍ଟରୀ ହେଉଛି। ସେ ଗୁରୁ ପୂଜା ନବ, ଶିଷ୍ୟର ଗୁରୁ ପୂଜା ନବ, ଶିଷ୍ୟ ମାଳର ତାନା ଜପ କରିବ, ଶିଷ୍ୟର ପ୍ରଣାମ ନବ, ଶିଷ୍ୟ ଜଗତରେ ତାକୁ ଗୁରୁଦେବ ବୋଲି କହିବ, ସବୁ କହିଲା ପରେ ସେ ପୁଣି କ'ଣ କରିବ, ସେ ଶିଷ୍ୟ ଭାବନାରେ ରହିବ। ଇଆକୁ ଆମେ ବୁଝିପାରିବା, ଇଏ ବୁଝିପାରିବାନି, ଇ ବୈଷ୍ଣବ ଧର୍ମ ଏମିତି ଜିନିଷ ନୁହେଁ, ବହୁତ ସଟଲ ଜିନିଷ। କାହିଁକି, ଏଇଟା କୃପା ଶକ୍ତିର କାର୍ଯ୍ୟ, ଭଗବାନ କୃପା ପାଇଗଲେ ତାଙ୍କର କେବେ, ଆମର ଯେମିତି କ'ଣ, ଆମର ଗୋଟେ ଇଣ୍ଟେଲିଜେଣ୍ଟ ବୁଦ୍ଧିଟା ସବୁବେଳେ ସେପାରେଟ ରହୁଛି କାହାଠାରୁ, ମନ ଇନ୍ଦ୍ରିୟ ବୁଦ୍ଧି ଏମାନଙ୍କ ବୃତ୍ତି ଅଲଗା ଅଲଗା ରହୁଛି, ଏଇଟା ଗୋଟେ ଲାଇନ୍ରେ ବର୍ତ୍ତମାନ ରହିନାହାନ୍ତି। ଯେତେବେଳେ ବିଷୟ ଲାଗିଯାଉଛନ୍ତି ସମସ୍ତେ ଲାଗିଯାଉଛନ୍ତି, ଯେତେବେଳେ ଯେତେବେଳେ କୋରିଲେସନ ହେଇପାରୁନି କଷ୍ଟ ପାଉଛନ୍ତି, ମନ ଚାହୁଁଛି ଏଇଟା ମୁଁ କରିବି, ବୁଦ୍ଧି କହୁଛି ଏଇଟା କରିବା ଠିକ ନୁହେଁ, ସେତେବେଳେ ସେ କଷ୍ଟ ପାଉଯିବ। କାହିଁକି, ଏସବୁ ସେପାରେଟ ସେପାରେଟ ଏନର୍ଜିରେ ରହିଛନ୍ତି, ସବୁ ମାୟା ଶକ୍ତିରେ ଚାଲୁଛନ୍ତି। କିନ୍ତୁ କୃପା ଶକ୍ତି ଆସିଲେ କ'ଣ ହବ, ଏମାନେ ଗୋଟିଏ ଡିରେକ୍ସନ ରହିଲେ, ସେତେବେଳେ ଆମ ପ୍ରିନ୍ସିପଲଟା, ସେଥିପାଇଁ ଆମେ ଗୁରୁଙ୍କୁ ଜାଣିପାରିବାନି କେତେବେଳେ ଏଇଟା ଠିକ କି ଭୁଲ, ଏଇଟା କ'ଣ କରୁଛନ୍ତି, ଏଇଟା କାହିଁକି ହେଉଛି, କାରଣ ସେ ଯେତେବେଳେ ସରେଣ୍ଡର ହେଇଯାଇଛନ୍ତି, ତାଙ୍କର ପ୍ରତ୍ୟେକ କର୍ମଟା କ'ଣ ହବ, ଜଣେ ଶରଣାଗତ ହେଇଯାଇଛି ନା, ସେ ଭଗବାନଙ୍କ ପାଖରେ ଶରଣାଗତ ହେଇଯାଇଛି, ଗୁରୁଙ୍କର ସେ ଶରଣାଗତ ହେଇଯାଇଛି, ତେଣୁ ତାଙ୍କର ଦୋଷ ତାକୁ ତୁମେ ଯାହା ଦେଖାଉ ସେଟା ବି ଶରଣାଗତର କାମ, ତୁମେ ତାକୁ ଦୋଷ ବୋଲି କହିପାରିବନି, କାହିଁକି ଦୋଷ କିଛି ଆସିବନି, କାରଣ ସେ ପ୍ରକୃତିର ଶରଣାଗତ ହେଇଛନ୍ତି ଗୁରୁଙ୍କ ପାଖରେ, କୃଷ୍ଣଙ୍କ ପାଖରେ, ସେ ତ ଶରଣାଗତ ହେଲା ମାନେ କୃଷ୍ଣ ତାଙ୍କର ଦାୟିତ୍ୱ ନେବେ। ସେ କେଉଁଠି ଲେଖିଲେ ସେଟା, ଭକ୍ତିନ ଠାକୁରଙ୍କର ଅଛନ୍ତି ନା, ଗୁରୁଦେବ ସେଟା ବାରବାର କାହାନ୍ତି, ଅବଶ୍ୟ ଅବଶ୍ୟ ରଖିବେ ନାଥ, ଯିଏ ତୁମର ଶରଣ ନବ, ଶରଣ ଲଇବେ ଯେଇ, ତାହାରେ ତୁମେ ଉଦ୍ଧାରିବ ନାଥ, ଯିଏ ଶରଣ ଶରଣାଗତ ହେଇଛନ୍ତି ତାକୁ ଆପଣ ଉଦ୍ଧାର କରିବେ, ଅବଶ୍ୟ ତାକୁ ରକ୍ଷା କରିବେ। ତେଣୁ ଏଇଟା ଏଇଟା ଟୋଟାଲ ପ୍ରୋସେସ୍ଟା ଡିପେଣ୍ଡ କରୁଛି କ'ଣ, ଶରଣାଗତ ଉପରେ, ଆଉ ସେଟା ବିଗିନିଂଟା ଆମର, ଏଇ ଯେଉଁ ଆନୁଗତ କଥା ପଡ଼ିଥିଲା, ବିଗିନିଂଟା ଏଇ ଶରଣାଗତ ଗୁରୁଙ୍କ ପାଖରେ ଆମେ ଶିଖୁଛେ ନା, ସେବା କରିବାରେ ବହୁତ ଆନନ୍ଦ ଅଛି, ବଡ଼ ହବାର ଆନନ୍ଦ ନାହିଁ। ଭଗବାନ ସେପାଇଁ ଆନୁଗତ୍ୟ ପାଇଁ ହିଁ ବ୍ରଜକୁ ଆସିଥିଲେ, ବ୍ରଜକୁ ଭଲ, ବ୍ରଜଟା ତାଙ୍କୁ ଭଲ ଲାଗେ, ଦ୍ୱାରକା ମଥୁରା ଭଲ ଲାଗେନି, ଏଇଥିପାଇଁ ଭଲ ଲାଗେନି, ଇଏ ଗୋଟେ ଫ୍ୟାକ୍ଟର। ବ୍ରଜରେ ସମସ୍ତେ ଆଦେଶ ଦିଅନ୍ତି, ଆଦେଶରେ ବହୁତ, ମୋ ଜୀବନ ମୁଁ ବର୍ତ୍ତମାନ ଚିନ୍ତା କରି ଦେଖୁଛି, ମୁଁ କମ୍ପେୟାର କରି ଗଦେଇ ଗଲେ ମୁଁ ଚିନ୍ତା କରେ, ଆରେ ମୁଁ ମହାରାଜ ପଚାରୁଛି, ମହାରାଜ ଏତେ ଲୋକ ଖାଇବେ, ଏଇଟା କର, ଏସାଇନମେଣ୍ଟଟା କର, ଏଇଟା କରିଦେବା ପରେ ଆମକୁ ସାଟିସ୍ଫ୍ୟାକ୍ସନ, ଆମେ ଜଣେ ଆଦେଶ ପାଳନ କରିଦେଲୁ, ଆମ ରିସ୍କ ନାହିଁ, ତ ନିଜେ କରୁଛ ବହୁତ ରିସ୍କ ଅଛି, ସାଟିସ୍ଫ୍ୟାକ୍ସନ୍ ବି ଆସିବନି। ସେ ମନ ମୋର ସବୁ ମନେ ପଡ଼ୁଥିଲା, ଆରେ ସତକଥା ମଦନପୁର ଏତେ ଆଜି ବହି ଗଣିବା, ହଁ ଚାଲ ବହି ଗଣା ହବ, ଆଜି ବିଭିଟର ବହି ଆସିବ, ଚାଲ ଏଇଟା କରିଦେଲା ପରେ ତୁମର ଖୁସି ଲାଗେ, କାହିଁକି ତୁମର ଆଉ ଜବ୍ଟା ସରିଗଲା ନା, ତୁମେ ଜଣେ ଆନୁଗତ୍ୟରେ କରିଦେଲ, ବର୍ତ୍ତମାନ ରିସ୍କଟା ତାଙ୍କ ମୁଣ୍ଡରେ ରହିଲା, ତୁମେ ଯେତେବେଳେ ଅର୍ଡର ଦେଲ ଗୋଟେ କରିବା ପାଇଁ, ସେ କଲା କି ନାହିଁ, ଠିକ ସେ ହେଲା କି ନାହିଁ, ସବୁ ଦାୟିତ୍ୱଟା ତୁମ ମୁଣ୍ଡରେ ରହିଲା। ତେଣୁ ଏଇ ଯେଉଁ ଗୁରୁ ଭାବନାଟା କ'ଣ, ଗୁରୁ ଭାବନାଟା ହଉଛି ଏଇ ଗୋଟେ ଆନୁଗତ୍ୟର ଭାବନା, ଏଇଟା ଏମିତି ଗୋଟେ ହାୟର ମାନେ ଲେବୁଲର ଜିନିଷଟା, ସେ ସବୁ କିଛି କଲେ ବି, ଯେମିତି ଗୁରୁଦେବ ଇଂଲିଶରେ ଗୋଟେ ପ୍ରବଚନ ଦେଉଛନ୍ତି, ଏ କନ୍ଭରସେସନ ଦେଖୁଥିଲି, ସେ ଟ୍ରାନ୍ସକ୍ରିପ୍ସନ ନା ପ୍ରବଚନଟା ଦେଖୁଥିଲି, ଗୁରୁଦେବ ସେଇଟା କହୁଛନ୍ତି, ପଚାରୁଛନ୍ତି ଏଇ ଯେଉଁ ମାନେ ରୀତିଜିମ ଉପରେ, ଗୁରୁତତ୍ଵ ଉପରେ ଗୁରୁଦେବଙ୍କୁ ପଚାରୁଛନ୍ତି, କାରଣ ଯାହାର ଯାହା ସବୁ ଡାଉଟ୍ ଥାଏ ସବୁ ଗୁରୁଦେବଙ୍କୁ ଗୁରୁତତ୍ଵ ଉପରେ ପଚାରନ୍ତି, କାରଣ ସେ ଯାହା କୁହନ୍ତି ଗୁରୁତତ୍ଵର ସ୍ଥାନରେ ହିଁ ତାଙ୍କର ଗୋପ ତାଙ୍କୁ ରଖିଦିଆଯାଇଛି, ସେ ତ ବଳଦେବଙ୍କ କ୍ଷେତ୍ରଟା, ଗୁରୁକ୍ଷେତ୍ର, ଗୁରୁକ୍ଷେତ୍ର, ବଳଦେବ ହେଲେ ମୂଳ ଗୁରୁ, ତିନି ବଳରାମ ରହିଲେ, ଶିବଜୀଙ୍କର ଆରାଧ୍ୟ, ଗୁରୁଙ୍କ ଉପରେ ଗୁରୁତତ୍ଵ ଉପରେ ତାଙ୍କର ସେ ତତ୍ଵଟା ରିଭିଲ ହେଇଛି ତାଙ୍କ ପାଖରେ, ଗୁରୁତତ୍ଵଟା ଗୁରୁଦେବଙ୍କ ପାଖରେ ରିଭିଲ ହେଇଥିଲା। ଯେତେବେଳେ ସିଙ୍ଗାପୁରରେ, ଏ ସିଙ୍ଗାପୁର ମାଲେସିଆରେ ଯେତେବେଳେ ପୁରା ଏ ଯେଉଁ ରୀତି ଜିନିଷଟା ଚାଲିଲା, ସେଟା ବୈଷ୍ଣବ ଧର୍ମଟା ନୁହେଁ, ଏଇଟା ସମୟକାଳ ପରିସ୍ଥିତିରେ କେଉଁଠି କ'ଣ ଆଚାର୍ଯ୍ୟ ମାନଙ୍କୁ ଜାଣିବେ, ସେତେବେଳେ ଗୁରୁଦେବଙ୍କର ଗୋଟିଏ ବହି ହିଁ ସେଭ୍ କଲା ଲକ୍ଷ ଲକ୍ଷ ଭକ୍ତଙ୍କୁ, ପ୍ରୋସେସ୍ ଅଫ୍ ଇନକ୍ୱାରି ଇଂଲିଶ ବହିଟା, ଆମର ମହାରାଜ ମାନେ ଡିଷ୍ଟ୍ରିବ୍ୟୁଟ୍ କଲେ ସେଟାକୁ, ସେଟା ସେ ପ୍ରଭୁପାଦଙ୍କର କୋର୍ସ ଅଛି, ପ୍ରଭୁପାଦଙ୍କର ଲେକ୍ଚର୍ସ ଗୁରୁଦେବ ବିଭିନ୍ନ ଶାସ୍ତ୍ରାଣୀ କହିଛନ୍ତି ଏଇ ଶ୍ରୀ ଗୁରୁଚରଣ ପଦ ପ୍ରୋସେସ୍ ସବୁ ଇନକରି ଷ୍ଟୁଡେଣ୍ଟର ଧର୍ମ କ'ଣ, କାରଣ କେଉଁ ସାଧୁଙ୍କ ପାଖରେ କେଉଁ ଜିନିଷଟା ଭଗବାନ ରିଭିଲ୍ କରିବେ, ସେ ସାଧୁଙ୍କର ସେଟା ସାଧୁଙ୍କର ପାତ୍ରତା ଉପରେ ନିର୍ଭର କରେ କାହା ପାଖରେ କେଉଁ ଜିନିଷ ରିଭିଲ୍ ହେବ। ରାଧାକୃଷ୍ଣଙ୍କର ଯୁଗଳ ଜିନିଷ ଗୁଡ଼ିକ ଯେଉଁ ତାଙ୍କର ଯେଉଁ ମହିମା ଗୁଡ଼ିକ ରଘୁନାଥ ଦାସଙ୍କ ସ୍ୱାମୀଙ୍କର ପ୍ରୟୋଜନାଚାର୍ଯ୍ୟ ତାଙ୍କ ପାଖରେ ରିଭିଲ୍ ହେଲା, ସେ ଜିନିଷ ଗୁଡ଼ା ଇସ୍ତବାବଳୀ ବିଳାପ ପୁଷ୍ପାଞ୍ଜଳି ଯାହା ସବୁ ରଚନା କଲେ ସେଗୁଡ଼ା ତାଙ୍କ ପାଖରେ ସବୁ ରିଭିଲ୍ ହେଲା। ସମ୍ବନ୍ଧ ଆଚାର୍ଯ୍ୟ କିଏ, ସନାତନ ସମ୍ବନ୍ଧ ଆଚାର୍ଯ୍ୟ, ସମ୍ବନ୍ଧ ଜ୍ଞାନ ଗୁଡ଼ିକ ତାଙ୍କ ସବୁ ତାଙ୍କ ପାଖରେ ରିଭିଲ୍ ହେଲା। ଏଇ ଯେଉଁ ଆମର ହରିଭକ୍ତି ବିଳାସ ରଚନା କଲେ, ଆମର ସେ ଯେଉଁ କ'ଣ ବୃତ ଭାଗତ ଅମୃତ ଦଶମ ସ୍କନ୍ଧର ଟିପ୍ପଣୀ ତାଙ୍କ ସବୁ ବେଶ କରି ସମ୍ବନ୍ଧ ଜ୍ଞାନ ଉପରେ ଆଚାର୍ଯ୍ୟ କାହାକୁ ଭଗବାନ ଯେଉଁ ଆଚାର୍ଯ୍ୟଙ୍କୁ ଯାହା ତାଙ୍କର ପାତ୍ରତା ଧରି ତାଙ୍କ ରସକୁ ଧରିକି ସେ ସେ ଜିନିଷକୁ ରିଭିଲ୍ କରିବେ। ରିଭିଲିଂ ଜିନିଷଟା ନା ସେଇ ଆଚାର୍ଯ୍ୟଙ୍କୁ ତୁ ସେ ଜିନିଷଟା ଶିଖିବାକୁ ପଡ଼ିବ ଆମକୁ, ଯେମିତି ଧନ୍ୟତା ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତମାନଙ୍କ ପାଖରୁ ତାଙ୍କ ପାଖରେ ଗୋଟେ ଜିନିଷ ରିଭିଲ୍ ଅଛି। ଚୈତନ୍ୟ ତୁ ପଢ଼ିଲେ କ'ଣ, ତୁ ପଢ଼ିବୁ ତୁ ବୁଢ଼ା ହେଇଯିବ ନା, ତୁ ଜାଣିପାରିବନି ଶାସ୍ତ୍ର କେଉଁଠି କ'ଣ ଅଛି, ତୁମେ ପଢ଼ିଥିବ ତୁ ଲେଖି ଖାତା ରଖ ତୁ ଧରିପାରିବନି, ସିଏ ଯେତେବେଳେ ଦୟା କରିବେ ଶାସ୍ତ୍ର ଗୋଟେ ଦୟା ଅଛି, ଆମେ ଏଠି ପାଠ ପଢ଼ିନୁ ଆମ ମୁଣ୍ଡକୁ ସେ ଦେଇଦିଅନ୍ତି ଦୟା କରିଦିଅନ୍ତି, ତାଙ୍କ ପାଖରୁ ଗୋଟେ ରିଭିଲ୍ ହୁଏ। କେମିତି ରିଭିଲ୍ ହୁଏ, କାହା କତରେ କ'ଣ ଶିଖେଇଲେ କହୁଛନ୍ତି ସେ ଶ୍ଳୋକରେ ହରିଦାସ ଦ୍ୱାରା ଦୈନ୍ୟ ପ୍ରକାଶ ହେଲ, ଦୈନ୍ୟତାଟାକୁ ହରିଦାସ ତାଙ୍କର ରିଭିଲ୍ କଲେ। ଦୈନ୍ୟ ଜଣେ ଭକ୍ତ କେମିତି ହେବା ଦରକାର, ଦୈନ୍ୟତା କେମିତି ଜଣେ ଆସିବ ହରିଦାସ ଦ୍ୱାରା, ହଁ ହରିଦାସ ଦ୍ୱାରା ସହିଷ୍ଣୁତା ପ୍ରକାଶ ହେଲେ ନା, କ'ଣ ସହିଷ୍ଣୁତା କାହା ଦ୍ୱାରା ଆଣିଲେ, ରଘୁନାଥଙ୍କ ଦ୍ୱାରା କ'ଣ ପ୍ରକଟ କରାଇଲେ, ସନାତନଙ୍କ ଦ୍ୱାରା କ'ଣ ପ୍ରକଟ କରାଇଲେ, ଏସବୁ ସେ ଭଗବାନ ଯାହାକୁ ଯେଉଁ ଭକ୍ତକୁ ଗ୍ରହଣ କରିବେ ତାଙ୍କର ପାତ୍ରତା ନେଇ ତାଙ୍କର ରସ ତାଙ୍କର ରେସିପୋକେସନ ତାଙ୍କ ଶରଣାଗତି ନେଇକି ଗୋଟେ ଜିନିଷକୁ ରିଭିଲ୍ କରନ୍ତି ଆଚାର୍ଯ୍ୟଙ୍କ ପାଖରେ, ଏଇଟା ଆଚାର୍ଯ୍ୟଙ୍କର ମେନିଫେଷ୍ଟୋ। ଯେମିତି ପ୍ରଭୁପାଦଙ୍କ ପାଖରେ ଏ ଯୁଗର ଯୁଗ ଧର୍ମଟା ଏ ଜୀବମାନଙ୍କର ଧର୍ମଟାକୁ ତାଙ୍କ ପାଖରେ ରିଭିଲ୍ କରିଦେଇଛନ୍ତି, ତାଠୁ କିଛି ଅଧିକ କରିପାରିବନି ଜୀବ, ତୁମେ ଦେଖ ପ୍ରୋସେସ୍ ଟ୍ରାଏ କରିକି, ସବୁ ବୁଲି 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 ମାୟାବାଦୀ ପର୍ଯ୍ୟନ୍ତ ସବୁ ଆସିଲେଣି ସେ ପ୍ରଭୁପାଦ ପ୍ରିନ୍ସିପାଲକୁ, ଦେଖ ମଠ ସଜେଇବା ଲାଇଫ୍ ମେମ୍ବର କରିବା ଗାଡ଼ି କରିବା ଟୁର୍ ନେବା ପ୍ରସାଦ କରିବା ରେଷ୍ଟୁରାଣ୍ଟ କରିବା, କାହିଁକି ଜୀବ ଗୁଡ଼ାକ ସେଇ କାଟାଗୋରିର ନା, ସେମାନଙ୍କୁ ସ୍ୱୀକୃତି ଦେବାର ଅଛି, ସେଟା ତ ଗୋଟେ ସାଧାରଣ ଜୀବ ଦ୍ୱାରା ରିଭିଲ୍ ହେବନି, ସେଟା କାହା ଦ୍ୱାରା ରିଭିଲ୍ ହେବ, ଭଗବାନ ଆଚାର୍ଯ୍ୟଙ୍କ ଦ୍ୱାରା ରିଭିଲ୍ ହେବ। ସେଥିପାଇଁ ବିଭିନ୍ନ ବିଭିନ୍ନ ସାଧୁଗୁରୁଙ୍କ ପାଖରେ ପାତ୍ରତା ନେଇକି ଭଗବାନ ତାଙ୍କୁ ରିଭିଲ୍ କରନ୍ତି। ଏ ଗୁରୁତ୍ୱରେ ସେ ଗୁରୁଦେବଙ୍କର ଗ୍ରନ୍ଥଟା କେତେ ଏବେ ମାସେ ଲଣ୍ଡନ ମୋତେ ଇଏ କରିଛି, ସେ ପୁରା ତା ସ୍ୱାମୀ ପୁରା ଏଗେନଷ୍ଟ, ସେ କୌଣସି ଗୁରୁକୁ ମାନନ୍ତିନି, ଇନିସିଏଟେଡ୍ ଇ ମାତାଜୀ କେଉଁଠୁ ଜାଣିଦେଇଛି ଗୁରୁଦେବଙ୍କ ଗ୍ରନ୍ଥ ଗୋଟେ ପାଇଛି, ତେଣୁ ସିଏ କେଉଁଠୁ କଣ୍ଟାକ୍ଟ କରିକି ସେ ମୋତେ ପଠେଇଛି ମେଲ୍, ମୋର ସିଚୁଏସନ୍ ହେଉଛି ଆମକୁ, ନାଇଁ ନାଇଁ ଏଇଟା ଆମର ବୈଷ୍ଣବିଜିମ୍ ନୁହେଁ, କିଏ ମୋତେ ତୁମେ କୁହ କିଏ ଯିଏ କହୁଛି ତାକୁ ଡାକ, ଏବେ ସେ ରୋଷେଇ ଡିବେଟମାନଙ୍କୁ କହୁଥିଲି, ସେ ଏକ ନମ୍ବର ଏତେ ସେ ମାତାଜୀ ଏକ ନମ୍ବର ଏତେ ଯିମି ରୋଷେଆ 20 ବର୍ଷର ଏତେ ଯିମି, କିନ୍ତୁ ଗୁରୁଦେବ ବହି ପଢ଼ିଲା ପୁରା ତା ମୁଣ୍ଡ ପୁରା ଘୁରି ଯାଇଛି ବର୍ତ୍ତମାନ, ସେ କୁହା ନାଇଁ ମୁଁ ଫଲୋ କରିବି ସବୁ ସବୁ ଏଟା ଭୁଲ ଜିନିଷ, କାହିଁକି ତତ୍ତ୍ୱଟା ଆମର ଶରଣାଗତି ସାର ଭଗବାନ ସେଟାକୁ ଆମକୁ ରିଭିଲ୍ କରିଦେବେ। ଏଇ ଗୁରୁଦେବ ସେ କଥା କହୁଛନ୍ତି, ଏଇ ଯେଉଁ କନ୍ଭରସେସନରେ ଗୁରୁଦେବ ସେ ଯେଉଁ କେଉଁ କଥାରେ ମୁଁ ଏଠି ପଳେଇଗଲି, ଗୁରୁ ଗୁରୁ ହେଇଛନ୍ତି, ମୁଁ ଏଇ ପଏଣ୍ଟରୁ ହେଟିକି ଯାଇଥିଲି, ଗୁରୁ ସେ ହେଇଛନ୍ତି କିନ୍ତୁ ଶିଷ୍ୟ ଭାବନାଟା ରହିବେ, ପୂଜା କିନ୍ତୁ ଗ୍ରହଣ କରୁଛନ୍ତି, ଶାସନ କିନ୍ତୁ କରୁଛନ୍ତି, ମନ୍ତ୍ର ପ୍ରଦାନ କରୁଛନ୍ତି, ଦୀକ୍ଷା ପ୍ରଦାନ କରୁଛନ୍ତି, ଜଗତର ତାଙ୍କୁ ଗୁରୁ ବୋଲି ଗୁରୁ ପୂଜା ତାଙ୍କୁ ଗ୍ରହଣ କରିବାକୁ ପଡୁଛି, କିନ୍ତୁ ସିଏ ହେଉଛନ୍ତି ଭାବନାଟା କ'ଣ ତାଙ୍କର ଶିଷ୍ୟ ଭାବନାଟା ରିଭିଲ୍ ହେବ। ଏଇଠି ଜିନିଷଟା ମୁଁ ଏଣେ ପଳେଇଥିଲି, ଏଇଠି ପଏଣ୍ଟରୁ ହେଣି ଯାଇଥିଲି, କେମିତି ଏଇଟା ଭାବରେ ଅପୋଜିଟ୍ ହେଇଯାଉଛି, ଶିଷ୍ୟଟା ପ୍ରଣାମ କରିବ, ସମସ୍ତେ ଗୁରୁ ବୋଲି ଡାକିବେ, ଗୁରୁ ପୂଜାଟା କରିବେ, ତୁମର ଦୀକ୍ଷାନୁଷ୍ଠାନ ହବ, ସମସ୍ତେ ଗୁରୁଦେବ ଗୁରୁ ତ ଚିଲେଇବେ ହାଲାଗୁଲା କରିବେ, ତୁମେ ଏଇଟା ମେଣ୍ଟେନ୍ କେମିତି କରିବେ, ଏଟା କ'ଣ ମାଇଣ୍ଡ ଗୋଟେ ମାଇଣ୍ଡ ବାଲାନ୍ସ ଜିନିଷ ନା କ'ଣ, କେବେ ହବନି। ଗୁରୁଦେବ ସେ ଜିନିଷଟା କହୁଛନ୍ତି ସେଠି, ତାଙ୍କୁ ସେ ବୁଝାଉଛନ୍ତି କହିଲେ ନା 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 ଏଇଟା ନୁହେଁ, ଗୁରୁଦେବ ମୁଁ କ୍ଲିଅରଲି ସବୁବେଳେ ଜିନିଷଟାକୁ ଅଣ୍ଡରଷ୍ଟାଣ୍ଡିଂ କରିଛି ବା ପରେ କହୁଛି ଯେ ତୁମେମାନେ କିଏ ନା ମୋତେ, ତୁମେମାନେ ହେଉଛ ପ୍ରଭୁପାଦଙ୍କର ଲୋକ, ଜଣେ ଜଣଙ୍କର ଷ୍ଟାଟସ୍ଟା କେମିତି ରହୁଛି, ଶିଷ୍ୟ ଭାବନାଟା କେମିତି ରହୁଛି, ତୁମେ କିଏ ପଠେଇଛନ୍ତି ମୋ ପାଖକୁ, ପ୍ରଭୁପାଦ ପଠେଇଛନ୍ତି, କାହିଁକି ପଠେଇଛନ୍ତି, ତାଙ୍କ ସେବା ପାଇଁ ପଠେଇଛନ୍ତି, ତୁମେ ଦୀକ୍ଷା କିଏ ଦେଉଛନ୍ତି, ମନ୍ତ୍ର କିଏ ଦେଉଛନ୍ତି, ଶାସନ କିଏ କରୁଛନ୍ତି, କହିଲେ ଗୁରୁଦେବ କହୁଛନ୍ତି ନାଇଁ ନାଇଁ ଅଣ୍ଡରଷ୍ଟାଣ୍ଡିଂ ହେଉଛି ଏତିକି, ପ୍ରଭୁପାଦ ଏଇଟା ହେଉଛି କ'ଣ, ଜଣେ ପ୍ରକୃତ ଶିଷ୍ୟର ଭାବନା ଯିଏକି ଗୁରୁ ପଦବୀ ରହିଛନ୍ତି, ମୋତେ ପ୍ରଭୁପାଦ ପଠେଇଛନ୍ତି, ପ୍ରଭୁପାଦ ତୁମମାନଙ୍କୁ ମନିକଟକୁ ପଠେଇଛନ୍ତି, କାହିଁକି ପଠେଇଛନ୍ତି, ତାଙ୍କର ସେବା ନିମିତ୍ତ, ମୋର କାର୍ଯ୍ୟ କ'ଣ, ମୁଁ ତୁମମାନଙ୍କୁ ସେବାରେ ନିଯୁକ୍ତ କରିବି, ତୁମମାନଙ୍କର ଦାୟିତ୍ୱ ନେବି, ଯାହାଦ୍ୱାରା ତୁମେ ମୋର ଗୁରୁଦେବଙ୍କର ସେବା କରିପାରିବ। ସେଥିପାଇଁ ସେ ଲେଖିଲେ ନା, ତାଇ ଶିଷ୍ୟ ଇ ଥାକିବ ସର୍ବଦା, ନାଲଇବ ପୂଜା କାର, କାହାର ପୂଜା ଗ୍ରହଣ କରିବିନି, ପୂଜା ଗ୍ରହଣ କରିବିନି। ଗୁରୁ ପରମ୍ପରା ତାଙ୍କ ଶ୍ରୀଗୁରୁଚରଣ ପଦ କେମିତି ରହିବ, ପରମ୍ପରା କେମିତି ରହିବ, ତା ଭାବନାଟା କ'ଣ? ଭାବନାଟା କେହି ପୂଜା ଗ୍ରହଣ କରନ୍ତିନି, ଆମର ସବୁ ସବୁ ପରମ୍ପରା କରୁ କୃଷ୍ଣ ପାଖକୁ ପଳାଏ, ସବୁ କୃଷ୍ଣ ପାଖକୁ ପଳାଏ। ଇଏ ବହୁତ ବଡ଼ ଜିନିଷଟା ନା, ବହୁତ ବଡ଼ ହେବି ତତ୍ତ୍ୱ ଇଏ। ଇଏ ସବୁ ଆମ ଦ୍ୱାରା ଯାହାକୁ ବିଲମ୍ବ ସେ ବୁଝିପାରିବ କି ଗ୍ରହଣ କେମିତି କରିବ, ଗୋଟେ ପ୍ରଣାମ ନକଲେ କିଏ ମୋର ରାଗ ଲାଗୁଛି ସେ ପ୍ରଣାମ କଲାନି ବୋଲି, ତୁମ ହରେ କୃଷ୍ଣ କଲେ ତୁମ ମୁଣ୍ଡ ବିନ୍ଧି ହେଉଛି, ସେଟା ପାସ୍ କରିବ କେମିତି ଜଣେ? ସେଟା ତ ଏସବୁ ଜିନିଷ ନୁହେଁ, ସେଟା ସବୁ ରିଭିଲିଂ ଜିନିଷ। ଗୁରୁଦେବ ସେଠି କହୁଛନ୍ତି ସେ ଜିନିଷଟାକୁ, ଯେ ମୋର ଡ୍ୟୁଟି ତୁମମାନଙ୍କୁ ଟେକ୍ କେୟାର କରିବା, ତୁମକୁ ରେକ୍ଟିଫାଏ କରିବା, ତୁମମାନଙ୍କୁ ଶୋଧନ କରିବା, କାହିଁକି ତୁମେ ଯେମିତି ମୋ ଗୁରୁଦେବଙ୍କର ସେବା କରିପାରିବ। ଗୁରୁଦେବ ମୋତେ ସେଥିପାଇଁ ପଠେଇଛନ୍ତି, ମୋ ଗୁରୁଦେବ ତୁମମାନଙ୍କୁ ପଠେଇଛନ୍ତି। ସେଥିପାଇଁ ଭକ୍ତିନାଥ ଠାକୁର କହିଲେ, ଗୁରୁ ଶିଷ୍ୟ ଗ୍ରହଣ କରେ ନା, ଗୁରୁ ଗୁରୁ ଗ୍ରହଣ କରେ। ତାଙ୍କ ଡାଲି ଗୁଡ଼ାକ ମୋତେ ବୁଝିପାରିବ, ଏଇଟା ରିଭିଲିଂ ଜିନିଷଟା, ବୈଷ୍ଣବ ଫିଲୋସଫି ଗୋଟେ ବହୁତ ହେଭି ଜିନିଷ ନା, ସେଇଟା ତ ଆଜିକାଲି ତୁମେ ପ୍ରବଚନ କ'ଣ କହିହବ ନା କ'ଣ? ପ୍ରବଚନ ତ କହିହେବେ, ଏସବୁ ଆଚାର୍ଯ୍ୟମାନଙ୍କ ଜୀବନ ଚରିତ୍ର ଶିକ୍ଷା ଏସବୁ କହିଲେ ବି ବହୁତ ବଡ଼। ବର୍ତ୍ତମାନ ଯେଉଁ ଷ୍ଟେଜ୍ ବା ବର୍ତ୍ତମାନ ଯେଉଁ ଭକ୍ତମାନଙ୍କର ଯେଉଁ ଅଧିକାରଟା, ସେ ଅଧିକାର ନୁହେଁ, ବହୁତ କମ୍ ଭକ୍ତ ଏତେ ଷ୍ଟ୍ରଗଲିଂ କରୁଛନ୍ତି କେବଳ ବଞ୍ଚିବା ପାଇଁ, ଆଉ ତାଙ୍କର ଗୋଟେ ଡେଡିକେସନ୍ ଆସୁନାହିଁ। ଆଉ ତାଙ୍କ ଏ ଜିନିଷଟା କ'ଣଟା କହିବ, ଯାହାର ଗୋଟେ ଡେଡିକେସନ୍ ନାହିଁ, ଯାହାର ଗୋଟେ କର୍ତ୍ତବ୍ୟନିଷ୍ଠତା ନାହିଁ, ଯାହାର ଲୟାଲିଟି ଗୋଟେ ନାହିଁ, ସେ ଆମକୁ ବୁଝିପାରିବନି। କହିଲେ ଡିଷ୍ଟର୍ବ ହେବ, ସେ ଓଲଟା ଆମକୁ ଖରାପ ଭାବିବ, ମୋର ଯେଉଁ ଏମିତି କଥା ଆଶା, କାହିଁକି ସେମାନେ ଫ୍ଲାଏ ଓଭର୍ ୱାର୍ଡ ଚାଲୁଛନ୍ତି, ସେଇଟା ସତ ତାଙ୍କ ଅଧିକାର ହିସାବରେ ତାଙ୍କୁ ସେତିକି ହେଭି ଜିନିଷ ଦେଲେ କ'ଣ ଅସୁବିଧା ହେବ, ସେ ଡାଇଜେଷ୍ଟ କରିପାରିବେନି। ଗୋଟେ ଦୁର୍ବଳକୁ ତ ଭିଟାମିନ୍ଟା ଜିନିଷଟା ଦେବ, ପତଳା ଲୋକ ପ୍ରାୟ ଭାବନ୍ତି କ'ଣ, ବେଶୀ ଖାଇଲେ ଭିଟାମିନ୍ ଜିନିଷ ଖାଇଲେ ଆମର ହେଇଯିବ, କ୍ଷୀର ଖାଇ ପନିର ଖାଇବା ତ ନାହିଁ, ଆଉ ହେବ କ'ଣ ତାକୁ ଖାଇଲେ, ସେଭଳିଆ ତାଙ୍କୁ ହେଭି ଜିନିଷ ଦେଇ ହେବନି, ବୁଝିପାରିବେନି। ଏସବୁ ରିଭିଲିଂ ଜିନିଷ ଗୁଡ଼ା ନା, ଆଚାର୍ଯ୍ୟ ବାକ୍ୟ ଗୁଡ଼ା ସବୁ ଭୁଲ ବୁଝିଦେବ। ସେ କହିଲେ ଶିଷ୍ୟ ଗୁରୁ ଶିଷ୍ୟ ଗ୍ରହଣ କରେ ନା, ଗୁରୁ ଗୁରୁ ଗ୍ରହଣ କରେ। ଆରେ ଗୁରୁ କେମିତି ଗୁରୁ ଗ୍ରହଣ କରିବ ନା, ସେ ଶିଷ୍ୟକୁ ଗୁରୁ ବୁଦ୍ଧିରେ ଦେଖିବ, କାହିଁକି ମୋ ଗୁରୁଦେବାକୁ ପଠେଇଛନ୍ତି, କାହିଁକି ତାଙ୍କ ସେବା ପାଇଁ, ମୋର ତ ଏଠି କିଛି କାମ ନାହିଁ, ମୁଁ ତ ସେବକଟା, ଏଇଟା ତ ଆଶ୍ରମଟା ତାଙ୍କର, ଭଗବାନ ତାଙ୍କର, ସବୁ ତାଙ୍କର, ଇଏ ଭିଜନକୁ ଏଇଟା କ'ଣ, ଏଇଟା ଏଇଟା ଗୋଟେ କ'ଣ ଇଣ୍ଟେଲିଜେଣ୍ଟ ଦ୍ୱାରା ବାଲାନ୍ସ କରିହେବ, ବୁଦ୍ଧି ଦ୍ୱାରା, ବୁଦ୍ଧି ଦ୍ୱାରା? ହଁ, ଇଏ ସବୁ ମୋ ଗୁରୁଦେବଙ୍କର, ଏଇଟା ବୁଦ୍ଧି ଦ୍ୱାରା କାମ କି? ତୁମକୁ ପୂଜା କରିବେ, ତୁମକୁ ଟଙ୍କା ଦେବେ, ତୁମକୁ ପଇସା ଦେବେ, ତୁମେ ବୁଦ୍ଧି ଦ୍ୱାରା କରିଦେବ, ବୁଦ୍ଧି ଦ୍ୱାରା ରଜଗୁଣ ଲାଗିଯିବ, ବୁଦ୍ଧି ଦେଲେ ରଜଗୁଣ ଲାଗିଯିବ, ସତଗୁଣ ଏଇଟା ବାଲାନ୍ସ କରୁଥିବ, ଏତେ ବୁଦ୍ଧି ରଜଗୁଣ ଲାଗିଯିବ, ପୁଣି ଗ୍ରହଣ କରିନେବ, ତମ ଗୁଣ ଲାଗିଗଲେ ଡିମାଣ୍ଡ କରିବ, ସତଗୁଣ ଲାଗିଗଲେ ବାଲାନ୍ସ କରୁଥିବ, ଏଇଟା ଶୁଦ୍ଧ ସତର ଜିନିଷଟା, ଶୁଦ୍ଧ ସତର ଜିନିଷ। ତୁମକୁ କିଛି ଲାଗିବନି ଜୀବନଟା, ତୁମକୁ କିଛି ଇମ୍ପୋର୍ଟାନ୍ସ ଲାଗିବନି। ଆମକୁ ମାନ ସମ୍ମାନଟା ଗୋଟେ ବହୁତ ବଡ଼ ଇମ୍ପୋର୍ଟାନ୍ସ ଲାଗୁଛି ନା, ସେତେବେଳେ କିଛି ଲାଗିବନି, ଗୋଟେ ପୂଜାଟା ତ ବଡ଼ ଲାଗିବନି, ଜଗତରେ ସମ୍ମାନଟା ହେଉଛି ବଡ଼ ଜିନିଷ ନା, ସେଟା ସେତେବେଳେ ସମ୍ମାନଟା ତୁମକୁ ବିଷ ଭଳିଆ ଲାଗିବ, ଏଥିପାଇଁ ମୁଁ ଯୋଗ୍ୟ ନୁହେଁ, ଅଧିକାର ନୁହେଁ। ଏଇଟା କେମିତି ହବ, କୃପା ଶକ୍ତି ଦ୍ୱାରା, ସ୍ୱରୂପ ଶକ୍ତି ଦ୍ୱାରା ରିଭିଲ୍ ହେଲା। ସେଥିପାଇଁ ଏଇ ଯେଉଁ ପ୍ରଥମ ଜିନିଷଟା ଯେଉଁ ପଡ଼ିଛି, ପ୍ରଥମଟା ଏଇଟା ଫାଉଣ୍ଡେସନ ଜିନିଷଟା, ଏଇଟା କ୍ଲିୟର୍ ନ କଲେ ତୁମେ ହଇରାଣରେ ପଡ଼ିବ। ଆଉ ଯେଉଁମାନେ ଆଜି ଭକ୍ତି ଯୋଗ ହଇରାଣ ପଡ଼ିଛନ୍ତି, ଏ ଗୁରୁତ୍ୱ ତୁ ଠିକ୍ ସେ ଜାଣିନାହାନ୍ତି, ଗୁରୁ ଗ୍ରହଣ କରୁଛନ୍ତି ତତ୍ତ୍ୱ ଜାଣନ୍ତି, ଏଇଟା ତତ୍ତ୍ୱ ବସ୍ତୁଟା ନା, ଗୁରୁ ଏକ ତତ୍ତ୍ୱ, ତତ୍ତ୍ୱ କ'ଣ, କୃଷ୍ଣ ଯେମିତି ତତ୍ତ୍ୱ, କୃଷ୍ଣ ତତ୍ତ୍ୱଙ୍କର, କୃଷ୍ଣଙ୍କର କ'ଣ ତତ୍ତ୍ୱ ହେଲା, ଅଦ୍ୱୈତ, ଅଦ୍ୱୈତ ତତ୍ତ୍ୱ ବ୍ରଜେ ବ୍ରଜେ ବ୍ରଜେନ୍ଦ୍ରନନ୍ଦ, ସେ ଅଦ୍ୱୈତ ତତ୍ତ୍ୱ, ବ୍ରଜର ବ୍ରଜେଶ ତନୟ, ତାଙ୍କ ତତ୍ତ୍ୱ ଏଇଟା। ସେଭଳିଆ ଗୁରୁ କ'ଣ ନା, ଭଗବାନଙ୍କର କୃପାଶକ୍ତିର ପ୍ରକାଶ, ତାକୁ ତାନେ କିଛି କୃପାଶକ୍ତି ହେଲା, ଶକ୍ତିକୁ ରିଏଲାଇଜ୍ କରିବା ପାଇଁ ହେଲେ ତୁମକୁ କ'ଣ କରିବାକୁ ପଡ଼ିବ, ଶକ୍ତିଟାକୁ ଯେମିତି ସେମିତି ରିଏଲାଇଜ୍ କରିପାରିବ। ଯେମିତି ଜଳର ଶକ୍ତିଟା ରହିଛି, ଜଳରୁ ଟର୍ବାଇନ ଲୋକ ଇଲେକ୍ଟ୍ରିଟା ହେଉଛି, ଏଇ ଶକ୍ତିଟାକୁ ଆମେ ରିଏଲାଇଜ୍ କରିବାକୁ ହେଲେ, ଜାଣିବାକୁ ହେଲେ କୋଉଟା କ'ଣ ଗୋଟେ ନା, ଦୁଇଟା ତାର ଅଛି, କ'ଣ ଗୋଟେ ପଜିଟିଭ୍ ଆଉ ଗୋଟେ ନେଗେଟିଭ, ପଜିଟିଭ୍ ନେଗେଟିଭ୍ଟା ଜାଣିବାକୁ ହେଲେ ଗୋଟେ ଟେଷ୍ଟର ଦରକାର ପଡ଼ୁଛି, ଗୋଟେ ଏନର୍ଜି ଦରକାର ପଡ଼ୁଛି। ଦେଖ ତୁମେ ସେ ଟେଷ୍ଟରଟାକୁ ପ୍ରଥମେ ଧରିବ, ତୁମେ ତାକୁ ତୁମ ଏନର୍ଜି ଦେଲେ ସେ ଦେଖେଇବ, ଏଇଟା ପଜିଟିଭ୍ ଏଇଟା ନେଗେଟିଭ୍, ନ ଧରିଲେ ହେବନି। ଏବେ କେଉଁ ଟେଷ୍ଟର ମୁଁ ଜାଣିନି, ଯେଉଁ ଟେଷ୍ଟର ବୋଲି ତୁମେ ଧରିବାକୁ ପଡ଼ିବ, ଏନର୍ଜି ଯାଉଛି, ଏନର୍ଜି ଦ୍ୱାରା ତୁମର ଏନର୍ଜି ଚିନ୍ତା ଜାଣିପାରୁଛ। ସେଥିପାଇଁ ଆମ ପାଖରେ କ'ଣ ରହିଛି, ମେଟେରିଆଲ ଗୁଣ ଗୁଡ଼ା, ଭୌତିକ ଯୋଗ୍ୟତା, ଭୌତିକ ଗୁଣ ଏଗୁଡ଼ା ରହିଛି, ହେଲା ଭୌତିକ ଜିନିଷ, ସେଟା କ'ଣ ଭଗବତ ଶକ୍ତିଟା କ'ଣ, ଗୁରୁ ଶକ୍ତିଟା କ'ଣ, ଆଧ୍ୟାତ୍ମିକ, ତେଣୁ ଆମେ କ'ଣ କରିବା, ଭୌତିକ ଜିନିଷଟା ଦ୍ୱାରା ଆଧ୍ୟାତ୍ମିକ ବୁଝିବାଟା କ'ଣ କ'ଣ ଅସୁବିଧା ହେବ ନା? ଆମର ଗୁଣ ହିସାବରେ ଆମେ ବୁଝିବା, ଯଦି ସତଗୁଣ ଥିବେ ସତଗୁଣ ବୁଝିବା, ରଜଗୁଣ ଥିବ ରଜଗୁଣ ବୁଝିବା, ଶାସ୍ତ୍ର ଶାସ୍ତ୍ର ସେୟା, ଆଉ ଗୁରୁ ସେୟା, ସବୁ ତତ୍ଵ ସେୟା, ବିଘ୍ର ତତ୍ଵ ସେୟା, ସବୁ ତତ୍ଵ ସେୟା, କାରଣ ଯେଉଁ ଗୁଣ ଥିବା ଆମକୁ ସେ ଗୁଣ ଦେଖା ହବ, ସେତିକି ବୁଦ୍ଧି ଆସିବ। ସେଟା ଶକ୍ତି ଜିନିଷ ନା, ଶକ୍ତିର କେମିତି ଆମେ ରିଅଲାଇଜ୍ କରିବା, ସେଇ ଶକ୍ତି ଆଶ୍ରୟ ନେଇକି ସେ ଶକ୍ତିକୁ ଚିହ୍ନିବା। ସେଥିପାଇଁ କ'ଣ କ'ଣ କୁହାଯାଉଛନ୍ତି, ଗୁରୁ କୃପାରେ ଗୁରୁ ଜଣାଯାଏ, ସୂର୍ଯ୍ୟ କିରଣରେ ସୂର୍ଯ୍ୟଙ୍କୁ ଜଣାଯାଏ, ଭଗବାନ କୃପାରେ ଭଗବାନଙ୍କୁ ଜଣାଯାଏ, ଆଉ ଏକ୍ସଟ୍ରା କିଛି ଲାଗୁ ନାହିଁ। ତାର ଫିଲୋସଫିଟା ଏଇଠି ରହିଲା, ଶକ୍ତି ଦ୍ୱାରା ଶକ୍ତିକୁ ତୁମେ ଜାଣିବ, ନହେଲେ ଜାଣିପାରିବନି। ତାହେଲେ ଆମ ପାଖରେ କ'ଣ ରହିଛି, ଭୌତିକ ବିଦ୍ୟା ଶକ୍ତି, ସେଥିପାଇଁ ଆମେ କୃଷ୍ଣଙ୍କୁ ଜାଣିନେ, ବିଲକୁଲ କାଟିଦେବ, ମୁଣ୍ଡରୁ ବାହାର କରିଦେବ, କୃଷ୍ଣଙ୍କୁ ଆମେ ଜାଣିନେ, କୃଷ୍ଣଙ୍କୁ ଆମେ ଜାଣିନେ, ଆଉ ଗୁରୁଙ୍କୁ ଆମେ ଜାଣିନେ। ଏଇଟା ଶକ୍ତି ଜିନିଷ ମୁଁ ଜାଣିନି, ଆଉ ମୁଁ କ'ଣ ଜାଣିଛି, ଯେତିକି ମୋର ବୁଦ୍ଧି ଅଛି ତା ଦ୍ୱାରା ମୁଁ ଜାଣିଛି। ସିଏ ଏତେ ଏମିତି ହେଇଥିବେ, ଏଇଟା ଏମିତି ହେଇଥିବା, ଆଉ ଗୋଟେ ଯାହା କୁହାଯାଏ କ'ଣ ଅନୁମାନ। ଆଉ ଆମେ ଆମେ ବେଶୀ ପ୍ରତ୍ୟକ୍ଷବାଦୀ, ମୁଁ ପ୍ରତ୍ୟକ୍ଷରେ ଏଇଟା ଦେଖିବା ପାଇଁ ଚାହୁଁଛି, ଏଇଟା ହବନି। ଏଇଟା ଏନର୍ଜି ଜିନିଷ ମାନେ ଏଇଟାକୁ ରିଏଲାଇଜ୍ କରିବାକୁ ପଡ଼ିବ, ତାର ଏନର୍ଜିକୁ ମାନିଫେଷ୍ଟ କରିବା ପାଇଁ ତାର କିଛି ଅଲଗା ଇନ୍ଷ୍ଟ୍ରୁମେଣ୍ଟ ଅଛି। ଏନର୍ଜିଟା ଦେଖୁନା, ପଜିଟିଭ ନେଗେଟିଭ ଦୁଇଟା ଆସିକି ତାର ଜଳୁଛି, କିନ୍ତୁ ଦୁଇଟା ତାର ଆସିଲେ ଗୋଟେ ଜିନିଷ ଜଳୁଛି, କିନ୍ତୁ ଲାଗିଗଲେ କ'ଣ ହେଉଛି, ପୋଡ଼ି ଯାଉଛି। ତ ଯେଉଁ ସିଷ୍ଟମ ଗୁଡ଼ାକ ସେ ଏନର୍ଜିକୁ ଦେଖିବା ପାଇଁ କରାଯାଇଛି, ତାକୁ ସେଇ ଧର୍ମରେ କରାଯାଇଛି, ତୁମେ ତା ଦ୍ୱାରା ଦେଖିପାରିବ। ତୁମେ ବଲ୍ଟା ଲଗେଇଲେ ପଜିଟିଭ ନେଗେଟିଭ ଜଳିବ, ଟେଷ୍ଟଟା ଲଗେଇଲେ ଜଳିବ, ତୁମେ ଆଉ କ'ଣ ଆଉ କେଉଁ ଦ୍ୱାରା ଜାଣିପାରିବ ସେଟା କରେଣ୍ଟ ଅଛି କି ନାହିଁ, କିଛି ଜାଣିପାରିବ। ପ୍ରତ୍ୟେକ ଜିନିଷ ସେଇ ଯେଉଁ ଆମର ସେଇ ମଟର ଖରାପ ହେଲା, ମୁଁ ଦେଖୁଥିଲି ସେ ଗୋଟେ ତାରଟା ତାରଟାକୁ ଜାଣିବା ପାଇଁ ଠିକ୍ ଅଛି କି ନା, ତାର ଗୋଟେ ବାହାରି ପଡ଼ିଲାଣି ମିଟର ଭଳିଆ, ସେ ଲଗେଇ ଦେଇକି ଦେଉଛି, କଟା ଦେଖେଇଲା ଏଇଟା କଟ ଅଛି କି କେଉଁଠି କ'ଣ ଅଛି। ଯେଉଁ ଏନର୍ଜିଟାକୁ ରିଏଲାଇଜ୍ କରୁ, ଯେଉଁ ଏନର୍ଜିକୁ ତୁମେ ମାନିଫେଷ୍ଟ କରିବା ପାଇଁ ଚାହୁଁଛ, ତା ପାଇଁ ତାର ଗୋଟେ ଅଲଗା ଇନ୍ଷ୍ଟ୍ରୁମେଣ୍ଟ ରହିଛି। ଏ ଯେଉଁ କମ୍ପ୍ୟୁଟର ଗୁଡ଼ାକ ସଜାଉଛନ୍ତି, ଆଉ ଯେଉଁ ଗୋଟେ ଯେତେ ଜିନିଷ ମୋବାଇଲ ଦେଖୁଛନ୍ତି, ତା ଦେଖ ତାର ସବୁ ଯାହା ଯାହା ଜିନିଷ ଗୁଡ଼ାକ ତାଙ୍କର ମେକାନିକାଲ ସିଷ୍ଟମ ଗୁଡ଼ାକ ସବୁ ଅଲଗା ରହିଛି। ସେଭଳିଆ ଆମର ଯେଉଁ ଶକ୍ତିଟାକୁ ଉପଲବ୍ଧି କରିବା, ଗୁରୁ ତତ୍ତ୍ୱକୁ ଉପଲବ୍ଧି କରିବା, ଭଗବତ ତତ୍ତ୍ୱକୁ ଉପଲବ୍ଧି କରିବା, ଭାଗବତ ତତ୍ତ୍ୱକୁ ଉପଲବ୍ଧି କରିବା, ଏସବୁ ଶକ୍ତିର ଜିନିଷ। ବୈଷ୍ଣବ ତତ୍ତ୍ୱକୁ ଉପଲବ୍ଧି କରିବା, ଇଏ ଇଣ୍ଟେଲିଜେଣ୍ଟର କାମ ନୁହେଁ। ଇଣ୍ଟେଲିଜେଣ୍ଟ କେବଳ ଏତିକି କରିବ, ବୁଦ୍ଧି ଏତିକି କ'ଣ କରିବ, ବୁଦ୍ଧି କେବଳ ଯେ କାଲି ଯାହା ପଡ଼ିଥିଲା ନା, ଆନୁଗତ୍ୟରେ ଜଣଙ୍କୁ ଅନୁସରଣ କରିବ, ଜଣଙ୍କର ଆଦର୍ଶକୁ ଅନୁସରଣ କରିବ, ତାଙ୍କୁ ଭଲ ପାଇବ, ତାଙ୍କ ଆଦର୍ଶ ଉପରେ ଚାଲିବ, ତା ମାନେ ତା ବୁଦ୍ଧି ଯେମିତି ଆମେ ଗୁରୁଙ୍କୁ ଫଲୋ କରୁଛୁ, ମାନେ ଗୁରୁଙ୍କ ବୁଦ୍ଧି, ଗୁରୁଙ୍କ ବିଚାର, ଗୁରୁଙ୍କ ଶକ୍ତିରେ, ଗୁରୁଙ୍କର କାର୍ଯ୍ୟକଳାପରେ ଆମକୁ ବଞ୍ଚିବାକୁ ପଡ଼ିବ। ଆମେ ସେଇ ବିଚାରଧାରାରେ ଗଲା ପରେ ସେଇ ଏନର୍ଜିଟା ଆମକୁ ଟିକେ ଆସିବ, ନହେଲେ ହବନି, ଟିକେ ଡାଇଭର୍ଟ କରିଦେଲେ ଆସିବନି। ଆଉ ସେ ଦେଖୁନ ଲାଷ୍ଟ ଲାଷ୍ଟ ପଦ ଚକ୍ରବର୍ତ୍ତୀ କ'ଣ ଲେଖିଲା, ଯଶ୍ୟ ପ୍ରସାଦ ପ୍ରସାଦ ଏନ ବାସ୍ ନ ଗତିକୁ ତେବେ କାଟିଦେଲେ ଟୋଟା ବିଧିନିଷେଧ ଦୁଇଟା ରହୁଛି ନା, ଅନ୍ୟ ବ୍ୟତିରିକ ମୁଖରେ ଦୁଇଟା କହୁଛନ୍ତି, ଅନ୍ୟ ବ୍ୟତିରିକ ସେଇଠି ଗୋଟେ ଶ୍ଳୋକ ରହିଲା, ଯଶ୍ୟ ପ୍ରସାଦାତ୍ ଭଗବତ ପ୍ରସାଦ, ଅନ୍ୟ ବ୍ୟତିରିକରେ ସେ ସଂସ୍କୃତ, ସେ ରାଧାରାଣୀ ତାଙ୍କୁ ସଂସ୍କୃତ ପଢ଼ିଛନ୍ତି, ସେ ରାଧାରାଣୀ ଦର୍ଶନ ରାଧାକୁଣ୍ଡରେ ସ୍ୱପ୍ନତା ରାଧାରାଣୀ ତାଙ୍କୁ ଆସିଛନ୍ତି, ତାଙ୍କ କୃପାରେ ଆଜି ବୈଷ୍ଣବ ଜଗତରେ ବୈଷ୍ଣବ ଧର୍ମ ଯେଉଁ ମୁଣ୍ଡ ଟେକିଛି, ବା ଯାହା ସମ୍ମାନ ଯେଉଁ ରହିଲା ଚାରି ସମ୍ପ୍ରଦାୟ ଭିତରେ, ବଳଦେବୀ ଦର୍ଶନ ତାଙ୍କର କୃପା ଆସିତ ଚକ୍ରପ୍ରଦ, ଯଶ୍ୟ ପ୍ରସାଦାତ୍ ଭଗବତ ପ୍ରସାଦ, ଏ କ'ଣ ହେଲା, ଅନ୍ୟ ମୁଖରେ କହିଲେ ଭଗବତ ପ୍ରସାଦ କେମିତି ମିଳିବ, ଯଶ୍ୟ ପ୍ରସାଦାତ୍ ଯାହାଙ୍କ ପ୍ରସାଦରେ, ଏଟା ଏଟା ଅନ୍ୟ ମୁଖରେ କହିଲେ, ଯାହାଙ୍କ ପ୍ରସାଦରେ କୃପାରେ ଭଗବାନଙ୍କ କୃପା ମିଳିବ, ସେ ବ୍ୟତିରିକ ମୁଖରେ କହିଲେ, ଆଚ୍ଛା ତାଙ୍କ କୃପା ବିନା ଆଉ କ'ଣ ମିଳିବ ନାହିଁ, ଏଟା ବ୍ୟତିରିକ କୁହାଯାଏ, ଏଟା କୋଉ ଅନ୍ୟ କୁହାଯାଏ, ଗୋଟେ ବ୍ୟତିରିକ କୁହାଯାଏ। ମୁଁ ତ ଏତେ ସଂସ୍କୃତ ପଣ୍ଡିତ ପଣ୍ଡିତ ଯେତିକି ପଢିଛି, ଯେତେବେଳେ ଟିକା ଟିକି ପଣ୍ଡ ସେତିକି ସେତିକି ଖାଲି ଯେ ବୁଝିଛି, ଆଉ ମୁଁ ଆଜିକାଲି ଆମ ସମୟ ବି ନାହିଁ କିମ୍ବା ଆଉ ଚାହୁଁ ବି ନାହିଁ, ଏତିକି ଦରକାର ଦିବ୍ୟଜ୍ଞାନ ଟିକେ ଦରକାର, ଆଉ କି ଦରକାର ନାହିଁ। ଜ୍ଞାନର ଆବଶ୍ୟକ ରହିଛି ସମାଜରେ ପ୍ରଚାର କରିବା ପାଇଁ, ବହୁତ ଭକ୍ତମାନଙ୍କୁ ସାହାଯ୍ୟ କରିବା ପାଇଁ, ତତ୍ତ୍ୱ ସିଦ୍ଧାନ୍ତ ରଖିବା ପାଇଁ, ସେ ଆମ ଦ୍ୱାରା ହେଲା ଭଳିଆ ଆଉ ଲାଗୁନି, କାରଣ ଯେଉଁମାନଙ୍କର ବୟସ ଅଛି ବା ଯେଉଁମାନଙ୍କୁ ଭଗବାନ ସେ ଗୁଣ ଦେଇଛି ସେ କରିପାରିବେ। ଆମର ଗୁରୁ ଦାୟିତ୍ୱ ଅଧିକା, ଗୁରୁଙ୍କର ସେବା, ଗୁରୁଙ୍କର କାର୍ଯ୍ୟ, ଏଗୁଡ଼ାକ ବହୁତ ଆମର ବି ସେତେ ଯୋଗ୍ୟତା ନାହିଁ। ଆଜିକାଲି ପିଲାମାନେ ଯେଉଁ ଆସୁଛନ୍ତି ବହୁତ ଟ୍ୟାଲେଣ୍ଟ, ସେମାନେ ପାରିବେ, ସେମାନେ କଲ୍ଟିଭେଟ୍ କରିପାରିବେ, କାରଣ ପଢ଼ୁଛନ୍ତି ଘଣ୍ଟା ଘଣ୍ଟା, କି ଯେତିକି ଆମେ ପଢ଼ୁଛୁ ସେଥିରୁ ମୋର ବୁଦ୍ଧିରେ ଦେଖାଯାଉଛି, ଏଇଟା ଅନ୍ୟ ବ୍ୟତିରିକରେ ଲାଗିଲା। ଯଶ୍ୟ ପ୍ରସାଦାତ୍ ଭଗବତ ପ୍ରସାଦ, ଯାହାଙ୍କ ପ୍ରସାଦରେ ଭଗବାନଙ୍କର ପ୍ରସାଦ ମିଳେ, ଏଇଟା ଅନ୍ୟ ମୁଖରେ କହିଲି। ଆଚ୍ଛା ତାଙ୍କ ପ୍ରସାଦ ବିନା ଗୁରୁଙ୍କ କୃପା ବିନା କଣ ମିଳିବେ କି? କହିଲେ ନାହିଁ, ବ୍ୟତିରିକ ମାନେ ୟା ବିନା ହେଇପାରିବ ନାହିଁ। କଣ ହେଇପାରିବନି? ଯଶ୍ୟ ପ୍ରସାଦ ନଗତି ଗୁତ ହୁଏ, ଯାହାଙ୍କ କୃପା ବିନା ଗତି ନାହିଁ। ତାମାନେ କଣ କହିଲେ, ଅନ୍ୟ ବ୍ୟତିରିକ କନକ୍ଲୁଜନଟା ଆସେ। କନକ୍ଲୁଜନ କଣ ହେଲା ଏଠି? ଗୁରୁଙ୍କ କୃପାରେ ଭଗବାନଙ୍କର କୃପା ମିଳିବ, ତାଙ୍କ କୃପା ବିନା ଆଉ ଗତି ନାହିଁ। ସହିଲ ଆଉ ତୁମେ ଖସିପାରିବନି କୋଉ ଟ୍ରାକ୍। ଶାସ୍ତ୍ର ଏହା କହିଛି, ଇଏ ଏହା କହିଛନ୍ତି, ବନ୍ଦ କର, ବନ୍ଦ କର। ମତେ ସେ ସ୍ତୋତ୍ର ଦେଖାଉନି, କେଉଁଠି କାହା ଷ୍ଟେଟମେଣ୍ଟ ଅଛି ଦେଖାଉନି, କେଉଁ ଶାସ୍ତ୍ର ଅଛି ମୁଁ ଦେଖାଉନି। ଆମେ ଗୌଡ଼ୀୟ ଲୋକ, ଆମେ ଗୌରଙ୍ଗର ଆନୁଗତ୍ୟ ଲୋକ, ଗୌଡ଼ୀୟ ଅର୍ଥ ଆମେ ଗୌରଙ୍ଗର ଆନୁଗତ୍ୟ ଲୋକ, ଗୌରଜନଙ୍କର ଲୋକ ଆମେ। ସେ ଯେଉଁ ସବୁ ସହଜାବାଦୀ ମାନେ କୁହନ୍ତି ନା, ସେ ପୁରୀ ରାଜ୍ୟର ବି ସେ କହିବ ନା, ପୁରୀର କିଛି ଅସୁବିଧା ନାହିଁ, ସେଠି ଏକାଦଶ ନକଲେ ଅସୁବିଧା ନାହିଁ। କର୍ମକାଣ୍ଡିମା ଲୋକମାନେ କୁହନ୍ତି, ଯେଉଁ ଭକ୍ତ ଯିଏ ରହିବ, ହଁ ମୁଁ ଜଗନ୍ନାଥ ଦର୍ଶନ କରିଦେଲେ ଆମର ସବୁ ହେଇଗଲା, ଏଇଟା ତ ଭଜନ ହେଇଗଲା। ଯିଏ ବ୍ରଜ ରହିବ ସେ କହିଦେବେ ନା, ନା ଆମର ପରିକ୍ରମା କରିଦେଲେ ଭଜନ ହେଇଗଲା। ୱି ଡୋଣ୍ଟ ୱାଣ୍ଟ, ଆମେ ଏଇଟା ଫଲୋ କରିବୁନି, ଆମେ କେବେ ବି ଏଟାକୁ ଆମେ ଆମେ କେବେ ବି ଏଟାକୁ ପଞ୍ଚମ ବିଷୟରେ ଗ୍ରହଣ କରିବୁନୁ। ଆମ ସିଦ୍ଧାନ୍ତକୁ ପୁରା ଘୁରି ଘୁରିକି ଆମେ ଧରିବୁ, ଆମ ସିଦ୍ଧାନ୍ତ ଘୁରି ଘୁରି ଧରିବୁ। ଭଗବାନ ଆନୁଗତ୍ୟ ରହୁଛନ୍ତି, ତୁମେ କ'ଣ ତୁମେ ପାଠ ପଢ଼େଇଦେବ ଆମକୁ ସିଦ୍ଧାନ୍ତ ପରେ? ଏଛ ଗୋସାଇଁ ଯାର ମୁଇଁ ତାର ଦାସ, ତା ସବାର ପଦ ରେଣ ମୋର ପଞ୍ଚଗ୍ରାସ। ତାଙ୍କର ଆନୁଗତ୍ୟ ସବୁବେଳେ ସେଠି ବ୍ରଜର ଗୋସ୍ୱାମୀଙ୍କର ଆନୁଗତ୍ୟ। ତା ତୁମେ ଗୁରୁବାନୁଗତ୍ୟ ନାହିଁ, ତୁମେ ବ୍ରଜଭୂମି କ'ଣ, ବ୍ରଜଭୂମିରେ କ'ଣ ତୁମେ ପାଇବ? ପାଇବନି କିଛି। ଯଶ୍ୟ ପ୍ରସାଦ ଅନୁଗତ ଦେଇ ଗୋତ୍ରରେ ତ କାଟିବୁ, ଆଉ ବଞ୍ଚିବା ପାଇଁ କଥା କୁହ। ଝମେଳା ବହୁ ଲୋକ ସାଙ୍ଗରେ ଝମେଳା ରହେ, ମୋର ଏକୁଟିଆ ରହିକି ଗୋଟେ ବଞ୍ଚିକି ଖାଇବି କି? ଭଜନ କଥା ମୋତେ କୁହନି, ମୁଁ ଭଲ ଭାବେ ସିଦ୍ଧାନ୍ତ ଜାଣିଛି। ମୁଁ କାହାକୁ ମନା କରୁନି କି ଭଜନ କରୁଛି ନ କରୁଛି, ମୁଁ କହିପାରିବିନି, କିନ୍ତୁ ମୁଁ ସିଦ୍ଧାନ୍ତ ଦୃଷ୍ଟିରୁ ଦେଖିବି। ମୋର ଭଜନ ହଉ ନ ହଉ, ମୋ ସିଦ୍ଧାନ୍ତ ବି ମୋ ଭଜନଟା ବି ମୁଁ ସିଦ୍ଧାନ୍ତ ଦୃଷ୍ଟିରୁ ଦେଖିବି, ମୋର କାହିଁକି ଭଜନ ହଉନି? ସିଦ୍ଧାନ୍ତ ସିଦ୍ଧାନ୍ତଟାକୁ ଧରିକି ଆମେ ବଞ୍ଚିବାକୁ ପଡ଼ିବ। ଆମେ କେଉଁଠି ଏକୁଟିଆ ରହିଲେ, ଧାମ ରହିଲେ ଆମେ ବଞ୍ଚିଯିବା। ହଁ, ଝମେଳା ମୁକ୍ତ ଜୀବନ ମୁଁ ସବୁବେଳେ କୁହେ। ସେ ପିଲା ସାଙ୍ଗ ମୋତେ ଯୁକ୍ତି କରେ, ସେ ନାଇଁ ଚାଲିଗଲା, ମୁଁ ତ ସବୁବେଳେ ଏଟା କୁହେ, ମୋତେ ପାଠ ପଢ଼ାନି ତୁ, ତୁ କାଲି ମୋ ଆଗରେ ଆସିଥିଲୁ, ତୁ ମୋତେ ମାଛ ଶୁଖା ଖାଇକି ଆସିଥିଲୁ, ମୋତେ କ'ଣ ବୁଦ୍ଧି ଶିଖୁଛୁ କିରି? ତାକୁ ଏମିତି କଥା କୁହେ, ତୋ ଘର ସମୁଦ୍ର କୂଳରେ, ମୋତେ ମୋତେ ସାଙ୍ଗରେ କ'ଣ ଯୁକ୍ତି ତୁ କରିଛୁ? ତୁ ତୋର କ'ଣ ଅଧିକା ଠାରୁ କ'ଣଟା କରିଦେବୁ? ତୁ କ'ଣଟା ଅଧିକ କରିପାରିବୁ ମୋତେ କହିଲୁ, ଦେଖିବା କ'ଣ କଲୁ? କିଛି କରିପାରିବୁନି ଭଜନ। ଆଉ କୋଡ଼ିଏ ବର୍ଷ ପରେ ମୋ ଆଗରେ ମାନିଲା, ସେ ଆଜି ନାହିଁ, ମୋତେ 20 ବର୍ଷ ପରେ ମୋତେ ମାନିଲା। କହିଲା, ମହାରାଜ ଆପଣ ଯାହା କହିଛନ୍ତି ଟେଲିଫୋନ୍ରେ, ଏଇ ଚାଲିଗଲେ 2 ବର୍ଷ ପୂର୍ବରୁ ମୋତେ ଫୋନ୍ କରି କୁଥାଏ, ଆପଣ ଯାହା କହିଛନ୍ତି ସତ କଥା, ହବନି ଭଜନ। ମୁଁ ଆରେ ବାପା, ତୁମେ ଜାଣିନ ଛୋଟ ପିଲା, ତୁମେ ମଠ ମନ୍ଦିର ଝୁଡ଼ି ଝଗଡ଼ା ଦେଖି ରେଡ଼ିଆ ମାରିକି ପଳେଇ ଯାଉଛ। ଆମକୁ ଗୁରୁ ଅଟକେଇ ରଖିଛନ୍ତି, ଆମକୁ ଗୁରୁ ଅଟକେଇ ରଖିଛନ୍ତି, ତୁମେ ଅଟକେଇ ପାରୁନ, କିନ୍ତୁ ଆମେ ଗୁରୁ ଅଟକେଇ ରଖିଛନ୍ତି। ଏତେ ବଡ଼ ସମସ୍ୟା ଭିତରେ କେତେ ଗୁରୁ ଚାଲି ଗୁରୁଦେବ ଚାଲିଗଲେ 96ରୁ ଆମେ ଆଜି ଷ୍ଟ୍ରଗଲିଂ କରିକି 2021 ଆସିକି ବସିଲା। ଜୀବନର କେତେ ଦୁଃଖ ସୁଖ ଆମେ ପଡ଼ିକି ରହୁଛୁ, ଆମେ ଗୁରୁ କେବଳ ବଞ୍ଚିକି ରଖିଦେଇଛନ୍ତି। ତୁମେ କ'ଣ କହୁଛ ବଞ୍ଚିଯିବ, ଭଜନ କରିଦେବ, ଏଇଟା ସଜା ଜିନିଷ ହେଇଛି? ଏଇଟା ହବନି, ଅଧିକାରର ଜିନିଷ। ସେ ମାନିକି ସେସବୁ ମୋତେ କହିଥିଲା, ହଁ ହଁ ଆଜ୍ଞା, ହବନି ହବନି, ଯଶ୍ୟ ପ୍ରସାଦ ନଗଦକୁ ତ ହୁଏ, ତ ମୂଳ ପଏଣ୍ଟକୁ ଆସ, ସେଇ ଅନ୍ୟ ବ୍ୟତିରକୁ ଆସ। ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କର, ପ୍ରଭୁଙ୍କ ଶକ୍ତି, ଯେଉଁ ଗୁରୁଙ୍କର ଶକ୍ତି ବା ରହିଛନ୍ତି, ବା ଭଗବାନଙ୍କର ଯେ ପ୍ରିୟ ପାତ୍ର, କାହା ଦ୍ୱାରା ତୁମର କଲ୍ୟାଣ ହବ, ତାଙ୍କୁ ତୁମେ ଭଲ ଭାବେ ରିଏଲାଇଜ୍ କର, ଆଉ ତାଙ୍କର ନିର୍ଦ୍ଦେଶ ତୁମେ ଚାଲ। ଆଉ ଏ ଗୋଟିଏ ତତ୍ତ୍ୱକୁ ଘୁରେଇ ଘୁରେଇ ଧର, ଏଇଟା ହେଉଛି ଫାଉଣ୍ଡେସନ। ଚକ୍ରବାଦ କହିଲେ, ଏ ବ୍ୟବସାୟ ତୁମେ ବୁଦ୍ଧି ନହେଲେ ତୁମେ ଘୁରିବ, ଚଞ୍ଚଳ ହେଇଯିବ। ଆଉ ଏହା ତୁମର ଇଣ୍ଟରନାଲ୍ ପ୍ରୋବ୍ଲେମ୍ ଗୁଡ଼ାକ ରହିଛି ନା, ଇଣ୍ଟରନାଲ୍ ପ୍ରୋବ୍ଲେମ୍ ହେଲା ତୁମର ମନ ଇନ୍ଦ୍ରିୟଟା ସଂଯୋଗ ନାହିଁ, ଭୋଗ ଲାଳସା ରହିଛି, ଷ୍ଟ୍ରଗଲିଂ ଗୋଟେ ଲାଇଫ୍। ତୁମେ ବ୍ରହ୍ମଚାରୀ ହୁଅ, ଗୃହସ୍ଥ ହୁଅ, ଯାହା ହୁଅ, ଗୃହସ୍ଥରେ ତ ଅର୍ଥର ଲାଳସା, କେତେବେଳେ ବିଷୟର ଲାଳସା, କେତେବେଳେ ପିଲା ଖରାପ ହେଇଗଲାଣି, ଛୁଆ ଖରାପ ହେଲାଣି, ଜବା ହେଇପାରୁନି, ସେଠି ସେଣେ ସେ ଗୋଟେ ଲାଇଫ୍ ରହିଲା। ଏଣେ ବ୍ରହ୍ମଚାରୀ ଜୀବନ ଗୋଟେ ଷ୍ଟ୍ରଗଲିଂ ଲାଇଫ୍ ହେଲା, ତାର କ'ଣ ଷ୍ଟ୍ରଗଲିଂ ଲାଇଫ୍ ହେଲା, ତାର କୋପରେସନ୍ ରହିପାରୁନି, ଗୋଟେ ଗୋଟେ ଡିଭୋଟି ସାଙ୍ଗରେ ରହିବା, କେତେବେଳେ ଇନ୍ଦ୍ରମାନେ ତା ହଇରାଣ କରିବେ, କେତେବେଳେ ଡିଭୋଟିମାନଙ୍କ ସାଙ୍ଗରେ କୋପରେସନ୍ କରିବା ଅସୁବିଧା, କେତେବେଳେ ସେବା ତାର ଠିକ୍ ପଡ଼ୁନି, କେତେବେଳେ ତା ବଡ଼ି ତାକୁ ପରମିଟ୍ କରୁନି, ଏଇଟା ଯେଉଁ ଇଣ୍ଟରନାଲ୍ ପ୍ରୋବ୍ଲେମ୍ ରହିଲା, ଇଣ୍ଟରନାଲ୍ ପ୍ରୋବ୍ଲେମ୍ ସାଙ୍ଗକୁ ଏଣେ ଦେଖିଲା ସେଠି ଏଣେ ସେଟ୍ ହେଉନି ଗୁରୁଙ୍କର କଥାଟା, ହେଣେ ଗୁରୁକୁ ବିଷ୍ଣୁ ପ୍ରତି ବିଶ୍ୱାସ କରିପାରୁନ, ଡିଷ୍ଟର୍ବ ହେଇଯିବ ତୁମେ। ଆଉ ଏଇଟା ପଢ଼ିବାର ତାତ୍ପର୍ଯ୍ୟ କ'ଣ? କାହିଁକି ସବୁ ଆଚାର୍ଯ୍ୟମାନେ କରିଛନ୍ତି ସକାଳୁ ଉଠି ଭଗବାନଙ୍କ ଆଗରେ ଗୁରୁବାଷ୍ଟକମ୍ ଗାଉଛି? କୌଣ ସମ୍ପ୍ରଦାୟ ଭଳି ଅଛି ଜଗତରେ? ଜଗତରେ କୌଣସି ସମ୍ପ୍ରଦାୟ ନାହିଁ, କେବଳ ଆମର ସମ୍ପ୍ରଦାୟ, ଯେଉଁଠି ଆମେ ଗାଉଛେ ସଂସାର ଆହ୍ୱାନ ନିଢ ଲୋକ। ଏଇ ଯେଉଁ ବିବାହ ଶେଷ ଏଇସବୁ ଇଣ୍ଟ୍ରୋଡ୍ୟୁସ୍ ହେଲା, ଶିଷ୍ୟ ଧ୍ରୁବ ଶିଷ୍ୟ ଆସି କହୁଥିଲେ ସାଙ୍ଗ ସାଙ୍ଗ, ଆସିଥିଲେ ସେ କହିଲେ, ଏଚଆର ମହାରାଜ ସାଙ୍ଗରେ ଆସିଥିଲେ ସେ କହିଲେ, ନାଇଁ ନାଇଁ ପ୍ରଭୁପାଦ କହିଥିଲା ମୁଁ ସଂସାର ଧାବନାଳ ଗାଇବା ପାଇଁ, ବୃନ୍ଦାବନ ଥରେ କିଏ ଗାଇଦେଲେ ସେ ବୃନ୍ଦାବନରେ ସେଇଟା ଇଣ୍ଟ୍ରୋଡ୍ୟୁସ୍ ହେଇଛି, ସେ କହୁଥିଲେ ସେଇଟା ହିଷ୍ଟ୍ରିଟା କାହିଁକି ବୃନ୍ଦାବନ ସେଟା ଗାଉଛନ୍ତି, ପ୍ରଭୁପାଦଙ୍କ ସମୟରେ କ'ଣ ଗୋଟେ ହେଇଥିଲା ଏମିତି କହିଲେ, ପ୍ରଭୁପାଦ ନାହିଁ ସଂସାର ଧାବନାଳ ଗାଇବ, ଭଗବାନଙ୍କ ଆଗରେ ଭଗବାନଙ୍କ ଆଗରେ ଗୁରୁଙ୍କ କଥା ଗାଉଛି, ଆରେ ଏଇଭଳି ସମ୍ପ୍ରଦାୟ ଜଗତର କେଉଁଠି ଅଛି, କାରଣ ଭଗବାନ ଗୋଟେ ଖୁସି, ଭଗବାନ ଖୁସି ହୁଅନ୍ତି ତାଙ୍କ ଭକ୍ତଙ୍କର ଗୁଣଗାନରେ, ପ୍ରଭୁପାଦ ସେ କଥାରେ ଆଜି ମୁଁ ପୁଣି ସେ ଲେକ୍ଚରଟା ହାଇଦ୍ରାବାଦର ସେ କନ୍ଭରସେସନ୍ ପ୍ରଭୁପାଦ ସେ କଥା କହୁଛନ୍ତି, ରାଧେ ରାଧେ କଥାରେ କହୁଛନ୍ତି, ପ୍ରଭୁପାଦ କିଏ ରାଧେଶ୍ୟାମ କହୁଛନ୍ତି, କିଏ ରାଧେ ରାଧେ କହୁଛନ୍ତି, କିଏ ହରିବୋଲ କ'ଣ କ'ଣ ଗୀତାୟ ରାଧେଶ୍ୟାମ କହୁଛନ୍ତି, ପ୍ରଭୁପାଦ କହିଲା ତାର କିଛି କ୍ଷତି ନାହିଁ, ବଟ୍ ୱି ହାଭ୍ ଟୁ ଷ୍ଟିକ୍ ଟୁ ଆୱାର ପରମ୍ପରା ସିଷ୍ଟମ୍ସ, ହରେ କୃଷ୍ଣ। ଯେମିତି ପିଲାମାନେ ପୁରୀ ଚାଲିଲେ ସେ ଆମ ଇସ୍କନ ଭକ୍ତ ବି ଜୟ ଜଗନ୍ନାଥ, କିନ୍ତୁ ଜୟ ଜଗନ୍ନାଥ ଆମେ କ'ଣ କହିବୁ, ଆମେ କ'ଣ ଜଗନ୍ନାଥ ଘୃଣା କରୁଛୁ କି, କିନ୍ତୁ ହରେ କୃଷ୍ଣ ଆମକୁ କହିବାକୁ ପଡ଼ିବ, ଆମେ ଆମେ ବୃନ୍ଦାବନ କଲେ ସିଏ ରାଧା ରାଧେ କହିଲା, ପ୍ରଭୁପାଦଙ୍କୁ ଯିଏ ରାଧା ରାଧେ କୁହନ୍ତି, ପ୍ରଭୁପାଦ ରାଧା ରାଧେ କୁହନ୍ତି, ତାର ଅର୍ଥ ନୁହେଁ ଯେ ଆମେ ହରେ କୃଷ୍ଣ କହିବୁ, ଆମେ ହରେ କୃଷ୍ଣ କହିବୁ, ୱି ଷ୍ଟିକ୍ ଟୁ ଆୱାର ପରମ୍ପରା ସିଷ୍ଟମ୍। ଏଇଟା ଭାବୁକ ଗୁଡ଼ାକ ଏଗୁଡ଼ାକ ସବୁ ଏଇଟା କି ତତ୍ତ୍ୱ ଜାଣନ୍ତିନି, ମୋ ମୁଣ୍ଡ ଚଳିଯାଏ ଏଗୁଡ଼ା ମୁଁ ଦେଖିଲା ମାନେ, ତ ପରମ୍ପରା ସିଷ୍ଟମ୍ କାହିଁକି, ଆରେ ଭାଇ ଆମେ ଆମେ ସେ ରାଧେ କ'ଣ ଜଗନ୍ନାଥ କ'ଣ କୃଷ୍ଣ ନୁହନ୍ତି କି, ହରେ କୃଷ୍ଣ ନୁହନ୍ତି କି, ରାଧାରାଣୀ କ'ଣ ହରେ କୃଷ୍ଣ ନୁହନ୍ତି କି, ବ୍ରଜବାସୀ ଜଣେ କହୁଛନ୍ତି ରାଧେ ରାଧେ, ଆମେ ରାଧେ ରାଧେ କହିଦେବା, କିମ୍ବା ଜଣେ ବ୍ରଜବାସୀ ଦେଖିଲା ଆମେ ରାଧେ ରାଧେ କହିଦେବା, କିନ୍ତୁ ତା ଅର୍ଥ ନୁହେଁ ଯେ ଆମେ ହରେ କୃଷ୍ଣଙ୍କୁ ଭୁଲିଯିବା, ଶିଭଙ୍କର ରାଧେ ରାଧେ କହିବେ, ଜୟ ଜଗନ୍ନାଥ କହିବେ, କ'ଣ ଜୟ ଜଗନ୍ନାଥ, ହରେ କୃଷ୍ଣ। ମୋର ସେ ସବୁବେଳେ ଫାଇଟିଂ ତା ସାଙ୍ଗରେ ହୁଏ, ସେ ଚାଲିଯାଇଛି ଭୁବନେଶ୍ୱର, କିନ୍ତୁ ସବୁବେଳେ ତା ସାଙ୍ଗରେ ଫାଇଟିଂ ସେଇଥିପାଇଁ, ଆଉ ସେ ତ ଗଲା ବି ତ କହିଛି, ତୋର ଆଜି ପତନର କାରଣ ହେଲା ତୁ ସବୁବେଳେ ମୋତେ ଆଚାର୍ଯ୍ୟମାନଙ୍କ ନିନ୍ଦା କରିକି ମୋ ଆଗରେ କହୁ, ତାକୁ ମେସେଜ୍ ପଠେଇଲି, ମୁଁ ସବୁ ସହିବି, ମୁଁ ପତନ ହେଇଯିବି, ବରଂ ମୋତେ କେବେ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କ ବିଷୟରେ କହିବନି, ମୁଁ କହିଲି ଦେଖ ତୋତେ ଆଜି କିଏ ରକ୍ଷା କରିପାରିଲେନି କାହିଁକି, କାହିଁକି ତୁ ଆଚାର୍ଯ୍ୟମାନଙ୍କୁ ସବୁବେଳେ ଇଣ୍ଡିକେଟ୍ କରୁ, ସବୁବେଳେ ଇଣ୍ଡିକେଟ୍ କରୁ, ତତେ କିଏ ତୁ ଭଗବାନ ରକ୍ଷା କଲେ, ତୁ ଯେଉଁ ଯେଉଁ ଜଗନ୍ନାଥ କହୁଥିଲୁ ତୋ ଜଗନ୍ନାଥ ରକ୍ଷା କଲେ, ଆରେ ଜଗନ୍ନାଥ କାହାର, ଜଗନ୍ନାଥ ଭଗବାନ ଭକ୍ତର, ଜଗନ୍ନାଥ ତୋର ନୁହନ୍ତି, ଜଗନ୍ନାଥ ତାଙ୍କର ନୁହନ୍ତି, ୱି ହାଭ୍ ଟୁ ପ୍ରଭୁ ବାରମ୍ବାର ଆଜି କହୁଛନ୍ତି, ସେଥିରେ କିଛି କ୍ଷତି ନାହିଁ, କିନ୍ତୁ ଆମର ସିଷ୍ଟମରେ ୱି ହାଭ୍ ଟୁ ଷ୍ଟିକ୍ ଟୁ ଆୱାର ହରେ କୃଷ୍ଣ। ସେ ବିଦେଶୀ ପ୍ରଭୁ କିଏ ତାଙ୍କ ନାଁ ଜାଣିପାରୁନି, କନ୍ଭରସେସନ୍ ଦେଖିବ ଧରା ପଡ଼ିବ, ମେଳେଇଲେ ଧରା ପଡ଼ିବ, ସେ ସୁନ୍ଦର ଏତେ ପ୍ରଶ୍ନ ପଚାରୁଛନ୍ତି, ପ୍ରଭୁ ଚାହୁଁଛି ତୁମେ କୁହ ଏଇଟା, ଆଚ୍ଛା କୀର୍ତ୍ତନ ଭିତରେ ଆମେ ଯଦି ନା ମନ୍ଦିର ପ୍ରୋଗ୍ରାମ ଭିତରେ ଆମେ ଯଦି ଅଧିକା ଭଜନ ଅଲଗା ଗାଇବା, ପ୍ରଭୁ କହୁଛନ୍ତି ଠିକ୍ ଅଛି, କିନ୍ତୁ ମୋଷ୍ଟଲି ତୁମେ ହରେକୃଷ୍ଣ କୁହ, ତୁମେ ବୈଷ୍ଣବ ଭଜନ ନରତନ ଦାସ ଠାକୁର ପ୍ରଭୁ ଜଣଙ୍କ ନାଁ ନେଉଛ, ନରତନ ଦାସ ଠାକୁର ଭକ୍ତିମ ଠାକୁରଙ୍କର କଥା କୁହ, କିନ୍ତୁ ଷ୍ଟିକ୍ ଟୁ ହରେକୃଷ୍ଣ, ହରେକୃଷ୍ଣ ଇଜ୍ ବେଟର। ଆଜି ମୁଁ ପ୍ରଭୁ କନ୍ଭରସେସନ୍ ହଠାତ୍ ଖୋଲିଦେଲି ଗୋଟେ କୋର୍ସ ପାଇଁ, ପ୍ରଭୁ ସେଇଟା କହୁଛନ୍ତି, ମାର୍କେଟକୁ ଯାଅ, ଏୟାରପୋର୍ଟକୁ ଯାଅ, ତୁମ ଘରେ ରୁହ, ଅଫିସ୍କୁ ଯାଅ, ସବୁବେଳେ ହରେକୃଷ୍ଣ କୁହ, ଏ କନ୍ଭରସେସନ୍ ଗୋଟେ ପ୍ରଭୁ ଚାଲିଯାଉଛି, ସମସ୍ତେ କହୁଛନ୍ତି ହରେକୃଷ୍ଣ, ଯିଏ ଦେଖାଉଛନ୍ତି ହରେକୃଷ୍ଣ, ଆମେ ଷ୍ଟିକ୍ ଟୁ ପରମ୍ପରା ସିଷ୍ଟମ୍। ଗୋଟେ ଭଲ ଲାଗିଲା, ଆମେ ଆମେ ବୃନ୍ଦାବନ ବାସ କରିଛୁ, ହରେକୃଷ୍ଣ ବୋଲି ମୁଁ ରାଧେ ରାଧେ କହିବି, ଦିସ୍ ଇଜ୍ ନଟ୍ ପସିବୁଲ, ମୁଁ ତିଲକ ମାରିଛି, ମୁଁ ଗୌଡ଼ିଆ ଲୋକ, ରାଧେ ରାଧେ ଯେ ହରେକୃଷ୍ଣ ଯେ ରାଧେ ରାଧେ ନୁହନ୍ତି, ହରେ ବା ପ୍ରଥମେ ହେଲା ରାଧେ, ଭାବପ୍ରବଣତାର ଆମେ ଆମେ ବଶବର୍ତ୍ତୀ କେବେ ହବୁନୁ। ଜଣେ ବ୍ରଜବାସୀ କହୁଛନ୍ତି ଆମେ ସମ୍ମାନ ଦେଇ କହିବୁ, ବ୍ରଜ ଗାଁ ଗଲେ ଆମେ କହିଦେବୁ, ତା ମାନେ ନୁହେଁ ଯେ ଆମେ ଡିବୁଡ଼ି ଡିବୁଡ଼ି ଭିତରେ ରାଧେ ରାଧେ କହିବୁ, କେଳ ଇଏ କ'ଣ ନୁହଁ, ଦିସ୍ ଇଜ୍ ନଟ୍ ପରମ୍ପରା ସିଷ୍ଟମ୍, ଏଇଟା ପରମ୍ପରା ସିଷ୍ଟମ୍ ନୁହେଁ, ଆମେ ଡିବୁଡ଼ି ନା, ଆମ ଭିତରେ ଆମେ କହିଛନ୍ତି, ଆମ ପ୍ରଭୁପାଦ କହିଛନ୍ତି, ପ୍ରଭୁପାଦ ଡାଇରେକ୍ଟ କହୁଛନ୍ତି, ସେ ଡିବୁଡ଼ି ପଚାରୁଛନ୍ତି ହାଇଦ୍ରାବାଦର କନ୍ଭରସେସନ୍, ପ୍ରଭୁପାଦ ନାଇଁ ନାଇଁ ଆମର ହରେ କୃଷ୍ଣ, ପ୍ରଭୁପାଦ ହରେ କୃଷ୍ଣ ମୋମେଣ୍ଟ କୁହନ୍ତି, ହରେ କୃଷ୍ଣ ଡିବୁଡ଼ି କୁହନ୍ତି, ଆମ ଆମ ଭକ୍ତ କୁହନ୍ତିନି, ଆମରେ ଆମର ଭକ୍ତ କୁହନ୍ତିନି, ଇଏ ଭଗବାନଙ୍କର ଭକ୍ତ ଆମେ କୁହନ୍ତୁନି, ଆମେ କାହାର ଭକ୍ତ, ହରେ କୃଷ୍ଣ ଡିବୋଟିଜ୍। ଭାଇ ଆମ ପରମ୍ପରା ଗୋଟେ ରୟାଲ ପରମ୍ପରା, ତୁମେ ବହୁତ ବହୁତ ପ୍ରବଚନ ବର୍ତ୍ତମାନ ଆବଶ୍ୟକ ନାହିଁ, ବର୍ତ୍ତମାନ ଘୁରିବାକୁ ଅଛି, ବର୍ତ୍ତମାନ ତର୍ନ ମାରିବାକୁ ଅଛି, ପ୍ରବଚନ ସମୟ ସରିଗଲା, ବର୍ତ୍ତମାନ ଟିଚିଂସକୁ ଆସିବାର ଅଛି, ପ୍ରବଚନ ଟିଚିଂସକୁ, କାହିଁକି ଆମେ ଦେଖୁଛୁ ଏ କ'ଣଟା ଏହାର ରେଜଲ୍ଟ ହେଉଛି, ଅଧିକାର ବିହୀନ ଯିବ ଗୁଡ଼ାକ, ତୁମେ ଯେତେ ଉଚ୍ଚ କଥା କହିଲେ ହବନି, ସେମାନେ ଆଚାର୍ଯ୍ୟ ପ୍ରିନ୍ସିପାଲ ଷ୍ଟିକ୍ ହେଲେ କିଛି ପାଇବେ ମାନେ ପାଇବେନି, ସେଠାରେ ଘୁରିବେ ଖାଲି ମୁଣ୍ଡ ଘୁରେଇବେ, ସେସବୁ ଏଇଟା ଗୋଟେ ବନାଫାଇଟ୍ ପରମ୍ପରାଟାକୁ ଗୋଟେ ଅଲଗା ଭାବିକି ପଳେଇଯିବେ କୁଆଡ଼େ, କେଉଁଠି କିଛି ନାହିଁ, ଇସ୍କନରେ କିଛି ନାହିଁ, ଏଠି କିଛି ନାହିଁ, ଚାଲୁଛି ଆଜି ବୃନ୍ଦାବନ ଭୋଜନ କରେ, କେଉଁ ବୃନ୍ଦାବନ ଭୋଜନ କରି ଅପରାଧ କରିକି ରାଧାରଣୀଙ୍କ ଚରଣରେ କୁଆଡ଼େ ଯିବେ, ତା ବାଟ ପାଇବେ, ଆମେ ହରେ କୃଷ୍ଣ ଡିବୋଟିଜ୍, ପ୍ରଭୁ କଥା କୁହନ୍ତୁ ହରେ କୃଷ୍ଣ ମୁଭମେଣ୍ଟ, ହରେ କୃଷ୍ଣ ଡିବୋଟିଜ୍। ଶୁଣ ତୁମେ ଇଂଲିଶ ବିଦେଶ ମାନେ ବିଦେଶ ୟୁଆର ହରେ କୃଷ୍ଣ ଡିବୋଟିଜ୍, ମୋତେ ମୋତେ ଲଣ୍ଡନ ଏଣ୍ଟ୍ରି କରୁ କରୁ ମୁଁ ଭୁଲି ଯାଇଛି, ମୋତେ ସେ ମାତାଜୀ ପଠେଇଛି, କ'ଣ ଆମର ଗୁଣଚଟା ମାତାଜୀ, ମୁଁ କାହିଁକି ମୋତେ ତ ବିଦେଶ ଗଲା ଛାତି ମୋତେ ଥରେ, ମୁଁ କେବେ ଯିବାକୁ ଚେଷ୍ଟା କରିନି, ଭାଇ ପଇସା ପତ୍ର ନଥିବ, କୁଆଡ଼େ ଫ୍ଲାଇଟ୍, ଗୋଟେ ଫ୍ଲାଇଟ୍ କ୍ୟାନସଲ୍ ହେଲା 60-70 ହଜାର, ମୋର କେଉଁ କାର୍ଡ଼ ଅଛି ନା କ'ଣ ଅଛି, ମୋତେ ସେ ଟିକେଟ୍ ଗୋଟେ କରିକି ପଠେଇ ଦିଅ, ମୁଁ ପାଗଳ, ମୋତେ ଖାଲି ଛାନିଆ, ମୁଁ ଶୋଇବି ନାହିଁ, ଖାଇବି ନାହିଁ, ଖାଲି ଛାନିଆ ଘଣ୍ଟା ପାଖରେ ବସିବି, ସେ ଯେଉଁଠି ଡିସପ୍ଲେ ବୋର୍ଡ ପାଖରେ ବସିବି, କେତେବେଳେ ଫ୍ଲାଇଟ୍ ଛାଡ଼ିବି, ଫାର୍ଷ୍ଟ ଲାଇନ୍ରେ ମୁଁ ଥିବି, କାରଣ ମୁଁ ମତରେ ଡର ଲାଗେ, ମୁଁ ଏଇଟା ମୋତେ ଟ୍ରାଭେଲିଂ ବହୁତ କଷ୍ଟ, ଆଉ ମୋତେ ସେ ତାର ଫାର୍ଷ୍ଟ ଟାଇମ୍ ପଠେଇଛି, ମୁଁ ଫାର୍ଷ୍ଟ ଟାଇମ୍ ଲଣ୍ଡନ ଯାଉଛି, କ'ଣ କରିବି, ମେନରୁ ଆସିଥିଲା ସେଇଟା, ତା ଆଡ୍ରେସ୍ଟା ତୁମେ ଯିବ ମାନେ କେଉଁଠି ରହିବ ସେ ଆଡ୍ରେସ୍ଟା ନେଇକି ଯିବା ଦରକାର, ମୁଁ କାହା ଏତେ ଏକ୍ସପର୍ଟ, ମୁଁ ଛାଡ଼ିଦେଇକି ପଳେଇଛି, ମୋର ତ କ'ଣ ଟିକେଟ୍ ହେଇଗଲା, ମୋର ପଳେଇବି ଟିକେ, ଆଉ ଆସିକି କହିଲି ଲୋକ ପଠେଇବ, ମୋର ପଳେଇଛି, ମୁଁ ଆଡ୍ରେସ୍ ଫାଡ୍ରେସ୍ କିଛି ଜାଣିନି, କେଉଁଠି ଯିବି ଜାଣିନି, ଆଉ ହିସାବ ସହିତ ତୁ ନ କହିପାରିଲେ ସେ ଦେଖେଇବ ନା, କହିବ ତୁମେ କେଉଁଠି ଯିବ, ତୁମେ ଦେଖାଅ ହୋଟେଲ କି କେଉଁଠିକି ଯିବ, ଆଉ ମୁଁ ତାକୁ କ'ଣ କହିବି, କିଛି କିଛି କହିପାରୁନି, ମୁଁ ବୋକା ଠିଆ ହେଇଛି ଇଂଲିଶ, ସେମାନେ ପଚାରୁଛି ଫେରି ଇଂଲିଶଟେ ଇସ୍କଣ୍ଟେମ୍ପଲ୍, ମୁଁ ଆଉ ତାର ୱାଟଫୋର୍ଡ ସେ ଯୋଉ ମୁଁ କ'ଣ ତାକୁ କହିଲି, ସେ କ'ଣ ବୁଝିପାରିବ ନା, ମୁଁ ତା ଆଡ୍ରେସ୍, ତାର ଡିଟେଲ ଆଡ୍ରେସ୍ଟା କାଗଜରେ ଦେଇଥିଲେ ସେ ମୋତେ ଛାଡ଼ିଦେଇଥାନ୍ତା, ମୁଁ ଆର ଝାଳ ବୋହିଗଲାଣି, ମୁଁ ଗଲା ମଣିଷ ମଲା ଏଠି ପଶିଲିଣି, ମୁଁ କରିବି କ'ଣ, ତା ଆଡ୍ରେସ୍ ନା ଆଣିନି, ଆଉ କାଗଜପତ୍ର ଖେଳାଖେଳି କରିବ ହାତରେ ପାଇଲିନି, ସେଠି ସେ କେମିତି ତାର ତା ମନ ଭଗବାନ ଆସିଲେ, ମୁଁ ସେଠି ଗୁରୁଦେବ ଡାକୁଥିଲି, କାହିଁକି ମୋତେ ଝଗଡ଼ାରେ ପଠେଇଲେ, ମୁଁ ମନା କହିଥିଲି ବିଦେଶ ବିଦେଶ ଆସିବିନି, ମୁଁ ଯେତେ ଯାହା ପଡ଼େ ମୁଁ ଗୁରୁଦେବ ଡାକି, ପ୍ରବୋଧନ ଡାକି, ପ୍ରବୋଧ ଇଏ କି କାହିଁକି ବିପଦରେ ପଡ଼ିଲି, ଏଇଟା ଛାତି ରକ୍ତ ଶୁଖି ହେଉଛି, ଏଇଟା ଏଇଟା କର୍ମୀ ଲୋକଗୁଡ଼ାକ ଆମ ଶାସନ କଲା ଭଳିଆ କଥାବାର୍ତ୍ତା କରୁଛନ୍ତି, ସେ କହିଲେ ୟୁଆର ହରେକୃଷ୍ଣ ଡିବୋଟିଜ୍, ସାଙ୍ଗେ ସାଙ୍ଗେ ମୋତେ କହିଦେଲେ, ମୋର ମନ ଅଛି, କାରଣ ସେ ଦେଖିଦେବୁ ଯେ ମୁଁ ଗୋଟେ ଓରିଡ୍ ହେଉଛି, ଆଉ ଜାଣିଛି ମୁଁ ଟିକେଟ୍ ଅଛି ମାନେ ସବୁ ଜିନିଷ ବନାଫାଇଟ୍ ଅଛି, ବିଷୟ ବାଛି ୟୁଆର ହରେକୃଷ୍ଣ ଡିବୋଟିଜ୍, ୟେସ୍ ୟେସ୍, କହିଲା ନେକ୍ସଟ ଟାଇମ୍ ହେନ୍ ୟୁ ୱିଲ୍ କମ୍ ୟୁ ହାଭ୍ ଟୁ ବ୍ରିଙ୍ଗ୍ ଦ ଆଡ୍ରେସ୍, ୟେସ୍ ୟେସ୍, ଛାଡ଼ିଦେଲା ମୋତେ, କହିଲା ଆଉ ଥରେ ଯେତେବେଳେ ଆସିବ ଆଡ୍ରେସ୍ ଧରିକି ଆସିବ, ମୁଁ ସିନା ଅଛି ବୋଲି ଜାଣିଦେଇଥିଲି, ଅଲଗା ମାନେ ସବୁବେଳେ ହିସାବ ସହିତ ଚେକ୍ କରିବ ତୁମେ କେଉଁଠି ରହିବ, ହୋଟେଲ ଆଡ୍ରେସ୍ ହଉ ଯେଉଁ ଆଡ୍ରେସ୍ ହଉ, ସେ ହରେକୃଷ୍ଣ ଡିବୁଡ଼ି କହିଲା, ସିଙ୍ଗାପୁର ମଧ୍ୟ ହରେକୃଷ୍ଣ ଡିବୁଡ଼ି କହିଲା, ଚାଇନିଟା ସିଙ୍ଗାପୁର ସେ ଯେଉଁ ଥିଲା ଆମର କ'ଣ ତା ନା ଇମିଗ୍ରେସନ ଅଫିସରଟା, ମୋତେ ସେ ବାରମ୍ବାର ଡରଉଥିଲେ ତୁମେ ପ୍ୟାଣ୍ଟ ପିନ୍ଧିକି ଆସିବ, ମୁଁ ପ୍ୟାଣ୍ଟ ପିନ୍ଧିନି ପରେ ପଳେଇବି, ମୋ ଟିକେଟ୍ ନ ହଉ, ମୁଁ ପ୍ୟାଣ୍ଟ ମୁଁ କ'ଣ ପ୍ୟାଣ୍ଟ ପିନ୍ଧିବି ସନେ ଯାଇଛି, ସେଇଟା ସେ ଦିନ ଚାଲିଯାଇଛି, ସେଇଟା ହବନି, 25 ବର୍ଷ ଛାଡ଼ିଲୁଣି, ମୁଁ ମୋର ନଯାଉ, ମୋର ସିଙ୍ଗାପୁର ନଗଲି କ'ଣଟା ହେଲା, ଫାର୍ଷ୍ଟ ଟାଇମ୍ ଯାଉଥିଲି, ମୋର ଦରକାର ନାହିଁ, ସେ କହିଲେ ନାଲି କପଡ଼ା ହଇରାଣ କରିବି, ମୁଁ ଯାହା ହଇରାଣ କରୁ, ଯାହା କ'ଣ ଛାଡ଼ିଲେ ଛାଡ଼ିବ ନହେଲେ, ତୁ ଟିକେଟ୍ କରୁଛୁ, ତ ଟିକେଟ୍ ଯିବ, ମୁଁ ସିଙ୍ଗାପୁର ସିନା ମୋତେ ଫ୍ଲାଇଟ୍ ଟିକେଟ୍ କରିଦେବୁ, ମୁଁ ପଳେଇଯିବି ଭୁବନେଶ୍ୱର, ମୁଁ ଆଇଲା ବେଳକୁ ସେମିତି ସେଇଭଳିଆ, ଭଗବାନଙ୍କ ମାନେ ଭଗବାନଙ୍କ ଗୁରୁଗୋଷ୍ଠୀ ଗୋଟେ ଶକ୍ତି ଅଛି ତ, ସେ ଆର ମୁଁ ଦେଖୁଥାଏ, ମୋତେ ଖାଲି 10 ଥର ଚେଞ୍ଜ କଲାଣି, ସେ ଭିଡ଼ ହେଇଗଲାଣି, ସେ ଖାଲି 10 ଥର ଏପଟ ସେପଟ ଖାଲି ଚେଞ୍ଜ କରୁଛି, ସେ ସିକ୍ୟୁରିଟିଟା ସିଙ୍ଗାରଟା ଭାରି ଷ୍ଟ୍ରିକ୍ଟ, ପୁରା ଷ୍ଟ୍ରିକ୍ଟ, 100% ଷ୍ଟ୍ରିକ୍ଟ ଜାଗା, ସେପଟକୁ ଯାଅ, ସେ ଲାଇନ୍ ସରିଗଲା, ଏପଟକୁ ଯାଅ, ମାନେ ଭଗବାନଙ୍କ ଦୟାରୁ ମୁଁ ଦେଖୁଛି କେତେ ଲୋକ ସେ ଅଫିସରଟା ହଇରାଣ କରୁଛି, କିନ୍ତୁ ସିକ୍ୟୁରିଟି ଆଇଲା ମୋତେ ସାଙ୍ଗେ ସାଙ୍ଗେ କହିଲା ତୁମେ ସେ ଲାଇନ୍କି ଯାଅ, କାରଣ ସିକ୍ୟୁରିଟି ଠିଆ କରିବ, ଆଗରୁ କ'ଣ ଆମର ଇମିଗ୍ରେସନ ଆମେ ଯେଉଁଠି ଯାଇ ଅଲଗା ଠିଆ ହେଉ, ସିଙ୍ଗାପୁର ସେମିତି ନାହିଁ, ସିକ୍ୟୁରିଟି କହିବେ ସେ ଲାଇନ୍ ଯାଅ, ତୁମେ ସେ ଲାଇନ୍ ଯିବ, ଏଲାଇନ୍ ଯାଅ, ଏଲାଇନ୍କି ଆସିବ, ଯେଉଁ ଡିଷ୍ଟ୍ରିକ୍ଟ ଅଫିସରଟା ଥିଲା ମୋତେ ଚେଞ୍ଜ କରିଦେଲା ସାଙ୍ଗେ ସାଙ୍ଗେ, ଏଲାଇନ୍ ମୁଁ ଯାହା କମ୍ ସେ କମ୍ ଗୋଟେ ମଣିଷ ରକ୍ଷା ପାଇଗଲା, ଏପଟେ ପଳେଇ ଆଇଲି, ଏପଟେ ପଳେଇ ଆଇଲା ବେଳକୁ ମୁଁ ଜାଣିନି ଯେ ସେ ଆହୁରି ଷ୍ଟ୍ରିକ୍ଟ ଲୋକ ବୋଲି, କିନ୍ତୁ ତାର ସେ ସମୟ ସରିଯାଇଛି, ତାର ସେ ସମୟ ସରିଯାଇଛି, ଜଷ୍ଟ ସେ ପଳେଇଗଲା, ଦୁଇଟା ଲୋକ ମୋ ଆଗରେ ଅଛନ୍ତି, ଆହୁରି ଲୋକ ଚାଲିଗଲା, ନାଲି କପଡ଼ା ସେଠି ଫାର୍ଷ୍ଟ ଟାଇମ୍ ମୋର ଭିସା ବାଜିନି ସିଙ୍ଗାପୁର ନା, ବହୁତ ଷ୍ଟ୍ରିକ୍ଟ ଧରନ୍ତି, ସେ ଲୋକଟା ଆଇଲା ମୋତେ ଦେଖିଲା, ମୁଁ ତାଙ୍କୁ ମୁଁ ଜାଣିଶୁଣି ନାଲି କପଡ଼ା ଲୁଚାଏନି, ମୁଁ ଟିକେ ନିଚା ଖାଲି ଠିଆ ହୋଇଥାଏ, କିନ୍ତୁ ସେଠି ତୁମର କ୍ୟାମେରା କ'ଣ ନେବାକୁ ପଡ଼ିବ, ମୋତେ ଖାଲି ମନ ପଡ଼ୁଛି, ସେ କହିଛି ପ୍ୟାଣ୍ଟ ସାର୍ଟ ନହେଲେ ହଇରାଣ କରିବେ, ଇଏ କରିବେ, ତା କରିବେ, ମୁଁ ଯାହା କରିବ ଗୁରୁଦେବ କରିବେ, ମୋର କ'ଣ ଅସୁବିଧା, ସେ ତାର ଫୋନ୍ କରିଦେବି, ସେ ତାର ପଳେଇବ ଧରିକି, ମୋତେ ଫ୍ଲାଇଟ୍ କରିଦେବ, ମୋର ପଳେଇବି ଉଠିବ, ସେ ଅଫିସରଟା ଅନେଲା ବୋଲେ ଏଗାର ହରେକୃଷ୍ଣ ଡିବୋଟିଜ୍, ୟେସ୍ ୟେସ୍ ଆଇ ଏମ୍ ହରେକୃଷ୍ଣ, ଚାଇନା ଲୋକଟା, ୟେସ୍ ୟେସ୍ ଆଇ ଏମ୍ ହରେକୃଷ୍ଣ ଡିବୋଟିଜ୍, ସେଠୁ ମୁଁ ଖାଲି ଅନେଇଥାଏ, କିନ୍ତୁ ଢପଟିକିଣ ବାଜିବ, ଖାଲି ଭିସାଟା ବାଜିଗଲା ମାନେ ସରିଲା, ସେ ମୁଁ ଦେଖିଲି ଖଟକିଣ ଗୁଡ଼ା ବାଜି ହେଲା, ମୁଁ ସରିଲା, ମୁଁ ତୁ ଜାଗରଚୁ କରୁଥା ବାଜିଲା, ତାପରେ ଚାଲିଲି, ମୁଁ ଆଉ କ'ଣ ଭିସା ଧରିଲି ପଳେଇଆ, ଲୋକ ଆମକୁ ଇସ୍କନ ଡିବୋଟି ବୋଲି ଜାଣନ୍ତିନି, ମୋଷ୍ଟଲି ଆମେ ଜାଣିଛେ ଇସ୍କନ ବୋଲି, ବିଦେଶରେ ଇସ୍କନ ବହୁତ କମ୍ ଲୋକ ଜାଣନ୍ତି, ପ୍ରଭୁ ସବୁବେଳେ କହିଲେ ତୁମେ ସବୁବେଳେ 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 ପରିଚୟ ଦେବ, ମୁଁ ଆମେ ହେଉଛୁ ହରେ କୃଷ୍ଣ ଡିବୋଟିସ୍, ଆଜି ସେ କଥା ଶୁଣିଲେ ତ ମୋତେ ଏତେ ଆନନ୍ଦ ଲାଗିଲା, ଆରେ 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 ଛୁଆଗୁଡ଼ାଙ୍କ ଆମର ଆଜି କ'ଣ କରୁଛନ୍ତି, କିଏ କହୁଛି ରାଧାରାଧେ, କିଏ କହୁଛି ଜୟ ଜଗନ୍ନାଥ, କିଏ ନାହିଁ ପ୍ରଭୁବାଦ କହୁଛନ୍ତି, ନାହିଁ ଷ୍ଟିକ୍ ହରେ କୃଷ୍ଣ, ପ୍ରଭୁ ସେଥିରେ କ୍ଷତି କିଛି ନାହିଁ, ଯିଏ ଜୟ କହୁଛି କିଛି କିଛି କ୍ଷତି ନାହିଁ, କିନ୍ତୁ ଆମେ ଆମ ପରମ୍ପରା ସିଷ୍ଟମ୍ରେ ଷ୍ଟିକ୍ ହବ, ହରେ କୃଷ୍ଣ କହିବାକୁ ପଡ଼ିବ, ଆମ ପରମ୍ପରା ସିଷ୍ଟମ୍ଟାକୁ ସବୁବେଳେ ରଖିବାକୁ ପଡ଼ିବ, ଏଇ କଥାରେ ଆଜି ପଡ଼ିଛି, ଏଇ ଜିନିଷଟା ମୋତେ କହିପାରିଲିନି ଆଜି, ଯେଉଁ ଏଥିରେ ଆନୁଗତ୍ୟରେ ଭଗବାନ ଖୁସି ହୁଅନ୍ତି, ପରମ୍ପରାର ଆନୁଗତ୍ୟ, ଗୁର୍ବାନୁଗତ୍ୟ, ଏ ଆନୁଗତ୍ୟର ଜିନିଷ, ଆନୁଗତ୍ୟର ପରମ୍ପରା, ଆଉ ଏ ଆନୁଗତ୍ୟଟା ଆମେ ଶିଖିଲେ ହିଁ ଦିନେ, ଏ ଆନୁଗତ୍ୟ ପ୍ରଥମେ ଗୁରୁଙ୍କ ପାଖରୁ ଶିଖାଯାଉଛି, ଆଚାର୍ଯ୍ୟଙ୍କ ପାଖରୁ ଶିଖାଯାଉ, ଆନୁଗତ୍ୟ ବିହୀନ ଗୁରୁଦେବ ସବୁବେଳେ ଗୋଟେ ଓଡ଼ିଆରେ ପ୍ରବଚନ ଲେଖନ୍ତି, ଆନୁଗତ୍ୟ ବିହୀନ ସେବା ସେବା ନୁହେଁ, ଆନୁଗତ୍ୟ ବିହୀନ ଭଜନ ଭଜନ ନୁହେଁ। ଆମର ଗୁରୁ ଗୁରୁ ଆନୁଗତ୍ୟ ନାହିଁ, ଆମେ ଯେଉଁ ଭଜନଟା କରୁଛେ କାରଣ କୃଷ୍ଣଙ୍କ ପାଖକୁ ଯିବ କି ଯିବନି। ଯଶ ପ୍ରସାଦେନ ନଗତି କୁତ ବି କହିଦେଲା ଆଉ, କାଟିଦେଲା ସାଙ୍ଗେ ସାଙ୍ଗେ ଆଉ। ଯଶ ପ୍ରସାଦା ଭଗବତ ପ୍ରସାଦ, ଯଦି ଗୁରୁ ଆମ କୃପା ନ କଲେ ଆଉ କେଉଁ ମିଳିବ କି? ମିଳିବାର ନାହିଁ। ଆଚ୍ଛା, ଯଶ୍ୟ ପ୍ରସାଦାତ ଭଗବତ ପ୍ରସାଦ, ତାହେଲେ ଏଇଠି ଆଉ ଗୋଟେ ତତ୍ତ୍ୱ ରହିଛି, ଭଗବାନ କେବେ ପ୍ରସାଦ ଦେଇପାରିବେ କି? ନଗତି କୁ ତମେ ଆଉ ଗତି ନାହିଁ, ତାହେଲେ ଭଗବାନ ରକ୍ଷା କରିପାରିବେ କି? ତୁମର ସ୍ଥାନ ଅପରାଧ ନାହିଁ ପରିତ୍ରାଣ, ହରିସ୍ଥାନ ଅପରାଧ ତାଳେ ହରି ନା। ଏଇ ଯେଉଁ ଆଚାର୍ଯ୍ୟ ମାନେ ଭଜନ ଲେଖିଛନ୍ତି, ତାଙ୍କୁ ରିଭିଲ୍ ହେଇଛି, ତତ୍ତ୍ୱ ରିଭିଲ୍ ହେଇକି ଲେଖିଛନ୍ତି, ସେ କ'ଣ ପଢି ପଢି ଖୋଜି ଖୋଜି କ'ଣ ଟ୍ରାନ୍ସଲେଟ୍ କରିକି ଆମ ଭଳିଆ ଲେଖିଛନ୍ତି ନା କ'ଣ? ତୁମ ଭଳିଆ ଭାବୁଛ ମିଳିବ? ଦେଖିବ, ମୁଁ ଦେଖ, ମୁଁ ଆଶ୍ଚର୍ଯ୍ୟ ହେଉଛି, ଯୋଉଠି ମିଳିଲେ ଭାଗବତରେ ମିଳିଯାଉଛି, ଟିକାରେ ମିଳିଯାଉଛି, ଆରେ ସେ କ'ଣ ସବୁ ସବୁ ପଢିକି ସବୁ ରଖିଛନ୍ତି ନା କ'ଣ? ରିଭିଲିଂ ଜିନିଷ ଆମ ଆଚାର୍ଯ୍ୟଙ୍କର ଭଜନ ଗୁଡ଼ିକ ରିଭିଲିଂ ଜିନିଷ, ଭଗବାନ ତାଙ୍କ ପାଖରେ ପରିପ୍ରକାଶ କରୁଛି ଆମେ ବଞ୍ଚିବା ନାଗି ଆଉ। ଯଶ୍ୟ ପ୍ରସାଦାତ ଏ ଗୋଟିଏ ଶବ୍ଦରେ ଭଗବାନ କାହାକୁ କୃପା କରିପାରିବେନି ବୋଲି କଟିଗଲା, ପଢିଥା ଜୀବନ ସାରା ତତ୍ତ୍ୱଟା ଦେଖୁନା ଏଇଠି କେଉଁଠି ରହିଲା। ଯଶ୍ୟ ପ୍ରସାଦାତ ଭଗବତ ପ୍ରସାଦ, ଯାହାଙ୍କ ପ୍ରସାଦରୁ ଭଗବତ ପ୍ରସାଦ ହୁଏ, ତାର ଭଗବାନଙ୍କର ପ୍ରସାଦରେ ସ୍ୱତନ୍ତ୍ର ରହିଲେ କି? କଟିଗଲା। ଆଚ୍ଛା, ଯଦି ଗୁରୁ କୃପା ନ କରିବେ କ'ଣ ଭଗବାନ କୃପା କରିପାରିବେନି କି? ଆଉ କେହି କୃପା କରିପାରିବେନି କି? ନଗତିକୁ ତ ବି କାହିଁ କରିପାରିବେନି, ଜଣେ ପ୍ରସଙ୍ଗରେ କାହିଁ କରିପାରିବେନି? ପଳେଇ ବୋଲୁନା ଗୁରୁ ତତ୍ତ୍ୱ ଉପରକୁ। ଗୁରୁ କୃଷ୍ଣ ରୂପ ହେ ଶାସ୍ତ୍ରର ପ୍ରମାଣେ, ଗୁରୁ ରୂପେ କୃଷ୍ଣ କୃପା କରେନ ଭକ୍ତଗଣ। ସବୁ ସିଦ୍ଧାନ୍ତ ଗୋଟେ ବାପା, କୁଆଡେ ମିଳିବ? ତୁ ମିଳିବୁ ନା ଘୁରି ଘୁରିକି? ଭାଗବତକୁ ଯିବ, ସପ୍ତମ ସ୍କନ୍ଦକୁ ଯାଅ, ଏକାଦଶ ସ୍କନ୍ଦକୁ ଯାଅ, ଦ୍ୱିତୀୟ ପ୍ରଥମ ସ୍କନ୍ଦକୁ ଆସ, ଗୃହ ସ୍ନିଗ୍ଧ ଶିଷ୍ୟ ଗୃହେ ଗୃହେ ଉତ୍ତମ ଆସ, କେଉଁଠି ତୁମେ ଯିବ ଯାଅ, ଦଶମ ସ୍କନ୍ଦକୁ ଚାଲ। ପରୀକ୍ଷିତ କ'ଣ କହୁଛନ୍ତି? ତତ୍ତ୍ୱ ସବୁ ଭାଗବତର ତତ୍ତ୍ୱ, ଚର୍ଯ୍ୟନ୍ତାନ ତତ୍ତ୍ୱ, ବୈଷ୍ଣବ ଭଜନ ତତ୍ତ୍ୱ, ଟିକାର ତତ୍ତ୍ୱ, ଆଚାର୍ଯ୍ୟମାନଙ୍କର ସବୁ ଗୋଟେ ଜିନିଷ ନା ଆଉ, ସବୁ ଗୋଟେ ଜିନିଷ। ତ ସେଥିପାଇଁ ସେ ଏଇଟା କହିଲେ, ମମ ଶ୍ରୀମଦ୍ ଗୁରୁ ଉପଦିଷ୍ଟମ ଶ୍ରବଣମ କୀର୍ତ୍ତନମ ପରିଚରଣମ ମମ ସାଧନମ ମମ ସାଧ୍ୟମ। ଏତତ୍ ଅନ୍ୟ ନ ଅଭିଳାଷନୀୟ, ମୋର ୟା ବିନା କିଛି ଅଭିଳାଷ ଜୀବନରେ ନାହିଁ, ଜୀବନ ଆଉ କିଛି ଅଭିଳାଷ ନାହିଁ, କେବଳ ଅଭିଳାଷ ହେଉଛି କେମିତି ମୁଁ ଗୁରୁଙ୍କୁ ପ୍ରସନ୍ନ କରିବି, କୃଷ୍ଣଙ୍କୁ ପ୍ରସନ୍ନ କରିବି। ଇଏ ବଡ଼ ସୂକ୍ଷ୍ମ ପରମ୍ପରା, ଇଏ ବହୁତ ସଂସ୍କାରୀ ଜୀବମାନଙ୍କ, ଆମ ଭଳିଆ ଆମେ ସବୁ କ'ଣ ଅସଂସ୍କାରୀ ଜୀବନ ଆଉ, ବହୁତ କିଛି ସେଦିନ କରିବାକୁ ପଡ଼ୁଛି ଆମକୁ, ବହୁତ କିଛି କଲାପରେ କିଛି ମିଳୁଛି, ଆମେ ସବୁ ଦେଖୁଛୁ ଆମ ଜୀବନ ଅନୁଭବ କରିକି, ବହୁତ କିଛି କଲାପରେ କିଛି ଗୋଟେ ଜିନିଷ ମିଳୁଛି ଯେଉଁଟା କି ସ୍ପିରିଚୁଆଲ ଜୀବନ ଆମେ ବଞ୍ଚେଇକି ରଖୁଛି, କିନ୍ତୁ ଯେଉଁ ସ୍ପିରିଚୁଆଲ ରିଭିଲିଂ ଜିନିଷଟା ଗୋଟେ 100% ଜିନିଷ, ପୁରା 100% ଜିନିଷ। କୃଷ୍ଣ ତତ୍ତ୍ୱ ଭଗବାନ ଜଗତର ଈଶ୍ୱର, କୃଷ୍ଣ ହେଉଛନ୍ତି ପରମେଶ୍ୱର, ତାଙ୍କର ଆମେ ଭକ୍ତ, ତାଙ୍କ ପ୍ରେମରେ ଆମେ ବସିଭୂତ କରିବା, ଯେଉଁଟା ରାଧାରାଣୀ ଯାହାଙ୍କୁ ବସିଭୂତ କରନ୍ତି, କାୟ ମନ କ'ଣ ସେ ଲେଖିଲେ ଚତୁର୍ଦ୍ଦ, ତା ସବୁଥିରେ ଇନ୍ଦ୍ରିୟ ଚିତ୍ତବୃତ୍ତି ମନ ବୁଦ୍ଧି ସବୁଥିରେ କୃଷ୍ଣ, ସେ ଯେଉଁଠି ଦେଖନ୍ତି ସବୁବେଳେ କୃଷ୍ଣ ଦେଖନ୍ତି। କୃଷ୍ଣ ଯାହାର ଭିତର ବାହିରେ, କୃଷ୍ଣ ତାଙ୍କର ଭିତରରେ ଆଉ ବାହାରେ, ଏ କୃଷ୍ଣ ଚେତନା, ଆମେ ସେଇ ସ୍ତରକୁ ଯିବା ନା ସେତେବେଳେ, ଏଇଟା ହେଉଛି ବିଗିନିଂ ଷ୍ଟେଜ୍। ଆଉ ଅଭିମାନ ଗୋଟେ କ'ଣ କରିବା, ଭକ୍ତ ହେଇଛି ବୋଲି ଯେ ତତ୍ତ୍ୱ ଜାଣିନି ସେ ଅଭିମାନ କରିବ, ଆଉ ଅଭିମାନ କେତେବେଳେ ରଜଗୁଣ ଦ୍ୱାରା ଚାଲି ଆସୁଛି, କିନ୍ତୁ ଶାସ୍ତ୍ର ଯଦି ଆମେ ଶ୍ରଦ୍ଧା କରିବା ଆଉ ସ୍ୱନୁଭବ କିଛି ଗୁରୁ ବୈଷ୍ଣବ ଦେବେ, ଆମେ ଜାଣିବା ଯେ କେଉଁ ସ୍ଥିତିରେ ଆମେ ରହିଛେ, ଆଉ ଆମକୁ କେବଳ କୃପା ହିଁ ଗୋଟେ ସମ୍ବଳ, ଆମର ରାସ୍ତାଟା ହିଁ ସେୟା, ସବୁ କିଛି କରିବା ଯାହା ଯୋଗ୍ୟତା ଆସୁ ଯାହା ସବୁ କିଛି କଲାପରେ କୃପା ହିଁ ଆମର କେବଳ ସମ୍ବଳ, କୃପା ଦ୍ୱାରା ବଞ୍ଚିଛେ ଯେତେ ଦିନ ଆସିଲେ, ବର୍ତ୍ତମାନ ଯେତେ ଦିନ ବଞ୍ଚିକି ରହିଛେ କେବଳ କିଛି ଯୋଗ୍ୟତାରେ ବଞ୍ଚିନି। ଦେଖ ତୁମେ ଯେତେ ଦିନ ଭକ୍ତି ରାସ୍ତା ରହିଛେ, ଷୋଳମାଳ ଜପ କରି ଯେଉଁ ଆମିଷ ଆଜି ଭୋଜନ କରେ ନାହିଁ, ଯେତିକି ପ୍ରସାଦ ଟିକେ ପାଇଛେ, ଆମ ଯୋଗ୍ୟତାରେ ବଞ୍ଚିନି। ଆମେ କେଉଁ ଲୋକ, ନିଜେ ବସିକି ଆମେ ବିଚାର କରିଦେବା ଆମେ କେଉଁ ଲୋକ ଥିଲେ, ଆମର କ'ଣ ଲାଳସା ପଳେଇ ଯାଇଛି, ବିଷୟ ଲାଳସା ପଳେଇ ଯାଇଛି କି? ତାହେଲେ ଏତେ ଦିନ ମୁଁ କେମିତି ରହିଗଲି? ସେ କୃପାରେ ବଞ୍ଚିକି ରହିଛେ ତୁମେ, ସେ କୃପାରେ ବଞ୍ଚିକି ରହିଛ, ସେତିକି ଦିନ ଆମେ ବଞ୍ଚିକି ରହିଛେ କେବଳ କୃପାରେ ବଞ୍ଚିଛେ, ଆଉ ଆଜି ଯେଉଁ ଗୋଟେ ଦିନ ବଞ୍ଚୁଛେ କାଲି ବଞ୍ଚିବା ଯେଉଁ କୃପାରେ, ଆଉ ଭବିଷ୍ୟତରେ କୃଷ୍ଣଙ୍କୁ ପାଇବା କି ନ ପାଇବା, ବା ଯେତେ ଦିନ ଆମେ ଆମ ଜୀବନ କଣ୍ଟିନ୍ୟୁ କରିବା ସେ କୃପାରେ, ପାଷ୍ଟ ପ୍ରେଜେଣ୍ଟ ଫ୍ୟୁଚର କେବଳ ଆମର କୃପାର ପଥ ଇଏ, କୃପା ହେଉଛି କେବଳ ସମ୍ବଳ। ସେଥିପାଇଁ ସେ ଏଇଟା ରଚନା କରୁଛନ୍ତି, ପ୍ରଥମେ ନିଷ୍କାମ ବ୍ୟବସାୟ ପାଇଁ ବୁଦ୍ଧି ଗୋଟେ ହବା ଦରକାର, ଆ କହିବେ ନା ୟା ପରେ ମୋର ସ୍ୱପ୍ନର ବି କିଛି ଆଶା ନାହିଁ, ମୋ ସ୍ୱପ୍ନର ବି କିଛି ଆଶା ନାହିଁ, ସେଥିପାଇଁ ଯେଉଁ ଆଚାର୍ଯ୍ୟଙ୍କ ନିକଟରେ ଯେଉଁ ଜିନିଷଟା ରିଭିଲିଂ ହେଇଛି ସେଇ ଜିନିଷଟାକୁ ଆମକୁ ତାଙ୍କ ଅନୁଗତିରେ ଗ୍ରହଣ କରିନେବାକୁ ପଡ଼ିବ, ନହେଲେ ହେବନି। ଆମେ ଏଥିପାଇଁ ବୈଷ୍ଣବ ଭଜନ ଗୁଡ଼ା କାହିଁ ଗାଉଛେ, ଯେତେବେଳେ ସେଇ ସେଇ ଭଜନ ଗାଉଛେ ସେଇ ବୈଷ୍ଣବଙ୍କର ଅନୁଗତିରେ ଆମେ ସେଇ ଜିନିଷର ରିଭିଲିଂ, ଯେମିତି ଜୀବର ଦୁଃଖ କଥା ଯେତେବେଳେ ଲେଖୁଛନ୍ତି ନରୋତ୍ତମ ଦାସ ଠାକୁରଙ୍କର ନା କିଏ ଲୋଚନ ଦାସ ଠାକୁର ଲେଖୁଛନ୍ତି, କହି ଲୋଚନ ଦାସ ଆପନା କରମ ଭୁଞ୍ଜାଏ ସମୟ କ'ଣ ପରମ ପରମ କରୁଣା ବହୁ ଦୁଇ ଜଣ ନିତାଇ ଗୌର ଚନ୍ଦ୍ର ସର୍ବବତାର ସାର ଶିରୋମଣି କେବଳ ଆନନ୍ଦ କନ୍ଦ ଭଜ ଭଜ ଭାଇ ଚୈତନ୍ୟ ନିତାଇ ସୁଦୃଢ଼ ବିଶ୍ୱାସ କରି ବିଷୟ ଛାଡ଼ିଆ ଶେର ସେ ମଜିଆ ମୁଖେ ବୋଲ ହରି ହରି। ତାପରେ ଲାଷ୍ଟ ପଦ ଲେଖିଲେ ନା ସେଥିରେ କଣ ତାର ନା ନା ତା ଉପରେ ପଦ ରହିଲା, ଆପଣଙ୍କର କଣ ପଦଟା ଶେଷ ନା ଆଉ ତା ଉପରେ ଗୋଟେ ରହିଲା ମୁଖେ ବୋଲ ହରି ହରି। ଦେଖ ରେ ଭାଇ ତ୍ରିଭୁବନେ ନାହିଁ ଏମନ ଦୟାଲୁ ଦାତା ପଶୁପକ୍ଷୀ ଜୁରେ ପାଷାଣ ବିଦରେ ଶୁଣି ଯାର ଗୁଣ କଥା। ତାପରେ ତାପରେ ପଦ ରହିଲା ତା ପର୍ବତରା ଏଇଟା ସଂସାରେ ମଜିଆ ରହିଲୁ ପଡ଼ିଆ ସେପଦେ ନହିଲ ଆସ ଆପନା କରମ ଭୁଞ୍ଜାଏ ସମାନ କହିଲୁ। ଆମେ ଆଚାର୍ଯ୍ୟମାନଙ୍କର ଭଜନଟା କାହିଁ ଗାଉଛେ, ସେଟା ରିଭିଲିଂ ଜିନିଷଟା ନା, ତାଙ୍କ ଭାବଟା ଆମ ହୃଦୟ ଭିତରେ ଆସିବ। ସଂସାରେ ମଜିଆ ରହିଲୁ ପଡ଼ିଆ ସଂସାରେ ମଜି ଯାଇଛି, ଏତେ କରୁଣା ପ୍ରଭୁ ଆସିଲେ ତାଙ୍କ କତିକି ଯେଉଁ ଜିନିଷଟା ମହାପ୍ରଭୁଙ୍କର କରୁଣା ଯେଉଁ ରିଭିଲ ହେଇଛି ତାଙ୍କ ତାଙ୍କ ଯେଉଁ କରୁଣାଟା ରିଭିଲ ହେଇଛି ଆମେ ତାଙ୍କ ଅନୁଗତି କଲେ ସେ ଜିନିଷ ଆମ କତିକି ଆସିବ, ହବନି। କୌଣସି ଜିନିଷ ମନେ ରଖ ଆମ ଯୋଗ୍ୟତାରେ ହବନି, ଅନୁଗତ୍ୟରେ ହବ। ଯେଉଁ ବୈଷ୍ଣବ ସେ ବୈଷ୍ଣବ ଯେଉଁ ବୈଷ୍ଣବଙ୍କୁ ଆମେ ଯେମିତି ଯେଉଁ ଦୃଷ୍ଟିରେ ଦର୍ଶନ କରୁଛେ ତାଙ୍କ ଅନୁଗତ ଆମେ ଚାହିଁଲେ ତାଙ୍କ ଗଣଟା ମୁକ୍ତି ପଳାଇ ଆସିବ। ଗୁରୁଦେବଙ୍କର ଆଜି ସେ ପଢ଼ୁଥିଲେ ଗୁରୁଦେବ ବାରବାର ସେ କଥା କହୁଛୁ, ଅନ୍ୟର ଦୋଷ ଦେଖନି ସବୁବେଳେ ଅନ୍ୟର ଭଲ ଗୁଣ ଦେଖ, କାରଣ ତାଙ୍କ ଭଲ ଗୁଣ ଦେଖିବା ଦ୍ୱାରା ଭଗବାନ ପ୍ରସନ୍ନ ହେବେ, ସେ ଭଲ ଗୁଣଟା ତ ମୁକ୍ତି ଟ୍ରାନ୍ସଫର ହେଇଆସିବ। ଦୋଷଟା ଗୁରୁ ଦେଖିବେ, ତୁମେ ଗୁରୁ ନୁହଁ ତୁମେ ଭକ୍ତ। ଗୁରୁଦେବ କହୁଛୁ ତୁମେ 24 ଆୱାର ଏନଗେଜମେଣ୍ଟ ରୁହ, କିଏ କ'ଣ କରୁଛି ସେଟା ମୁଣ୍ଡକୁ ଆଲିବ କିଏ ଦେଖ, ତାର ଭଲ ଗୁଣଟା ଦେଖ। କାହିଁକିନା ଆମର ଜିନିଷଟା ହେଉଛି ଆମେ ଆମେ ବୈଷ୍ଣବମାନଙ୍କର ଭଲ ଗୁଣ ଦେଖିବା ଦ୍ୱାରା ତାଙ୍କ ଭଗବାନ ପ୍ରସନ୍ନ ହୁଅନ୍ତି, ଆଉ ଯଦି ଆମେ ଆନୁଗତ୍ୟ ତ ପୁରା ଚାଲି ଆସିବା ବୈଷ୍ଣବମାନଙ୍କ ଯେଉଁ ଜିନିଷ ରିଭିଲ ହେଇଛି ଏଇ ଏତେ ବୈଷ୍ଣବମାନଙ୍କର ଆବିର୍ହତିର ହେବ କ'ଣ ପ୍ରାର୍ଥନା। କେବେ ସିଏ ଚକ୍ରପାତ ଥିଲେ, କେବେ ବଳଦେବୀ ଦେବଭୂଷଣ ଥିଲେ, କେବେ ଅଦ୍ୱୈତ ଆଚାର୍ଯ୍ୟଙ୍କର ଆବିର୍ଭାବ ହେଇଥିଲା, କେତେ ସେ ତ ବିଷ୍ଣୁ ତତ୍ତ୍ୱ, କେତେ ମାଧବାଚାର୍ଯ୍ୟଙ୍କର ଦେଖନ୍ତି ବୈଷ୍ଣବ କ୍ୟାଲେଣ୍ଡର ଆମର ତାଙ୍କ ପରମ୍ପରା ଲେଖା ହେଉଛି ନା, ମାଧବାଚାର୍ଯ୍ୟଙ୍କର ଆବିର୍ଭାବ ମଧୁପଣ୍ଡିତଙ୍କର ଆବିର୍ଭାବ ତାଙ୍କର ଆବିର୍ଭାବ ତାଙ୍କର ଆବିର୍ଭାବ କାହିଁ ସେ ବୈଷ୍ଣବଙ୍କର ଗୁଣକୁ ଆମେ ଆମେ ସ୍ମରଣ କରିକି ତାଙ୍କ ଶିକ୍ଷା ସ୍ମରଣ କରି ତାଙ୍କ ଆନୁଗତ୍ୟ କଲେ ତାଙ୍କ କରୁଣାରେ ତାଙ୍କ ଜିନିଷ ଆମ ପାଖରେ ଆସିକି ପହଞ୍ଚ ଆସିକି ପହଞ୍ଚ। ଆଚାର୍ଯ୍ୟମାନଙ୍କର କ'ଣ ଦିବସରେ ହରିକୀର୍ତ୍ତନ କରିବା ତାଙ୍କ ଗୁଣ କୀର୍ତ୍ତନ କରିବା ଭଲ, କିନ୍ତୁ ସେ କ'ଣ କି ଆଚାର୍ଯ୍ୟଙ୍କର ଗୁଣ କୀର୍ତ୍ତନ ମୋର ଗୋଟେ ପ୍ରୋବ୍ଲେମ ହେଲା ମୁଁ ଭୁବନେଶ୍ୱର ହିଁ କେବଳ ଭଲ ପାଏ, ସେଠି ଗୋଟେ ମୋର ଅଲଗା ଭାବ ରୁହେ, ଆଉ କେଉଁଠି ମୋତେ କଥା ମୋତେ ଭଲ ଲାଗେନି, ମୋର ଗୁରୁଦେବଙ୍କ କଥା ମୁଁ କେଉଁଠି ବାହାର କରିବାକୁ ଭଲ ଲାଗେନି, ଏଠି ତ ମୋତେ କେଉଁଠି ଭଲ ଲାଗେନି, ଭକ୍ତି ଗୁରୁବର୍ଗଙ୍କର କଥା ମୋତେ କେଉଁଠି ଭୁବନେଶ୍ୱର ସେଟା ମୋତେ କେଉଁଠି ଭଲ ଲାଗେନି, ମୁଁ କହିବ ମୋତେ ଭଲ ଖାଲି ବାଧ୍ୟ ତୁମେ କହୁଛ ବୋଲି ମୁଁ କହୁଛି ଭକ୍ତି ଠାକୁର କୁହ ଭକ୍ତି ଠାକୁର ମୋତେ ଭଲ ଲାଗେନି, କେବଳ ଭୁବନେଶ୍ୱର ମୋତେ ଆନନ୍ଦ ଲାଗେ ଆଉ ସେଠି ମୋତେ ଜୀବନ ଭଳିଆ ଲାଗେ, ମୁଁ କହିପାରିବିନି କାହିଁକି, ମୋତେ ବହୁତ କଷ୍ଟ ଲାଗେ ଅଲଗା ଆଡ଼େ ଗୁରୁଦେବଙ୍କର ଗ୍ଲୋରିଫିକେସନ କର କି ବହୁତ ଜାଗାରେ ମୁଁ କହିଲେ କୁହନ୍ତୁ ମହାରାଜଙ୍କ ବିଷୟରେ କୁହ, ମୁଁ ନାମ କହିବିନି, ମୁଁ ଗୁରୁଙ୍କ ବିଷୟରେ ମୁଁ କହିପାରିବିନି, ଏମିତି ମୁଁ କାହିଁ କହିବି, ମୋତେ ମୁଁ ସେମିତି ଗୋଟେ ସ୍ପିକର ନୁହେଁ, ମୋତେ ଭଗବାନଙ୍କ କଥା ମୁଁ କହିଦେବି, କିନ୍ତୁ ଗୁରୁଦେବଙ୍କ ବିଷୟରେ କହିବା ଏସବୁ ଜିନିଷ ମୁଁ କହିପାରିବିନି, ସେଟା ସେଟା ଗୋଟେ ଅନ୍ତରଙ୍ଗ ଜିନିଷ, ସେଥିରେ ଯଦି ସେଭଳି ସାଧକ ନ ରହିଲେ ତାଙ୍କ ଆଗରେ ଜିନିଷ କହିବି ସେଇଠି ଅପରାଧ କଲେ ସେଟା ମୋ ପାଖକୁ ଆସିବ, ଆଚ୍ଛା ଯେମିତି ସବୁ ଆଗରେ କହିହବନି ସମସ୍ତଙ୍କ ଆଗରେ କହିହବନି, ସେ ତାଙ୍କ ତା ରିଏଲାଇଜେସନ ନାହିଁ, ଭଗବାନଙ୍କ କଥା କୁହ ସେ ତତ୍ତ୍ୱ କୁହ ସେ ବୁଦ୍ଧି କରିବ, ଆଚାର୍ଯ୍ୟ ଜିନିଷ ସେ ଆଚାର୍ଯ୍ୟ ବୁଝିନି ତା ଆଗରେ ତ ସେ ଜିନିଷଟା କହିଲା ମାନେ ସେ ଆଜି ଘୃଣା କରିବ କ'ଣ କରିବ ଅପରାଧ ହବ, ସେଟା ମୋତେ ସେମିତି ଲାଗେ ଫ୍ରି ଲାଗେନି ମୋତେ, ସେଥିପାଇଁ ବୈଷ୍ଣବମାନଙ୍କର ଆବିର୍ଭାବତିର ଭାବେ ରଖାଯାଇଥିବେ ତାଙ୍କ ଗୁଣ କୀର୍ତ୍ତନ ସେ ଏଇଥିପାଇଁ କରାଯାଏ, ତାଙ୍କର ଆନୁଗତ୍ୟ ଆମର ଯଦି ଆସିଗଲା ତାଙ୍କ କୃପାଟା ମୁକ୍ତି ପଳାଇ ଆସିବ, ଆମର ଏଇଟା ଆନୁଗତ୍ୟ ପରମ୍ପରାଟା ନା, ଆଉ ଗୁରୁମାନଙ୍କ ଏଇଟା ପ୍ରଥମେ ସେଥିପାଇଁ ଆରମ୍ଭ ହେଉଛି, ଆଦୌ ଗୁରୁ ଗୁରୁ ଗୁରୁପା ଗୁରୁପାଦାଶ୍ରୟ ଗୁରୁପାଦାଶ୍ରୟ ଦୀକ୍ଷା ଗୁରୁର ସେବନ ସଦ୍ଧର୍ମ ପୃଚ୍ଛା ସାଧୁ ମାର୍ଗାନୁଗମନ, ଏ ଯେଉଁ 64 ଅଙ୍ଗକୁ ମହାପ୍ରଭୁ ବ୍ୟାଖ୍ୟା କରୁଛନ୍ତି ଗୁରୁପାଦାଶ୍ରୟ ସେଥିପାଇଁ କରାଯାଏ, ଦୀକ୍ଷା ତ ପରେ ଗୁରୁପାଦାଶ୍ରୟ ଦୀକ୍ଷା ଗୁରୁର ସେବନ ଦୀକ୍ଷାଟା 3ଟା ଷ୍ଟେପ୍ରେ କମ୍ପ୍ଲିଟ୍ ହେଉଛି, ଗୋଟେ ଦୋତରା କ'ଣ ଛୋଟିଆ ଜିନିଷଟା ନା କ'ଣ? ଆମେ ବର୍ଷ ଚାଲିଲା ଆମେ କହିବୁ ଦେଖିବା ନାହିଁ, ନିହାତି ଦେଖିବା ତୁମେ ଦେଖିବା ନା, କିଛି କ୍ଷତି ନାହିଁ, କିନ୍ତୁ ଗୁରୁପାଦଶ୍ରେ କରୁଛ କି? ଗୁରୁପାଦଶ୍ରେ କ'ଣ ଜାଣିବା ଦରକାର? ଗୁରୁପାଦଶ୍ରେଟା କ'ଣ ଜାଣିବା ଦରକାର? ପ୍ରୋସେସ୍ଟା କ'ଣ ଜାଣିବା ଦରକାର? ମୁଁ ତାକୁ କେମିତି ପ୍ରସନ୍ନ କରିବି? ମନ୍ତ୍ରଟା ଆଗରୁ ଯେଉଁ ପରମ୍ପରା ଥିଲା, ପରମ୍ପରା ଶିକ୍ଷାର ମନ୍ତ୍ରଟା କ'ଣ? ଗୁରୁ ପ୍ରସନ୍ନ ହେଇକି ଶିଶୁକୁ ମନ୍ତ୍ର ଦେବେ, ଗୁରୁଙ୍କର ପ୍ରସନ୍ନତା ହେଉଛି ମନ୍ତ୍ର। ମନ୍ତ୍ର ଯେଉଁ ମନ୍ତ୍ର ଭଗବାନ ସ୍ୱୟଂ ସେ ଭଗବାନଙ୍କୁ ଦେଉଛନ୍ତି, ତ ଗୁରୁ ଶିଶୁ କାହିଁ ମନ୍ତ୍ର ଦେବେ? ବିଧିରେ ଦେବେନି, ସେ କ'ଣ କରୁଛି କ'ଣ ନାହିଁ ଭଜନ କରିବେ କି ନାହିଁ, ମନ୍ତ୍ରକୁ ଅବମାନନା କରିବ, ନାମ ଅପରାଧୀ ମୁଁ ହେବି। ତେଣୁ ଗୁରୁପାଦଶ୍ରେ କରିକି ଗୁରୁ ଶିଷ୍ୟ ଗୁରୁଙ୍କୁ ପ୍ରସନ୍ନ କରିବେ, ଦେଖିବେ ହଁ ଇଏ ହେଉଛି ଗୋଟେ ଯତ୍ନବାନ ପିଲା, ଇଏ ମନ୍ତ୍ର ସିଦ୍ଧି କରିପାରିବ, ୟାର ଭଗବାନ ଉପରେ ଶ୍ରଦ୍ଧା ଅଛି, ସେତେବେଳେ ତାକୁ ମନ୍ତ୍ର ଦେବେ। ଗୁରୁ ପ୍ରସନ୍ନ ହେଇକି ଆଗରୁ ମନ୍ତ୍ର ଦେଉଥିଲେ ନା ଆଉ? ଆଉ ସେମିତି ଏ କଳିଯୁଗରେ ଆମର ଯୋଗ୍ୟତା ହବନି ବୋଲି ଆଚାର୍ଯ୍ୟ ମାନେ କହିଲେ ଠିକ୍ ଅଛି ତାଙ୍କୁ ଦେଇଦିଅ ମନ୍ତ୍ରଟା, କାରଣ ସେ ଗୁରୁଦେବ ସେ କିଛି କୁହନ୍ତି, ଜଣେ ଭକ୍ତ ପଚାରନ୍ତି ପ୍ରଭୁପାଦ ଏମିତି କଲେ, ପ୍ରଭୁପାଦ ଏମିତି ଭକ୍ତ ଥିଲେ ଏମିତି ଛାଡ଼ି ଚାଲିଗଲେ, ଗୁରୁଦେବ କହିଲେ ଦେଖ ଆଚାର୍ଯ୍ୟମାନେ ଆମକୁ କ'ଣ କରିଛନ୍ତି, ଗୋଟେ ହାୟର ପୋଜିସନ୍ ଦେଇଛନ୍ତି, କାହିଁକି ଦେଇଛନ୍ତି ନା? ଆମର କ୍ୱାଲିଫିକେସନ୍ ନାହିଁ, ତୁମର କାମ କ'ଣ ହେଲା? କ୍ୱାଲିଫିକେସନ୍ ଦେଖିଲେ ତୁମେ କେହି ଗୋଟେ ବି ପାଇବନି। ପ୍ରସିଦ୍ଧ ପ୍ରଭୁପାଦ କହନ୍ତି ମୋ ଗୁରୁଦେବଙ୍କୁ ତୁମେ ଗୋଟେ ବି ଜଣେ କିଏ ଦେଖା ଶିଷ୍ୟ ହେଇପାରିବନି, କେହି ଜଣେ ମୋର ଶିଷ୍ୟ ମୋ ଗୁରୁଦେବଙ୍କ ଶିଷ୍ୟ ହେଇପାରିବନି। ଆଉ ତାଙ୍କ ପ୍ରଭୁପାଦ ପୁଣି କାହିଁକି ଦେଖା ଦେଉଥିଲେ ନାହିଁ? ସେମାନେ ଆଚାର୍ଯ୍ୟ ତାଙ୍କ ତ ମେନିଫେଷ୍ଟୋ ଜିନିଷଟା, ତୁମକୁ ଯେଉଁ ପୋଜିସନ୍ଟା ଦିଆଯାଉଛି ତୁମେ ସେଟା ବଜେଇକି ରଖ। ଗୁରୁଦେବ କହୁଛନ୍ତି ପ୍ରଭୁପାଦ ତୁମକୁ ଏ ପୋଜିସନ୍ ଦେଇଥିଲେ, ତୁମେ ସେ କ୍ୱାଲିଫାଏଡ୍ ଲୋକ ନୁହଁ, ଆମେ ଦେଖିବା ପାଇଁ ଯୋଗ୍ୟ ବ୍ୟକ୍ତି ନୁହନ୍ତି, ଆମକୁ ଦେଖିବା ଦିଆଯାଇଛି, ଆମର କାମ ହେଲା ମୋତେ ଯେଉଁ ପୋଷ୍ଟଟା ଦିଆଯାଇଛି ସେଟାକୁ ମୁଁ କେମିତି ବଞ୍ଚେଇକି ରଖିବି। ଆଚାର୍ଯ୍ୟ ପାଇଁ ଶୁଣିଲେ ପୁରୁଣା ଆଚାର୍ଯ୍ୟମାନଙ୍କ ଯେଉଁ ଧର୍ମଟା ଧରାଯିବ କେହି ପଶିପାରିବନି ତୁମ ଅଠ ଭିତରେ, ତୋର ତ ସବୁ ସ୍ୱତନ୍ତ୍ର ବୁଦ୍ଧି ତୁମେ ଯାଇନି, ଆଉ ଗୋଟେ କଥା କହିଲେ ଶୁଣିପାରୁନ ତୁମେ, ଆଉ ଗୋଟେ କଥା କହିଲେ ମନ ଧର୍ମ ତିଆରି କରିଦେଉଛ, ତୁମର ଆଜ୍ଞାପରତା ସ୍ୱଭାବ ନାହିଁ। 24 ଘଣ୍ଟା ଆମେ ସ୍କୁଲ ଟିଚର ପାଖରେ ମୋତେ ସେଇ କଥାଟା ବେଶୀ ମନେ ପଡ଼ୁଛି। ଆଉ ତୁମେ କ'ଣ ତୁମେ କିଛି ତୁମେ ଜାଣିନ, ମୋ ହିସାବରେ ତୁମେ କିଛି ଜାଣିନ, ଗୁରୁଙ୍କ ପାଖରେ କିଛି ରହିବାକୁ ପଡ଼େ, ତୁମେ କିଛି ବି ଜାଣିନ, ତୁମେ ଗୁରୁ ରହିନ ଆଉ ତୁମକୁ ଆମେ ଗୁରୁଦେବଙ୍କ ଯେ ସେବା କରି ଆମେ ଜାଣିଛୁ। ଆଉ ଯେଉଁ ବହି ଯେଉଁଠି ଜିନିଷ ଯାହା ଯେଉଁଠି ସେଠି ଗୋଟା ଗୋଟେ ଇଞ୍ଚ ହଲିବନି। ତୁମେ ତ ଚଞ୍ଚଳ ବୁଦ୍ଧି ଯାଇନି, ତୁମେ କ'ଣ ସେବା କରିବ? ଆମ ଟିଚର ମାନଙ୍କ ତର ସେୟା, ତାଙ୍କ ବେଡ୍ ଯେମିତି ପଡ଼ିବ, ଚାଦର ଯେଉଁଠି ପଡ଼ିବ, ସେ ଆମ ସାର ଥାନ୍ତି, ସେ ସଂସ୍କୃତ ସାର, ତାଙ୍କ ମନ ଅଛି, ତାଙ୍କର କମଳଟା, ସେ କମଳଟାକୁ ତୁମେ ବେଡ୍ର ଭାଙ୍ଗିକି ଏମିତି କୁଞ୍ଚା କରି ତାଙ୍କ ଗୋଡ଼ ତଳେ ପକେଇଥିବ, ଏଇ କରୁରେ ବିଛଣ୍ଡା ବିଛେଇ ଦେବୁ, ସେ ଏଥିରେ ଶୁଅନ୍ତିନି, ଅଲଗା ଗଦିପତିରେ ଶୁଏ, ଖାଲି ମ୍ୟାଟ୍ଟା ପକେଇ ଶୁଏ, ସକାଳୁ ଉଠିକି ଯୋଗ କରନ୍ତି, ତାଙ୍କ ଭଲ ସଂସ୍କାର, ଆମିଷ ଖାଆନ୍ତିନି, ଭୋରୁ ଉଠିକି ସ୍ନାନ କରନ୍ତି, ଯୋଗ ଫୋଗ କରନ୍ତି, ଆଉ ପଢ଼ନ୍ତି ସବୁ ବହି, ଭଲ କଥା ଶିଖାନ୍ତି ସବୁ, ଟିକେ ରାଗି ଲୋକ କିନ୍ତୁ ଶିଖାନ୍ତି ସବୁ ଭଲ ଭଲ ଗାଇଡ଼େନ୍ସ ସବୁ କରନ୍ତି, ଭାରି ପାର୍ଟିକୁଲାର, ଯେଉଁଠି ଜଳ ସେଠି ଜଳ ବୋତଲ ରଖିବ, କମଣ୍ଡଳ ପାଣି ପିଅନ୍ତି, ସେମାନଙ୍କର ଲାଇଫ୍ ଷ୍ଟାଇଲ୍ ଏତେ ସୁନ୍ଦର ମୋତେ ଲାଗୁଛି, ମୋର ସବୁ ମନେ ପଡ଼ୁଛି। ସାଇକେଲଟା ଆସିବେ ସାର ମାନେ ଯେଉଁଠି ସେଠି ରଖିବେ, ଆମର ଗୋଟେ ହରାଜ ଗୋଟେ ଡିବୋଡ଼ି କୁହାଯାଉଛି, 10 ଥର ଚପଲଟା ସିଧା ସିଧା ରଖନ୍ତି, ତା ଭଗବାନଙ୍କ ମନ୍ଦିର 100 ଥର କୁ ଦେଖ, ଗୋଟେ ଚପଲ ଏଣେ ପଡ଼ିଥିବ, ଗୋଟେ ଚପଲ ସେଣେ ପଡ଼ିଥିବ, ତୁମର କ'ଣ ତୁମର ଏ ଚଞ୍ଚଳ ବୁଦ୍ଧି ଗୁଡ଼ା ଯାଇନି, ତୁମେ କି ଶିଷ୍ୟ ଭୋଗ ଆମ ବୁଦ୍ଧି ଶିଖଉଛ? ତୁମର ଗୋଟେ ବୁଦ୍ଧିଟା ଆସୁନି, ଥରେ କୁହାହେଲା ମାନେ ତୁମର କିନ୍ତୁ ଆସୁନି, ଆମ ଜୀବନ ସାରା ଆମକୁ ଗୁରୁ ଶିଖେଇ ନାହାନ୍ତି କିଛି, ଏଇ ଜିନିଷଟା ଏଇଠି ପାର୍ଟିକୁଲାର ସେଠି ରହିବ, ଝାଡ଼ୁ ମାରା ଆସିଲା ଝାଡ଼ୁ ଜାଗାରେ ଝାଡ଼ୁ ରହିବ, ଆମର ତ ଏଇ ଗୋଟେ ଏତେ ସଂସ୍କାର ଆସିନି। ଆଚାର୍ଯ୍ୟମାନେ ଆମ ଗ୍ରହଣ କାହିଁ କରୁଛନ୍ତି? ଆରେ ଏଗୁଡ଼ା ଦେଖିଲେ ଗୋଟା କେହି ଶିଷ୍ୟ ହେଇପାରିବେ, ସେ କେହି ଶିଷ୍ୟ ହେଇପାରିବେ, ସେଥିପ୍ରଭୁ ପ୍ରଭୁ ତୁମେ ମୋ ଗୁରୁଙ୍କର କେହି ଶିଷ୍ୟ ପାଇଁ ଯୋଗ୍ୟ ନୁହଁ। ଆଚାର୍ଯ୍ୟମାନେ ଆମକୁ ଅତ୍ୟନ୍ତ କୃପା କରିକି, ଯାହା କହୁଛନ୍ତି ଅତ୍ୟନ୍ତ କୃପା କରିକି ଆମକୁ ଗୋଟେ ବଡ଼ ଜିନିଷ ଦେଇଛନ୍ତି, ଆଉ ସବୁଠୁ ବଡ଼ ଦେଇଛନ୍ତି ପ୍ରଭୁପାଦ ହରେକୃଷ୍ଣ ଆଣିକି ଦେଇଦେଇଛନ୍ତି ଆମକୁ, ଆଉ ମହାପ୍ରଭୁଙ୍କୁ ଦେଇଦେଇଛି, ପ୍ରଭୁପାଦ ସବୁଠୁ ବଡ଼ ଦୟା ହେଲା ମହାପ୍ରଭୁଙ୍କୁ ଦେଇଦେଇଛି, ମହାପ୍ରଭୁ କଥା କହୁଛନ୍ତି, ହରେକୃଷ୍ଣ ଆଣିକି ଦେଇଦେଇଛନ୍ତି, ଆଉ ଆମ ପାଇଁ ଯାହା କୁହନ୍ତି ଗୋଟେ ଅନାଶ୍ରୟ ଯିବା ପାଇଁ ଏତେ ବଡ଼ ବ୍ୟବସ୍ଥା କରିଦେଇକି ଯାଇଛନ୍ତି ସିଏ। ମୁଁ ତ ଖାଲି ଚିନ୍ତା କରୁଛି ବର୍ତ୍ତମାନ, ମୁଁ ତ ଆଗରେ ଏତେ ଜାଣିପାରୁନଥିଲି, ଆଉ ଏତେ କ'ଣ ଲୋକ ସାର ମିଶିଥିଲି ନା କ'ଣ କରିଥିଲି ନା ମୁଁ କ'ଣ ଜାଣିଥିଲି, ମୁଁ ତ କାହା ସାଙ୍ଗେ କଥାବାର୍ତ୍ତା କରିନି, କାହା ଦୂର ଖାଏନି, ମୋର ଚୁପଚାପ ରହିଥିଲି, ଗୋଟେ ଅଲଗା ରଖିଥିଲି, ବର୍ତ୍ତମାନ ସବୁ ଲୋକଙ୍କ ସାର କମ୍ୟୁନିକେଟ୍ କରି ଜାଣୁଛି, ରେ ପ୍ରଭୁପାଦ ନଥିଲେ ଏଟା ବୁଡ଼ି ଯାଇଥାନ୍ତି, ଆଉ ସଂସାର ବୁଡ଼ି ଯାଇଥାନ୍ତା, ମୋ ସବୁ ଆତ୍ମହତ୍ୟା କରି ମରିଥାନ୍ତେ, ସୁଇସାଇଡ୍ ସବୁ କରିଥାନ୍ତେ, ଇସ୍କନ ବର୍ତ୍ତମାନ ଗୋଟେ ସେଲ୍ଟର, ମୁଁ ଯାହା କହୁଥିଲି ମୋର କଥା ଆଗରେ କହିଦିଏ, ମୋ ପାଟିରୁ ବାହାର ପଡ଼ିଲା ସତ କଥା, ଆଉ ମୁଁ କହିଦେଉଛି କଥା, ଗୋଟେ ସତ କଥା, ଭେଣ୍ଟିଲେଟର ଇସ୍କନ ହବ ବର୍ତ୍ତମାନ, ଅଲ୍ ୱାର୍ଲଡ଼ରେ ଭେଣ୍ଟିଲେଟର ହବ, ମଣିଷ ବଞ୍ଚିପାରିବେନି ବର୍ତ୍ତମାନ, କେବଳ ଇସ୍କନକୁ ଆସିବେ। ଭାଇ ଦିଲ୍ଲୀରେ ଛୁଆ ଦୁଇଟା ଫୋନ୍ କରୁଛନ୍ତି, ଟିକି ଟିକି ଛୁଆ ଗୁଡ଼ା ସବୁ ଫୋନ୍ କରିକି ବର୍ତ୍ତମାନ ଯାହା ହେଉଛନ୍ତି ଇସ୍କନକୁ ଆଶ୍ରୟ କରି ବଞ୍ଚିବେ, ନହେଲେ ପୁରା ଭଳିଆ ହେଇଛି ଭାରତୀୟ ସଂସ୍କୃତି। ସେଥିପାଇଁ ଆମମାନଙ୍କର ଦାୟିତ୍ୱ ହେଲା କେବଳ ପ୍ରଭୁପାଦଙ୍କ ଶିକ୍ଷାକୁ ବର୍ତ୍ତମାନ ବହୁତ ଷ୍ଟ୍ରିକ୍ଟଲି ପାଳନ କରିବାକୁ ପଡ଼ିବ। ତୁମେ ଶାସ୍ତ୍ର ପଢ, ପ୍ରଚାର କର, ଯାହା କର, କିନ୍ତୁ ଆଚାର୍ଯ୍ୟ ପ୍ରିନ୍ସିପାଲ ଡାଇଭର୍ଟ କରନି, କାରଣ ଏଇ ଛତ୍ର ଛାୟା ତଳେ ଲକ୍ଷ ଲକ୍ଷ ଯିବ ଆଶ୍ରୟ ନେବେ, ସମାଜର ସ୍ଥିତି ବହୁତ ବିଗୁଡ଼ୁଛି। ଆଉ ପ୍ରଭୁପାଦ ଏମିତି ଗୋଟେ ଜିନିଷ ତିଆରି କରିଦେଇଛନ୍ତି ଯୁଗାଚାର୍ଯ୍ୟ ନା, ଏଇ ଯୁଗର ଲୋକମାନେ ସବୁ ପ୍ରକାର ଲୋକ କେମିତି ରହିପାରିବେ, ସବୁ ପ୍ରକାର ଲୋକ ରହିପାରିବେ, ଗୋଟେ ଶିକ୍ଷିତ ରହିପାରିବ, ଗୋଟେ ସବୁ ପ୍ରକାର ଲୋକ ରହିପାରିବେ, ସମସ୍ତେ ଆମେ ବ୍ୟବସ୍ଥା କରିଦେଇଛନ୍ତି। ଏଇଟା ଭଗବାନଙ୍କର ବ୍ୟବସ୍ଥା ନା, ଗୋଟେ ଜୀବନ ଏମିତି ଗୋଟେ ଇନଷ୍ଟିଟ୍ୟୁସନ୍ କେବେ ଗୋଟେ ମ୍ୟାନିଫେଷ୍ଟ ହେଇନି, ଗୋଟା ମାନେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରି ରାଷ୍ଟ୍ରପତି ଗୋଟେ ଝାଡ଼ୁଦାର ପଡ଼ିଛନ୍ତି ଲୋକଙ୍କର ପାଇଁ, ଏଠି ଏନଗେଜମେଣ୍ଟ ରହିଛି, ଆଉ ତାଙ୍କ ପୋଜିସନ୍ ତାଙ୍କର ପାଇଁ ବ୍ୟବସ୍ଥା ସବୁକିଛି କରିଦିଆଯାଇଛି, ତାଙ୍କର ଅତୁଳନୀୟ ଅବଦାନ। ଆମର ତ ସେତେବେଳେ ମାନେ ଯାହା କୁହନ୍ତି ଆମେ ଇଏ ସନ୍ୟାସ ଫନ୍ୟାସ ହେଲା ପରେ ଟିକେ କିଛି ମାନେ ଜାଣିଲୁ, ତାକୁ ବ୍ରହ୍ମଚାରୀ ଜୀବନ ଆମେ ତ କାହା ସାଙ୍ଗେ ମିଶୁନୁ, ଆମେ କ'ଣଟା ଜାଣିଲୁ, କଲୁ ପ୍ରବଚନ ଦେଇ ପଳେଇଲେ ଲୋକ ତାଙ୍କ ଡିବୁଟିଲେ ଗଲା, କିନ୍ତୁ କମ୍ୟୁନିକେଟ୍ କରିବା ଦ୍ୱାରା ଆମେ ଜାଣୁଛୁ ଲୋକମାନେ କେତେ ପ୍ରୋବ୍ଲେମ୍ ରହିଛନ୍ତି। ବାବା ବାବା ଏଇଟା ବଞ୍ଚିପାରିବେନି, କମ୍ସେ କମ୍ ସେମାନେ ଗୋଟେ ନିଶ୍ୱାସ ମାରୁଛନ୍ତି ହରେ କୃଷ୍ଣ କହିକି, ମାଇଣ୍ଡ ବାଲାନ୍ସ କରୁଛନ୍ତି। ଭଜନ କ'ଣ, ତୁମେ ଶୁଦ୍ଧ ନିର୍ମଳ ଭଜନ କରିବ, ତାର ସଂସ୍କାର ଟିକେ ଥିବ, ଆଚାର୍ଯ୍ୟ ନିଷ୍ଠ ହେବ, ଆଉ ଏଇ ପ୍ରିନ୍ସିପଲ୍ଟା ଫଲୋ କରିବେ, ସିଏ ଉପରେ ଉଠିପାରିବ, ନ ଉଠିବା ବହୁତ କଷ୍ଟ ହେଇଯିବ, ବହୁତ କଷ୍ଟ ହେଇଯିବ। ସେଥିପାଇଁ ମୁଁ ବର୍ତ୍ତମାନ ବହୁତ ଚିନ୍ତା କରୁଛି ପୂର୍ବ ଶିଶୁମାନଙ୍କୁ ପ୍ରିନ୍ସିପାଲ ଉପରକୁ, ଆଚ୍ଛା 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 କାହିଁକି ସେମାନେ ବାରମ୍ବାର ଷ୍ଟିକ୍ଅପ୍ କରୁଛନ୍ତି ଏଇ ଜିନିଷକୁ, ଆଉ ପୂର୍ବ ସେଇଟା କହିଛନ୍ତି ବି, ଏବେ ସବୁ ମୁଁ ଖେଳୁଛି ଯେତେବେଳେ ଦେଖୁଛି ସବୁ ପୂର୍ବ ସେଇଟା କହିଛନ୍ତି, ବାରମ୍ବାର ସେ ଜିନିଷଟା କହୁଛନ୍ତି, ମୋର ପ୍ରିନ୍ସିପାଲ ପ୍ରତି ତୁମେ ସବୁବେଳେ ଷ୍ଟିକ୍ଅପ୍ ରୁହ ମୁଁ ଯାହା କହିଛି, କାରଣ ମୋର ଏଇଟା ମିଶନ 10,000 ଇୟର ପାଇଁ ରହିବ ମୋ ଟିଚିଂସଟା। ଭଗବାନ ମ୍ୟାନିଫେଷ୍ଟ କରିଛନ୍ତି ନା, ଜଗତ ପାଇଁ ଗୋଟେ ବହୁତ ବଡ଼ ଆଶ୍ରୟ ଏଇଟା ଇସ୍କନ, ବର୍ତ୍ତମାନ ଜଗତ ପାଇଁ ବହୁତ ବଡ଼, ମୁଁ ଇସ୍କନ ରହିଛି ବୋଲି କହୁନି, ମୁଁ ମୋତେ ଦେଖାଯାଉଛି ଏଇ କମ୍ୟୁନିକେସନ ଦ୍ୱାରା ମୁଁ ଦେଖୁଛି ବର୍ତ୍ତମାନ। ଆଗରୁ ତ ଏତେ ଲୋକଙ୍କ ସାଙ୍ଗରେ କମ୍ୟୁନିକେଟ୍ କରନ୍ତୁ, ମୋତେ ଗୋଟେ ବିରକ୍ତି ଲାଗେ ଏତେ କଥାବାର୍ତ୍ତା କରିବା, ବର୍ତ୍ତମାନ ଘଣ୍ଟା ଘଣ୍ଟା ଲୋକ ସାଙ୍ଗରେ ବୁଝିକି ତାଙ୍କ ପ୍ରୋବ୍ଲେମଟି, କମ୍ସେ କମ୍ ସେମାନେ ପୂର୍ବତନ ଗ୍ରନ୍ଥ ପଢ଼ୁଛନ୍ତି, ବହି ଟିକେ ପଢ଼ୁଛନ୍ତି, ଇସ୍କନକୁ ଟିକେ ଆସୁଛନ୍ତି, ବଞ୍ଚିଯାଉଛନ୍ତି, ନହେଲେ ତ ଫ୍ୟାମିଲି ପରିବାରରେ ଯେଉଁ ସବୁ ଯାହା ଚାଲିଲାଣି, ଜୀବନରେ ଯାହା ସବୁ ହେଲାଣି, ଓଃ ଅସମ୍ଭବ ହେଇଯିବ। ତେଣୁ ଏଇ କଥାରେ ରହିଲେ କ'ଣ, ଆନୁଗତ୍ୟରେ ଗୁରୁ ବୈଷ୍ଣବଙ୍କ ଆନୁଗତ୍ୟରେ ହିଁ ଆମକୁ ସେବା କରିବାକୁ ପଡ଼ିବ, ଆଉ ସେଥିପାଇଁ ଗୁରୁ ବୈଷ୍ଣବଙ୍କ ପ୍ରତି ଆମର ତାଙ୍କ ଶକ୍ତିକୁ ଉପଲବ୍ଧି କରିବାକୁ ହେଲେ ଆମେ ନିତ୍ୟାନନ୍ଦ ପ୍ରଭୁଙ୍କୁ ଗୁରୁବର୍ଗଙ୍କୁ ପ୍ରାର୍ଥନା କରିବା, ତାଙ୍କ ଦ୍ୱାରା ଯାହା ରିଭିଲ୍ ହେବ ଆମର ଗୁରୁବୁଦ୍ଧି ରହିବ, ତାପରେ ଆରମ୍ଭ ହେବ ଭକ୍ତି ଜୀବନଟା ଆରମ୍ଭ ହେବ, ସେଇ ସେଇ ପ୍ରିନ୍ସିପାଲ ହିସାବରେ ଆମେ ଯିବାକୁ ପଡ଼ିବ, ନହେଲେ ତ ବଡ଼ ଅସୁବିଧା ହେଇଯିବ, କାରଣ ଆମକୁ ଆମକୁ କୃଷ୍ଣ ଭକ୍ତି ପ୍ରେମ ପାଇବାର ଅଛି, ଆମେ ବଞ୍ଚିବାରନି ସମୟରେ ଖାଇବି କ'ଣ ବଞ୍ଚିଯିବା, ଯେମିତି ଏ ଯେଉଁ ବାବା ଲୋକ ଅଲକ୍ଷା ବାବା ଅଛନ୍ତି, ସେ ବାବାଟା କ'ଣ ଭିକ ମାଗି ଆଣ ଖାଇବି ହାଣ୍ଡି କୁଣ୍ଡେଇ ଉଜାଡ଼ି ଦେଇକି ଶୋଇଯାଉ, ଆମର ତ ସେ ଜୀବନ ନୁହେଁ ନା, କର୍ମଫଳଟା କାଟିବାର ଆମର ରାସ୍ତାଟା, କର୍ମଫଳଟା ରହିବ, ଶୁଦ୍ଧ ଭକ୍ତି ନ ପାଇଲେ କର୍ମଫଳଟା ରହିଲା, କର୍ମଫଳ ରହିଲା ମାନେ କର୍ମ ତିଆରି ହେଲା, ଆପଣ ଗୋଟେ ଶରଣ ମିଳିବ। ତେଣୁ ଆମକୁ ସବୁବେଳେ ପ୍ରାର୍ଥନା କରିବାକୁ ପଡ଼ିବ, ସବୁବେଳେ ବୈଷ୍ଣବମାନଙ୍କୁ, ପ୍ରଭୁପାଦଙ୍କୁ, ଆଚାର୍ଯ୍ୟମାନଙ୍କୁ, ଗୁରୁବର୍ଗଙ୍କୁ, ମୋତେ କେମିତି ସେବା ଲଗା, ମୋତେ ଶୁଦ୍ଧ କର, ମୋର ଆନୁଗତ୍ୟ ଭାବନା ଆସୁ। ଆନୁଗତ୍ୟ ଭାବନାଟା ହୃଦୟରେ ସୃଷ୍ଟି ହେଲା ମାତ୍ରେ ସ୍ୱାଭାବିକ ସବୁ ଜିନିଷ ହେଇଯିବ, ସବୁ ଜିନିଷ ସ୍ୱାଭାବିକ ହେଇଯିବ, ତାର କଷ୍ଟ ବୋଲି ଭକ୍ତି ଜୀବନ କିଛି ନାହିଁ। ଆନୁଗତ୍ୟ ଗୁରୁ ତୁମର ପ୍ରଭୁପାଦଙ୍କ ପ୍ରତି ଆନୁଗତ୍ୟ ଚାଲି ଆସିଲା, ସଂସ୍ଥା ପ୍ରତି ଆନୁଗତ୍ୟ ଆସିଲା, ଗୁରୁ ବୈଷ୍ଣବ ପ୍ରତି ଆନୁଗତ୍ୟ ଆସିଲା, ସବୁ ଜିନିଷ ଗୋଟେ ସ୍ପଣ୍ଟାନିୟସ୍ ହେବ, ଠେଲା ବେଲା କରିବା କି ଦରକାର ନାହିଁ, ସବୁ ସବୁ ଜିନିଷ ନିଜ ଆସିଛ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌରବ।